ଏବଂ ଏକ ଛୋଟ ବିଷୟ ଦେବା ପାଇଁ ମୁଁ ଭାବୁଛି ଯେ ମୋ ପାଇଁ କେବଳ ବାକ୍ୟ ବ୍ୟତୀତ ଆଉ ଅନ୍ୟ କୌଣସି ବିଷୟ ଉତ୍ତମ ନାହିଁ। ବିଶ୍ୱାସ ଶ୍ରବଣ ଦ୍ୱାରା ଏବଂ ପରମେଶ୍ୱରଙ୍କ ବାକ୍ୟର ଶ୍ରବଣ ଦ୍ୱାରା ଆସିଥାଏ। ବୁଧବାର ଦିନରେ ଏବଂ ହୋଇପାରେ ଯେ ରବିବାର ଦିନରେ ରବିବାରର ଅନ୍ୟତମ ସେବାଗୁଡ଼ିକ ମଧ୍ୟରୁ ପାଳକଙ୍କୁ ଟିକେ ବିଶ୍ରାମ ଦେବା ଉଦ୍ଦେଶ୍ୟରେ, ଯାହା ପାଇବାକୁ ମଧ୍ୟ ସେ ଅତ୍ୟନ୍ତ ଯୋଗ୍ୟ ଅଟନ୍ତି, ଏବଂ ଭାବିଲି ଯେ ବୋଧହୁଏ ଆମେମାନେ ଟିକେ ବାଇବେଲରେ ଗୋଟିଏ ପୁସ୍ତକକୁ ନେବା। ଆମେମାନେ ତାହା କରୁଥିଲୁ ଏବଂ ବେଳେବେଳେ ଏହା ଉପରେ ଗୋଟିଏ ବର୍ଷ ରହିଯାଉଥିଲୁ। ମୋର ମନେ ଅଛି ଥରେ ଆମେମାନେ ପ୍ରକାଶିତ ବାକ୍ୟ ପୁସ୍ତକ ଉପରେ ଅବିକଳ ଗୋଟିଏ ବର୍ଷ ରହିଥିଲୁ। ମାତ୍ର ଓହ୍ ମୋର ପ୍ରଭୁ, ଯେଉଁ ବିଷୟଗୁଡ଼ିକ ଆମେମାନେ ଶିଖିଅଛୁ ଏବଂ ତାହା କେତେ ଚମତ୍କାର ଥିଲା। ତାପରେ ଆମେମାନେ ଫେରିଯାଇ ଦାନିଏଲଙ୍କ ପୁସ୍ତକ କିମ୍ବା ଆଦି ପୁସ୍ତକ ଅଥବା ଯାତ୍ରା ପୁସ୍ତକକୁ ନେଇଥିଲୁ ଏବଂ ଏହାକୁ ଠିକ୍ ଅଧ୍ୟାୟ ପରେ ଅଧ୍ୟାୟ ନେଇଥିଲୁ, ଏବଂ ଏହା କେବଳ ସମଗ୍ର ବାଇବେଲକୁ ଏକାଠି ବାନ୍ଧିଥାଏ। ଓ ମୁଁ କେବଳ ତାହାକୁ ଭଲ ପାଏ। ଅଳ୍ପ ଟିକିଏ ପରେ ଆମକୁ ନେବାକୁ ପଡ଼ିବ। ଯଦି ପ୍ରଭୁ ଆଶୀର୍ବାଦ କରିବା ଜାରି ରଖନ୍ତି ଏବଂ ଆମେମାନେ ଆଗକୁ ବଢ଼ୁ, ତେବେ ଆମେମାନେ ଏଠାରେ କେତେକ ପ୍ରକୃତ ଗଭୀର ବିଷୟଗୁଡ଼ିକୁ ଭିତରକୁ ଯିବା, ପ୍ରକୃତରେ ଗଭୀର, ଏବଂ ଆମେମାନେ ଏହା ସହିତରେ ସମଗ୍ର ଶାସ୍ତ୍ରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା। ଏବଂ ମୁଁ ଶାସ୍ତ୍ରକୁ ଶାସ୍ତ୍ର ସହିତ ତୁଳନା କରିବାକୁ ପସନ୍ଦ କରେ। ତାହା ସେହି ପ୍ରକାର ହିଁ ହେବା ଉଚିତ। ଏହା ସମ୍ପୂର୍ଣ୍ଣ ଭାବେ କେବଳ ଗୋଟିଏ ବଡ଼ ସୁନ୍ଦର ଚିତ୍ର ଅଟେ, ଏବଂ ଏହି ପୁସ୍ତକରେ ଯାହା ଆମେମାନେ ଅଧ୍ୟୟନ କରୁଅଛୁ, ଆମେମାନେ ସେଥିରେ ଦେଖିବାକୁ ଯାଉଅଛୁ ଓ ପରିତ୍ରାଣ ଏବଂ ଈଶ୍ୱରୀୟ ଆରୋଗ୍ୟତା ଏବଂ ଚମତ୍କାର ଏବଂ ଦୟା ଏବଂ ଓ ସମସ୍ତ କିଛି ବିଷୟ ଏଠାରେ ଆସେ। ଏବଂ ବୋଧହୁଏ ଯେତେବେଳେ ମୁଁ ଏପରି ଏକ ସ୍ଥାନରେ ପହଞ୍ଚେ ଯେଉଁଠାରେ କି ମୋତେ ସଭାଗୁଡ଼ିକୁ ଯିବାକୁ ପଡ଼ିଥାଏ, ମୁଁ କଦାପି ଏହା ଜାଣିନଥାଏ ଯେ ମୋତେ କେତେବେଳେ ଏକ ସଭାକୁ ଯିବାକୁ ଅଛି, ଏକ ସଭାକୁ ଡକାଯିବାକୁ ଅଛି। କାରଣ ମୋର କିଛି ହେଲେ ବିଷୟ ସୁବ୍ୟବସ୍ଥିତ ନଥାଏ ଯେପର୍ଯ୍ୟନ୍ତ କି ମୁଁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବା ହେତୁ ଚାଳନା ନ ପାଇଥାଏ। ଏବଂ ଏହା ହୋଇପାରେ ଯେ ସକାଳ ପୂର୍ବରୁ ମୁଁ କାଲିଫର୍ଣ୍ଣିଆକୁ ମେନ୍ ସହର ପର୍ଯ୍ୟନ୍ତ କିମ୍ବା ଅନ୍ୟ କୌଣସି ସ୍ଥାନକୁ ବିମାନ ଯାତ୍ରା କରିପାରେ, ଠିକ୍ ଯେଉଁଠାରେ ବି ସେ ମୋତେ ଡାକନ୍ତି। ସେହି କାରଣରୁ ମୁଁ ଅଧିକ ବଡ଼ ବଡ଼ ଲମ୍ବା କାର୍ଯ୍ୟକ୍ରମର ସୂଚୀମାନ ନିର୍ଦ୍ଧାରିତ କରେ ନାହିଁ, କାରଣ ମୁଁ ତାହା କରିପାରେ ନାହିଁ। ମୋର ସେବା କାର୍ଯ୍ୟଟି ତ ସେହିପରି ଭାବରେ ସ୍ଥିର କରାଯାଏ ନାହିଁ, ଏବଂ ଏହା କେବଳ ଭିନ୍ନ ଅଟେ। ଏବଂ ମୁଁ ବର୍ତ୍ତମାନ କେବଳ ଅଳ୍ପ ଟିକେ ବିଶ୍ରାମ ପାଇଁ ଘରକୁ ଆସିଥାଏ। ଏହି ଗତ ସଭାରେ ମୁଁ 20 ପାଉଣ୍ଡ ଓଜନ ହ୍ରାସ କରିଥିଲି, ଏବଂ ଭାଇ ମର୍ସିୟର ଏବଂ ଭାଇ ଗୋଆର୍ଡ କିଛି ସମୟ ପୂର୍ବରୁ ସେଠାରେ ଉପରେ ଥିଲେ ଏବଂ କହୁଥିଲେ, ଭାଇ ବ୍ରାନହାମ ଆପଣ କଣ କରନ୍ତି, ମୁଁ ତାହା ଲକ୍ଷ୍ୟ କରିଅଛି, ଆପଣ ନିଜର ସମ୍ପୂର୍ଣ୍ଣ ହୃଦୟକୁ ସେ ବିଷୟବସ୍ତୁରେ ଦେଇ ଦିଅନ୍ତି। ମୁଁ କହିଲି, ତାହା ହିଁ ହେଉଛି ଏକମାତ୍ର ଉପାୟ ଯେ ଆପଣ ପ୍ରଭୁଙ୍କ ପାଇଁ ଏକ କାର୍ଯ୍ୟକୁ ସଠିକ୍ ଭାବରେ କରିପାରନ୍ତି, ଯେ ଆପଣଙ୍କ ପାଖରେ ଯାହା କିଛି ଅଛି ସେ ସବୁ ବିଷୟକୁ ଖ୍ରୀଷ୍ଟଙ୍କ ପାଇଁ ସମ୍ମୁଖରେ ରଖିଦିଅନ୍ତି, ଆପଣଙ୍କ ସମସ୍ତ ଶକ୍ତି, ଆପଣଙ୍କ ସମସ୍ତ ପ୍ରାଣ, ଆପଣଙ୍କ ସମସ୍ତ ହୃଦୟ, ଆପଣଙ୍କ ସମସ୍ତ ମନ, ଯାହା ସବୁ କିଛି ଆପଣଙ୍କ ପାଖରେ ଅଛି। ଯେତେବେଳେ ଆପଣ କିଛି କରୁଛନ୍ତି ଏହାକୁ ସଠିକ୍ ଭାବେ କରନ୍ତୁ, ନତୁବା ଆଦୌ କରନ୍ତୁ ନାହିଁ। ଦେଖନ୍ତୁ, ଏହାକୁ କେବଳ ଛାଡ଼ି ଦିଅନ୍ତୁ। ଯଦି ଆପଣ ଜଣେ ଖ୍ରୀଷ୍ଟିଆନ ହେବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଖରେ ଯାହା କିଛି ଅଛି ସେ ସବୁକୁ ଖ୍ରୀଷ୍ଟଙ୍କ ନିକଟରେ ରଖିଦିଅନ୍ତୁ। ତାହା ହେଉଛି ଆପଣଙ୍କର ସମୟ, ଆପଣଙ୍କ ପ୍ରତିଭା, ଆପଣଙ୍କ ପ୍ରତ୍ୟେକ ବିଷୟ। ମୁଁ ଠିକ୍ ଏହି ଯୁବା ବ୍ୟକ୍ତିଙ୍କୁ ଲକ୍ଷ୍ୟ କରୁଥିଲି। ଭାଇ ବନ୍ସ ତା ଆପଣଙ୍କର ପତ୍ନୀ ଅଟନ୍ତି ନୁହେଁ କି, ଯିଏକି ସେଠାରେ ବାଦନ କରୁଛନ୍ତି ଏବଂ ଗୀତ ଗାଉଛନ୍ତି, ସେ ଯୁବା ଦମ୍ପତି। ଏବଂ ଏହା ଏକ ପିଆନୋ ନୁହେଁ କିମ୍ବା ଏହା ଏକ ଫୁଙ୍କ ଚାଳିତ ବାଦ୍ୟଯନ୍ତ୍ର ନୁହେଁ, ମାତ୍ର ଏହା ତ ଏପରି ଏକ ପ୍ରକାର ବାଦ୍ୟଯନ୍ତ୍ର ଅଟେ। ସେମାନେ ଏହାର ଏକ ବାଡ଼ି ତିଆରି କରନ୍ତି ଏବଂ ଏହାକୁ ନିଅନ୍ତି ଏବଂ ପ୍ରଭୁଙ୍କ ପାଇଁ କିଛି ଗୋଟାଏ କରନ୍ତି। ହୋଇପାରେ ଯେ ଆପଣ ତାହା କରିପାରିବେ ଏବଂ ଗୀତ ଗାଇପାରିବେ, ଅର୍ଥାତ୍ ପ୍ରାଣ ଜିତିପାରିବେ, କିଛି ଗୋଟାଏ କରନ୍ତୁ, ଯାହା ସେ ନାହିଁ ଯେ କଣ ଅଟେ। ଯଦି ଆପଣ ହ୍ୱିସିଲ୍ ମାରିପାରନ୍ତି, ତେବେ ହ୍ୱିସିଲ୍ ମାରନ୍ତୁ, କେବଳ କିଛି ଗୋଟାଏ କରନ୍ତୁ। ପରମେଶ୍ୱରଙ୍କ ରାଜ୍ୟ ପାଇଁ କେବଳ ସାକ୍ଷ୍ୟ ଦିଅନ୍ତୁ କିମ୍ବା କିଛି ଗୋଟାଏ କରନ୍ତୁ। ଆପଣଙ୍କ ପାଖରେ ଯାହା ଅଛି ତାହାକୁ ପରମେଶ୍ୱରଙ୍କ ସେବାରେ ବ୍ୟବହାର କରନ୍ତୁ। ତେବେ ଆମେମାନେ ବହୁତ ଅଧିକ ସମୟ ଧରି ରହିବା ପାଇଁ ଚେଷ୍ଟା କରିବାକୁ ଯାଉନାହୁଁ, କାରଣ ମୁଁ ଜାଣେ ଯେ ଆପଣମାନେ କାମ କରନ୍ତି, ଆପଣମାନଙ୍କୁ ଶୀଘ୍ର ଉଠିବାକୁ ପଡ଼ିଥାଏ। ଏବଂ ମୁଁ ପ୍ରତିଦିନ ସକାଳେ ଗୁଣ୍ଡୁଚି ମୂଷା ଶିକାର କରିବାକୁ ଯାଉଅଛି। ମୁଁ ଆପଣଙ୍କୁ କେବଳ ସତ କହିବି, ତାହା ହିଁ ଅଟେ ଯାହାକି ମୁଁ କରୁଅଛି। ସେଇଥିପାଇଁ ହିଁ ତ ମୁଁ ଘରକୁ ଆସିଥାଏ ଯେ ଟିକେ ବିଶ୍ରାମ ନେବି, ଏବଂ ତେଣୁକରି ମୁଁ ପ୍ରାୟ 4 ଘଣ୍ଟିକାରେ ଉଠିଥାଏ ଏବଂ ଜଙ୍ଗଲକୁ ଯାଇଥାଏ ଏବଂ ତେବେ ଟିକେ ଶିକାର କରିଥାଏ ଓ ଶୋଇବାକୁ ଯାଇଥାଏ। ଏବଂ ମୁଁ ସେହି ଓଜନରୁ ଅଳ୍ପ ଟିକେ ଲାଭ କରୁଛି, ତେଣୁକରି କିଛି ସମୟ ପରେ ମୁଁ ବିଶ୍ରାମ ନେଇଥାଏ। ଯଦି ଆପଣ ପ୍ରଭୁ ଇଚ୍ଛା କରନ୍ତି ଏବଂ ସବୁକିଛି ଠିକ୍ ଅଛି, ଠିକ୍ ଅଛି, ତେବେ ଆମେମାନେ ଆପଣମାନଙ୍କର ବାଇବେଲ ଗୁଡ଼ିକ ଖୋଲିବାକୁ ଯାଉଅଛୁ। ମୁଁ ଚାହେଁ ଯେ ଆପଣମାନେ ପ୍ରତ୍ୟେକ ରାତିରେ ନିଜର ବାଇବେଲ ଗୁଡ଼ିକୁ ଆଣନ୍ତୁ, ଯେପରିକି ଆପଣ ଯାହାକି ଆପଣ କରିପାରନ୍ତି। ଯଦି କାହାରି କିଛି କେତୋଟି ଅଭାବ ରହିଥାଏ, କେହି ସେହି ପଠନକୁ ତାହା ସହିତ ଅନୁସରଣ କରିବାକୁ ଚାହାନ୍ତି, ଆମ ପାଖରେ ଏଠାରେ କିଛି ରହିଛି। ଆମେମାନେ ଚାହିଁବୁ କେତେକ କର୍ମକର୍ତ୍ତାମାନେ ସେଗୁଡ଼ିକୁ ଆଗକୁ ବଢ଼ାଇ ଦେବେ। କେହି ଗୋଟିଏ ଚାହାନ୍ତି କି, ତେବେ କେବଳ ନିଜର ହାତ ଉଠାନ୍ତୁ। ଆଶ୍ଚର୍ଯ୍ୟ କରେ ଯଦି ଭାଇ ଡକ୍ ଏଠାକୁ ଆସି ଏହି ବାଇବେଲ ଗୁଡ଼ିକୁ ନେଇଯାଆନ୍ତୁ। ଆପଣ ସେଠାରେ ପାଖରେ ଛିଡ଼ା ହୋଇଛନ୍ତି ଏବଂ ଭାଇ ବନ୍ସ ବନ୍ସ କଣ ତା ଠିକ୍ କି, ମୁଁ ତାଙ୍କୁ କହୁଥିବାର ଶୁଣିଲି, କଣ କନ୍ରାଡ୍, ମୁଁ ତାଙ୍କୁ ଡାକିଥାଏ। ମୁଁ ଏକ ପ୍ରକାର ଶୁଣିବାରେ କଷ୍ଟ ଅନୁଭବ କରୁଛି, ବୋଧହୁଏ ଭାଇ ନେବିଲ। ମୁଁ କିପରି ସେହି ନାମ ବନ୍ସ ପାଇଲି? ମୁଁ ସେହି ବ୍ୟକ୍ତିଙ୍କର ଚେହେରା ଜାଣେ ଏବଂ ମୁଁ କେବଳ ପାରେ ନାହିଁ, ତାଙ୍କର ନାମକୁ ଡାକିପାରେ ନାହିଁ। ଏବଂ ଆପଣ ଜାଣନ୍ତି, ଯେତେବେଳେ ଆପଣ ଟିକେ ବୟସଗତ ହୋଇଯାଆନ୍ତି, ମୁଁ ଗୋଟିଏ ବିଷୟ ଖୋଜିପାଇଲି, ମୋ ପାଇଁ ବାଇବେଲ ପାଠ କରିବା କଷ୍ଟକର ହୋଇଯାଇଥିଲା। ଆଉ ମୁଁ ବାଇବେଲ ପାଠ କରିବା ପାଇଁ ସେ ଚଷମା ପିନ୍ଧିବାର ବିଷୟକୁ କେବଳ ଚିନ୍ତା କରିବାକୁ ସୁଦ୍ଧା ଘୃଣା କରେ। ମାତ୍ର ଏଠାରେ ଅଧିକ ସମୟ ହୋଇନାହିଁ, ମୁଁ ଭାବୁଥିଲି ଯେ ମୁଁ ଅନ୍ଧ ହୋଇଯାଉଅଛି ଏବଂ ମୁଁ ସାମ୍ଙ୍କୁ ଦେଖାଇବା ପାଇଁ ଗଲି ଏବଂ ସାମ୍ କହିଲେ, ବିଲ୍ ମୁଁ ଜାଣେ ନାହିଁ। କହିଲେ, ମୁଁ ଆପଣଙ୍କ ପାଇଁ କୌଣସି ବିଶେଷଜ୍ଞଙ୍କ ସହିତ ଏକ ସାକ୍ଷାତକାର ନିଯୁକ୍ତ କରିଦେବି। ମୁଁ ଲୁଇସଭିଲେକୁ ଗଲି। ଏହା ନିଶ୍ଚିତ ଭାବରେ ପ୍ରଭୁଙ୍କର ଇଚ୍ଛା ରହିଥିବ। କୌଣସି ଜଣେ ପ୍ରସିଦ୍ଧ ବିଶେଷଜ୍ଞ, ମୁଁ ବର୍ତ୍ତମାନ ତାଙ୍କ ନାମ ଭୁଲି ଯାଉଛି, ମାତ୍ର ସେ ମୋର ପୁସ୍ତକ ପାଠ କରିଥିଲେ ଏବଂ ସେ କହିଲେ, ଯଦି ଆପଣ କେବେ ଆଫ୍ରିକାକୁ ଫେରିକରି ଯାଆନ୍ତି, ତେବେ ମୁଁ ଆପଣଙ୍କ ସହିତ ଯିବାକୁ ଚାହିଁବି। ସେ କହିଲେ, ଏବଂ ଯଦି ଆପଣ ସେହି ଆଫ୍ରିକୀୟ ଲୋକମାନେ ଆପଣଙ୍କୁ ଭଲ ପାଆନ୍ତି, ଏବଂ କହିଲେ ସେମାନେ ଅତ୍ୟଧିକ ଅନ୍ଧବିଶ୍ୱାସୀ ଅଟନ୍ତି, ବିଶେଷ କରି ଏକ ଛୁରୀ ସହିତରେ କାଟିବାକୁ ଯାଆନ୍ତି। ତେଣୁକରି କହିଲେ, ମୁଁ ମୋ ଜୀବନରେ 6 ମାସ ମୋତିଆବିନ୍ଦୁ ଏବଂ ସେହିପରି ବିଷୟଗୁଡ଼ିକର ଅସ୍ତ୍ରୋପଚାର ପାଇଁ ତାହାକୁ ମିଶନରେ ଦେବାକୁ ଚାହେଁ। ଏବଂ କହିଲେ, ଯଦି ଆମେମାନେ ଏକାଠି ଯାଇପାରିବା ଏବଂ ଆପଣ ସେହିପରି ଭାବରେ ସେମାନଙ୍କର ଅନୁଗ୍ରହକୁ ପାଇପାରନ୍ତି, କହିଲେ ଯଦି ସେମାନଙ୍କର ମୋତିଆବିନ୍ଦୁ ଏବଂ ଆଖିର କିଛି କାମଗୁଡ଼ିକ ରହିଥାଏ, କହିଲେ ତେବେ ମୁଁ କେବଳ ଏହାର 6 ମାସ ତାକୁ ମାଗଣାରେ ଦେବା ପାଇଁ ପସନ୍ଦ କରିବି। ଏବଂ ମୁଁ ଭୁଲି ଯାଉଛି ଯେ ଆପଣଙ୍କୁ ତାଙ୍କ ସହିତ ସାକ୍ଷାତ କରିବା ପାଇଁ କେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ଏବଂ ଆମେମାନେ ଏକ ଛୋଟ କୋଠରୀରେ ବସିଥିଲୁ ଏବଂ ସେଠାରେ ସେ ଅନ୍ଧାର କୋଠରୀରେ ଏକ ଛୋଟ ଲାଲ ରଙ୍ଗର ଆଲୋକ ଏଥି ଭିତରକୁ ଆସୁଥିଲା। କାହିଁକି ମୁଁ ସେହି ଅକ୍ଷର ଗୁଡ଼ିକୁ ପାଠ କରିପାରୁଥିଲି। ଏହା 20-20 କହୁଥିଲା। ମୁଁ ଏହାକୁ ଯେକୌଣସି ଉପାୟରେ ବି ପଢ଼ିପାରୁଥିଲି ଏବଂ ସେ ଏହାକୁ 15-15 ବଦଳାଇଲେ ଏବଂ ମୁଁ ଏହାକୁ ପଢ଼ିପାରୁଥିଲି ଏବଂ ଏହାକୁ 10-10 ରଖିଲେ ଏବଂ ମୁଁ ଏହାକୁ ପଢ଼ିପାରୁଥିଲି। ସେ କହିଲେ, ତେବେ ଆପଣଙ୍କ ଆଖି ସହିତ ଅଧିକ କିଛି ସମସ୍ୟା ନାହିଁ। ତେଣୁ ତାଙ୍କ ପାଖରେ ଏକ ଛୋଟ ଦୂରବୀକ୍ଷଣ ଯନ୍ତ୍ରଟିଏ ଥିଲା। ସେଠାରେ ଏକ ଛୋଟ ଯନ୍ତ୍ରଟିଏ ରଖିଲେ, ଗୋଟିଏ ଛୋଟ ଜିନିଷ ଆପଣମାନେ ଜାଣନ୍ତି, ସେହି ପୁରୁଣା ଦୂରବୀକ୍ଷଣ ଯନ୍ତ୍ରଗୁଡ଼ିକ କେତେ ଜଣଙ୍କୁ ତାହା ମନେ ଅଛି? ଆମେମାନେ ଠିକ୍ ସେହିପରି ଭାବରେ ସେଗୁଡ଼ିକ ଦେଇ ଦେଖୁଥିଲୁ, ଚିତ୍ରଗୁଡ଼ିକ ଦେଖୁଥିଲୁ। ଏବଂ ସେ କହିଲେ, କଣ ଆପଣ ତାହା ପାଠ କରିପାରନ୍ତି କି? ମୁଁ କହିଲି, ହଁ ଆଜ୍ଞା। ସେ କହିଲେ, ଏହାକୁ ମୋ ପାଇଁ ପାଠ କରନ୍ତୁ। ଏଥିରେ ଏକ ଓ ଠିକ୍ ସେହିପରି ଭାବରେ ଏକ ସମ୍ପୂର୍ଣ୍ଣ ଅନୁଚ୍ଛେଦ ଥିଲା। ମୁଁ ଆରମ୍ଭ କଲି, ଏହାକୁ ପଢ଼ିଲି। ସେ ଏହାକୁ ସେହିପରି ଭାବରେ ଉପରକୁ ଟାଣିବାକୁ ଲାଗିଲେ, ଧୀରେ ଧୀରେ ଯିବାକୁ ଲାଗିଲା। ସେହିପରି ଭାବରେ କଲେ ମୁଁ ଅଟକି ଗଲି। ସେ କହିଲେ, ମୁଁ ଆପଣଙ୍କୁ ଗୋଟିଏ କଥା କହିପାରେ, ଆପଣ 40 ବର୍ଷରୁ ଉର୍ଦ୍ଧ୍ୱ ହୋଇସାରିଛନ୍ତି। ମୁଁ କହିଲି, ହଁ ତାହା ଠିକ୍ ଅଟେ, ଏହା ଅତିକ୍ରମ କରିବାର ଅନେକ ଦିନ ହେଲାଣି। ସେ କହିଲେ, ଆପଣ ଏହା କିପରି କଲେ? ସେ କହିଲେ, ସେ ମାନବୀୟ ଆଖି ସ୍ୱାଭାବିକ ଭାବରେ ଯେତେବେଳେ ଆପଣ 40 ବର୍ଷ ବୟସର ହୋଇଯାଆନ୍ତି, ଯେପରିକି ଆପଣଙ୍କର କେଶ ଧୂସର ହୋଇଯାଏ ଏବଂ ପ୍ରଭୃତି ବିଷୟ ସବୁ ହୋଇଯାଏ, ସେ ଚକ୍ଷୁ ଡୋଳାଗୁଡ଼ିକ ସମତଳ ହୋଇଯାଏ। କହିଲେ, ବର୍ତ୍ତମାନ ଯଦି ଆପଣ ଅଧିକ ବୟସ ବଞ୍ଚି ରହିବେ, ତା ପୁଣି ଥରେ ଫେରି ଆସିବ। ସେ କହିଲେ, ସେହି ଦ୍ୱିତୀୟ ଦୃଷ୍ଟିଶକ୍ତି ସେମାନେ ଏହାକୁ କୁହନ୍ତି। ମାତ୍ର କହିଲେ, ଜଣେ ମଣିଷ ପ୍ରାୟ 40 ବର୍ଷ ବୟସରେ ସେମାନେ ପ୍ରକୃତରେ କହିଲେ ସେମାନଙ୍କ ଆଖି ସହିତ କିଛି ସମସ୍ୟା ନାହିଁ। ମୁଁ ଗୋଟିଏ କେଶକୁ ଦେଖିପାରେ ଯଦି ତାହା ମୋ ଠାରୁ ଦୂରରେ ଭୂମିରେ ପଡ଼ି ରହିଥାଏ, ମାତ୍ର ମୁଁ ନିକଟତର ଆଣନ୍ତୁ। ଏବଂ ସେ କହିଲେ, ବର୍ତ୍ତମାନ ଆପଣ ନିଜର ବାଇବେଲ ପଢ଼ନ୍ତୁ। କହିଲେ, ଆପଣ ଏହାକୁ ନିଜ ଠାରୁ ଦୂରକୁ ନିଅନ୍ତୁ। କହିଲେ, କିଛି ସମୟ ପରେ ଆପଣଙ୍କର ବାହୁ ଯଥେଷ୍ଟ ଲମ୍ବା ହେବାକୁ ଯାଉନାହିଁ ଯେ ଆପଣ ଏହାକୁ ଦେଖିପାରିବା ପାଇଁ ଅଧିକ ଦୂରରେ ଧରି ରଖିପାରନ୍ତି। ଏବଂ ତେଣୁକରି ସେ ମୋ ପାଇଁ ଏକ ହଳ ଚଷମା ତିଆରି କରିଦେଲେ ଏବଂ ଏହାର ତଳ ଅଂଶରେ ଆପଣ ତାକୁ ପଢ଼ିବା ପାଇଁ ବ୍ୟବହାର କରିପାରନ୍ତି। ସେ କହିଲେ, ତେବେ ଆପଣଙ୍କର ପ୍ରଚାର ମଞ୍ଚରେ ସେ ଭାବୁଥିଲେ ଯେ ମୁଁ ଏଠାରେ ରହିଥିବା ଏହି ସମ୍ମାନିତ ପ୍ରଚାରକ ଗଣଙ୍କ ମଧ୍ୟରୁ ଜଣେ ଅଟେ, ଆପଣ ଜାଣନ୍ତି। ଏବଂ ତେଣୁକରି କହିଲେ ଯେ ସେହି ଆପଣ ଉପର ଅଂଶଟି କେବଳ ନିୟମିତ ଦେଖିବାର କାଞ୍ଚ ଅଟେ, କେବଳ ନିୟମିତ କାଞ୍ଚ, ଏବଂ ତଳ ଅଂଶଟି ଏହା ଏକ ପ୍ରକାର ଧନ୍ଦଳା ରହିଛି, ଯେପରିକି ମୁଁ ଏହାକୁ ପାଖରୁ ପଢ଼ିପାରେ, ଆପଣ ଜାଣନ୍ତି ସେହିପରି ଭାବରେ। ତେବେ ମୁଁ ସେଗୁଡ଼ିକୁ ପିନ୍ଧିବାକୁ ସୁଦ୍ଧା ଘୃଣା କରେ, ମୁଁ କରେ। ଆଉ ବର୍ତ୍ତମାନ ବାଇବେଲ ଶିକ୍ଷାଦାନ କରିବାରେ ଏବଂ ମୋ ପାଖରେ ଆଜି ରାତି ନୂତନ ନିୟମ ଅଛି, ତେଣୁକରି ଏହା ମୋ ପାଖରେ ଏକ କଲିନ୍ସ ନୂତନ ନିୟମ ଅଛି ଏବଂ ଏହାର ଅକ୍ଷର ଭଲ ଆକାରର ମୁଦ୍ରଣ ଅଟେ। ମାତ୍ର ବର୍ତ୍ତମାନ ଯେତେବେଳେ ମୁଁ ଅନ୍ୟଟିରେ ଫେରିଯାଏ, ମୋତେ ହୁଏତ ସେହି ପୁରୁଣା ସାଙ୍ଗମାନଙ୍କ ପାଖକୁ ଯିବାକୁ ପଡ଼ିପାରେ ଏବଂ ଏକ ପ୍ରକାର ସେମାନଙ୍କ ମାଧ୍ୟମରେ ପଢ଼ିବାକୁ ପଡ଼ିପାରେ। କିନ୍ତୁ ଏହା ଯାହା କିଛି ବି ହେଉ, ମୁଁ ଖୁସି ଅଟେ ଯେ ମୋ ପାଖରେ ଏପରି କିଛି ଗୋଟାଏ ବିଷୟ ଅଛି ଯାହାକି ମୁଁ ତଥାପି ପାଠ କରିପାରେ, ଏବଂ ଯାହା କିଛି ବିଷୟ ମୋ ପାଖରେ ଅଛି, ମୁଁ ଯଥାସମ୍ଭବ ସମସ୍ତଙ୍କୁ ସେହି ସମସ୍ତ ବିଷୟ ଦେବାକୁ ଯାଉଅଛି ପରମେଶ୍ୱରଙ୍କ ମହିମା ନିମନ୍ତେ। ଏହା ଆଶା କରି ଯେ ସେ ସେହି ବୟସ ଚିହ୍ନକୁ ଦୂରେଇ ନେବେ। ମୁଁ ତାହାଙ୍କୁ ମୋର ବୟସକୁ ନେଇଯିବା ପାଇଁ କହିପାରେ ନାହିଁ। ମୁଁ ହଁ, ତାହା କେବଳ ସେହି ଗୋଟିଏ ବିଷୟ ଅଟେ ଯାହା ଆମ ସମସ୍ତଙ୍କୁ କରିବାକୁ ଅଛି, ଆମକୁ ତାହା ଦେଇ ଗତି କରିବାକୁ ଅଛି। ଏବଂ ମୁଁ ଏଠାରେ ଏହି ପ୍ରଚାର ମଞ୍ଚ ଉପରେ ଛିଡ଼ା ହୋଇ ଏହା ଜାଣେ ଯେ ମୁଁ ଆଉ ସେହି ସାନ ପିଲା ନୁହେଁ ଯାହା ମୁଁ ଦିନେ ରହିଥିଲି। ମୁଁ 48 ବର୍ଷ ବୟସ୍କ ଅଟେ। ଆଉ କେବଳ ଚିନ୍ତା କରନ୍ତୁ, ଆଉ 2 ବର୍ଷ ମାତ୍ର 50 ବର୍ଷ ହୋଇଯିବ। ଭାଇ ମାଇକ୍, ମୋର ପ୍ରଭୁ, ଏହାକୁ ବିଶ୍ୱାସ କରିପାରୁ ନାହିଁ। ମୁଁ ଏହା କଦାପି ଜାଣିନଥିଲି। କେବଳ ପ୍ରାୟ 2 ବର୍ଷ ପୂର୍ବେ ହିଁ ଜାଣିଲି ଯେ ମୁଁ 20 ବର୍ଷ ବୟସ ଅତିକ୍ରମ କରିଅଛି। ତା ଠିକ୍, ମୁଁ କେବଳ ମୁଁ ଏହାକୁ ବିଶ୍ୱାସ କରିପାରୁ ନାହିଁ। ତଥାପି ମୁଁ ମୋ ପାଇଁ ଏହାକୁ ସେ ଚଷମାରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରିବାଟା କଷ୍ଟକର ଥିଲା ଏବଂ ତାପରେ ମୁଁ ଜାଣିଲି ଯେ ତେବେ ଏହା ତାହା ଅଟେ। ମାତ୍ର କେବଳ ଦେଖିବା ପାଇଁ ମୁଁ ଠିକ୍ ସେତିକି ଉତ୍ତମ ଅନୁଭବ କରେ ଯେତିକି ମୁଁ ମୋ ଜୀବନରେ କେବେ ଅନୁଭବ କରିଥିଲି ଏବଂ ମୁଁ ସେଥିପାଇଁ ମଧ୍ୟ କୃତଜ୍ଞ ଅଟେ। ସମସ୍ତ ପ୍ରଶଂସା ପରମେଶ୍ୱରଙ୍କ ହେଉ। ତେବେ ଆମେ ଏଭ୍ରି ପୁସ୍ତକ ଅଧ୍ୟୟନ କରୁଅଛୁ। ଏହା ହୋଇଅଛି ଓ ଏହା ବାଇବେଲର ସବୁଠାରୁ ଗଭୀର ସମୃଦ୍ଧ ପୁସ୍ତକ ଗୁଡ଼ିକ ମଧ୍ୟରୁ ଅନ୍ୟତମ ଅଟେ। ମୁଁ ଆପଣଙ୍କୁ କହୁଛି ଏହା ଏପରି ଏକ ପୁସ୍ତକ ଅଟେ ଯାହାକି ପ୍ରକୃତରେ ହେବ ଯଦି ପରମେଶ୍ୱର ଅନୁମତି ଦିଅନ୍ତି ଏବଂ ଆମେ କେବଳ ଏହା ଭିତରକୁ ଯାଉ। ମୁଁ ବିଶ୍ୱାସ କରେ ଯେ ଆମେମାନେ ସୁବର୍ଣ୍ଣ ଛୋଟ ଛୋଟ ମୂଲ୍ୟବାନ ବିଷୟଗୁଡ଼ିକ ପାଇବା ଏପରିକି ଆମେମାନେ ସବୁ ସମୟରେ ପରମେଶ୍ୱରଙ୍କ ପ୍ରଶଂସା ସ୍ତୁତି କରୁଥିବା ଏବଂ ବର୍ତ୍ତମାନ ମୁଁ ଏଭ୍ରି ପୁସ୍ତକ ପ୍ରକୃତରେ ଏହା ଯାହା ଅଟେ ଏହା ସାଧୁ ପାଉଲଙ୍କ ଦ୍ୱାରା ଲିଖିତ ବୋଲି ଅନୁମାନ କରାଯାଏ। ମୁଁ ଭାବୁଛି ଯେ ଆମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବାଦ ଦେଲେ ଜଗତରେ ସବୁଠୁ ଶ୍ରେଷ୍ଠ ବାଇବେଲ ପ୍ରକାଶକ ସେହି ରହି ଆସିଛନ୍ତି ଏବଂ ପାଉଲ ବିଭକ୍ତ କରୁଥିଲେ। ତେବେ ପାଉଲ ଜଣେ ପ୍ରକୃତ ବାଇବେଲ ଶିକ୍ଷକ ଥିଲେ। ତାହା ହେଉଛି ପୁରାତନ ନିୟମର ସେତେବେଳେ ତାହିଁ ଏକମାତ୍ର ପୁସ୍ତକ ଥିଲା ଯାହାକି ବାଇବେଲ ନାମରେ ଲେଖାଯାଇଥିଲା ଏବଂ ସେ ଏବ୍ରିୟମାନଙ୍କୁ ଏହା ଦେଖାଇବାକୁ ଚେଷ୍ଟା କରୁଥିଲେ ପୁରାତନ ନିୟମକୁ ପୃଥକ କରିଥିଲେ ଏବଂ ସେହି ପୁରାତନ ନିୟମକୁ ନୂତନର ଏକ ଛାୟା କିମ୍ବା ଏକ ପ୍ରତିରୂପ ଭାବରେ ଦର୍ଶାଇଥିଲେ। ଠିକ ସେହିଠାରେ ଆମେମାନେ ଏକ ଗୃହ ଦୌଡ଼ ମାରିପାରିବା ଏବଂ ସେହି ଗୋଟିଏ ଚିନ୍ତାଧାରା ଉପରେ ଠିକ ସେଠାରେ 3 ମାସ ଯାଏ ରହିପାରିବା। ଠିକ ପଛକୁ ଯାଇ ଯଦି ଆମେମାନେ ବର୍ତ୍ତମାନ ଆମର ବାଇବେଲ ଗୁଡ଼ିକୁ ଓଲଟାଇ ପାରିବା ଅବଶ୍ୟ ଆମେମାନେ ଏଭ୍ରି ତାର ପ୍ରଥମ ଅଧ୍ୟାୟରେ ଅଛୁ। ମାତ୍ର ଯଦି ଆମେମାନେ ପ୍ରକାଶିତ ବାକ୍ୟ ତାର 12 ପର୍ବକୁ ଯିବା ତେବେ ଆପଣ ଏହାକୁ ପୁନର୍ବାର ସିଦ୍ଧ ରୂପେ ଦେଖିବେ ଯେ ଛାୟା ଗୁଡ଼ିକ କିପରି। ଯଦି ଆପଣମାନେ ଯେଉଁମାନଙ୍କ ପାଖରେ ବି ନିଜର ପେନ୍ସିଲ ଗୁଡ଼ିକ ଅଛି ଏବଂ ଶାସ୍ତ୍ର ଗୁଡ଼ିକୁ ଲେଖିବାକୁ ଯାଉଛନ୍ତି ଏଭ୍ରି ପ୍ରକାଶିତ ବାକ୍ୟ 11ରେ ଆମେମାନେ ପାଉ ଯେ ଜୋହନ ପାତ୍ମନାମ ଦ୍ୱୀପରେ ଆକାଶରେ ଜଣେ ସ୍ତ୍ରୀ ଲୋକକୁ ଛିଡ଼ା ହୋଇଥିବାର ଦେଖିଥିଲେ। ସେ ତାଙ୍କ ମୁଣ୍ଡ ଉପରେ ସୂର୍ଯ୍ୟକୁ ଏବଂ ପାଦ ତଳେ ଚନ୍ଦ୍ରକୁ ଧାରଣ କରି ରହିଥିଲେ ଏବଂ ସେହି ସ୍ତ୍ରୀ ଲୋକ ଜଣକ ଶିଶୁ ଜନ୍ମ କରିବାର ସେହି ପ୍ରସବ ବେଦନାରେ ରହିଥିଲେ। ସେ ଏକ ପୁରୁଷ ସନ୍ତାନକୁ ଜନ୍ମ ଦେଲେ। ସେ ଲାଲ ଅଜଗର ସେ ଶିଶୁଟିକୁ ଜନ୍ମ ହେବା ମାତ୍ରେ ଗ୍ରାସ କରିବା ପାଇଁ ସେଠାରେ ଛିଡ଼ା ହୋଇଥିଲା ଏବଂ ସେହି ଶିଶୁଟି ସ୍ୱର୍ଗକୁ ନେଇନିଆଗଲା ଏବଂ ସେହି ସ୍ତ୍ରୀ ଲୋକଟି ପ୍ରାନ୍ତର ମଧ୍ୟକୁ ପଳାୟନ କଲେ ଯେଉଁଠାରେ କି ତାଙ୍କୁ ଏକ ସମୟାବଧି ନିମନ୍ତେ ସମୟକାଳ ନିମନ୍ତେ ଏବଂ ଅଧିକ ସମୟ ନିମନ୍ତେ କିମ୍ବା ସମୟର ଏକ ବିଭାଜନ ନିମନ୍ତେ ପ୍ରତିପୋଷଣ କରାଯାଇଥିଲା। ତେବେ ସେହି ସ୍ତ୍ରୀ ଲୋକ ଜଣକ ମଣ୍ଡଳୀକୁ ନିଦର୍ଶିତ କରିଥିଲେ ଏବଂ ସେ ଜନ୍ମ କରିଥିବା ଶିଶୁଟି ଖ୍ରୀଷ୍ଟ ଥିଲେ। ତାଙ୍କ ପାଦ ତଳେ ଥିବା ସେହି ଚନ୍ଦ୍ର ଥିଲା ବ୍ୟବସ୍ଥା, ତାଙ୍କ ମୁଣ୍ଡ ଉପରେ ଥିବା ସୂର୍ଯ୍ୟ ହେଲା ଅନୁଗ୍ରହ, ତାଙ୍କ ମୁକୁଟରେ ଥିବା 12ଟି ତାରକା ହେଲେ 12 ଜଣ ପ୍ରେରିତ ଏବଂ ସେଇଠାରେ ଅଟେ ଯେଉଁଠାରେ କି କେଉଁଥିରେ ସେହି 12 ଜଣ ପ୍ରେରିତ ମାନେ ଥିଲେ ନୂତନ ନିୟମର ଗୌରବ କିମ୍ବା ମୁକୁଟାଭିଷେକ, ବୁଝିଲେ। କାରଣ ପୂର୍ବରୁ ସ୍ଥାପିତ ଭିତ୍ତିପ୍ରସ୍ତର ବ୍ୟତୀତ ଅନ୍ୟ କୌଣସି ଭିତ୍ତିମୂଳ ସ୍ଥାପନ କରାଯାଇପାରେ ନାହିଁ, ବୁଝିଲେ। ଏହା ସେ ଭିତ୍ତିମୂଳ, ସେ ନୂତନ ନିୟମ, ସେ ପ୍ରେରିତମାନ, ସେ ପ୍ରେରିତମାନଙ୍କର ସିଦ୍ଧାନ୍ତ ଏବଂ ଇତ୍ୟାଦି ସବୁ ହେଉଛି ନୂତନ ନିୟମର ପ୍ରତିଷ୍ଠାତା ମୁକୁଟ ଏବଂ ତାପରେ ସେଠାରେ ସେହି ଚନ୍ଦ୍ର ହେଉଛି ସୂର୍ଯ୍ୟର ପ୍ରତିଛାୟା। ସେହି ସୂର୍ଯ୍ୟ କେବଳ ଏହାର ଆଲୋକ ପ୍ରତିଫଳିତ କରିଥାଏ ଯେତେବେଳେ ଏହା ପୃଥିବୀ ପଛରେ ରହିଥାଏ ଏବଂ ସେହି ଚନ୍ଦ୍ର ରାତିରେ ଗମନାଗମନ କରିବା ପାଇଁ ଆଲୋକ ପ୍ରଦାନ କରିଥାଏ। ଏବଂ ଏଠାରେ ଆମର କେତେ ଏକ ସୁନ୍ଦର ଚିତ୍ରଟିଏ ଅଛି, ଆଉ ଏକ ସୁନ୍ଦର ଚିତ୍ରଟିଏ ସୂର୍ଯ୍ୟ ଖ୍ରୀଷ୍ଟଙ୍କୁ ନିଦର୍ଶିତ କରିଥାଏ, ସେହି ଚନ୍ଦ୍ର ମଣ୍ଡଳୀକୁ ନିଦର୍ଶିତ କରିଥାଏ। ସେମାନେ ଠିକ୍ ସ୍ୱାମୀ ଏବଂ ସ୍ତ୍ରୀ ପରି ଅଟନ୍ତି ଏବଂ ଖ୍ରୀଷ୍ଟଙ୍କ ଅନୁପସ୍ଥିତିରେ ମଣ୍ଡଳୀଟି ସେହି ଛୋଟ ଆଲୋକ ସୁସମାଚାରକୁ ପ୍ରତିଫଳିତ କରେ ଏବଂ ଏହା ଚାଲିବା ନିମନ୍ତେ ସେହି ଆଲୋକ ଅଟେ ଯେପର୍ଯ୍ୟନ୍ତ କି ପୁତ୍ର ପୁନର୍ବାର ଉଠି ନ ଆସିଯାଆନ୍ତି। ତାପରେ ସେହି ମଣ୍ଡଳୀ ଏବଂ ପୁତ୍ର, ସେହି ଚନ୍ଦ୍ର ଏବଂ ସେହି ସୂର୍ଯ୍ୟ ଏକତ୍ର ମିଶିଯାଆନ୍ତି, ବୁଝିଲେ। ଚନ୍ଦ୍ରଟି ସେହି ସୂର୍ଯ୍ୟର ଏକ ଅଂଶ ଅଟେ ଏବଂ ମଣ୍ଡଳୀ ଖ୍ରୀଷ୍ଟଙ୍କର ଏକ ଅଂଶ ଅଟେ ଏବଂ ଖ୍ରୀଷ୍ଟଙ୍କ ଅନୁପସ୍ଥିତି ବେଳେ ମଣ୍ଡଳୀ ତାହାଙ୍କର ଆଲୋକକୁ ପ୍ରତିଫଳିତ କରିଥାଏ ଏବଂ ତାପରେ ଯେତିକି ସୁନିଶ୍ଚିତ ଭାବରେ ଆମେ ଚନ୍ଦ୍ରକୁ ଉଜ୍ଜଳ ହେଉଥିବାର ଦେଖୁଥାଉ ଏହା ଜଣାଏ ଯେ ସେ ସୂର୍ଯ୍ୟଟି କୌଣସି ସ୍ଥାନରେ ଚମକୁଅଛି। ଏବଂ ଯେତେ ସମୟ ପର୍ଯ୍ୟନ୍ତ ମଣ୍ଡଳୀ ଖ୍ରୀଷ୍ଟଙ୍କ ଆଲୋକକୁ ପ୍ରତିଫଳିତ କରୁଅଛି ଖ୍ରୀଷ୍ଟ କୌଣସି ସ୍ଥାନରେ ଜୀବିତ ଅଛନ୍ତି, ଆମେନ୍। ଏହା ବିଷୟରେ ଚିନ୍ତା କରନ୍ତୁ। ତେବେ ସେହି ବ୍ୟବସ୍ଥା ଅନୁଗ୍ରହର ଏକ ପ୍ରତିରୂପ ଥିଲା, ମାତ୍ର ବ୍ୟବସ୍ଥାରେ କୌଣସି ଉଦ୍ଧାରକାରୀ ଶକ୍ତି ନଥିଲା। ବ୍ୟବସ୍ଥା ତ କେବଳ ଏକ, ସେ ବ୍ୟବସ୍ଥା ଜଣେ ପୁଲିସ କର୍ମଚାରୀ ଥିଲା। ପୁଲିସ କର୍ମଚାରୀ ଆପଣଙ୍କୁ କାରାଗାରରେ ପକାଇ ଦିଏ, ମାତ୍ର ଆପଣ ଦେଖନ୍ତୁ, ଆପଣଙ୍କୁ କାରାଗାରରୁ ବାହାର କରିବା ପାଇଁ ଏହା ଅନୁଗ୍ରହକୁ ଆବଶ୍ୟକ କରେ, ବୁଝିଲେ। ଏଣୁକରି ଖ୍ରୀଷ୍ଟଙ୍କ ରକ୍ତ, ସେ ସୁସମାଚାର ଆମକୁ ପାପରୁ ଉଦ୍ଧାର କରିଥାଏ। ବ୍ୟବସ୍ଥା କେବଳ ଆମକୁ ପାପୀ ସାବ୍ୟସ୍ତ କରେ। ବ୍ୟବସ୍ଥା କେବଳ କୁହେ, ତୁମେ ଜଣେ ପାପୀ, ତୁମେ ଚୋରି କରିବ ନାହିଁ, ତୁମେ ବ୍ୟଭିଚାର କରିବ ନାହିଁ, ତୁମେ ମିଥ୍ୟା ସାକ୍ଷୀ ଦେବ ନାହିଁ, ବୁଝିଲେ। ଏହା ଜଣେ ପୋଲିସ କର୍ମଚାରୀ ଅଟେ ଯିଏକି କୁହେ ଯେ ତୁମେ ଭୁଲ ଏବଂ ତୁମେ ଦୋଷୀ ଅଟ। ମାତ୍ର ସୁସମାଚାର ହେଉଛି ଏକ ଖୁସି ଖବର। ଖ୍ରୀଷ୍ଟ ଆମକୁ ଆମର ସମସ୍ତ ଅପରାଧରୁ, ବ୍ୟବସ୍ଥାର ଉଲ୍ଲଂଘନରୁ ଉଦ୍ଧାର କରିବା ପାଇଁ ମୃତ୍ୟୁବରଣ କରିଥିଲେ। ଖ୍ରୀଷ୍ଟ ଆମକୁ ବାହାର କରି ଆଣିବା ପାଇଁ ମୃତ୍ୟୁବରଣ କରିଥିଲେ। ତେବେ ପାଉଲ ପରିବର୍ତ୍ତନ ହେବା ମାତ୍ରକେ ସେ କୌଣସି ଈଶ୍ୱର ତତ୍ତ୍ୱବିତ୍ ବିଦ୍ୟାଳୟ ସହିତ ପରାମର୍ଶ କଲେ ନାହିଁ, କିଓବା ସେ କୌଣସି ସେବକଙ୍କ ସହିତ ପରାମର୍ଶ କଲେ ନାହିଁ। ମାତ୍ର କଣ ଆପଣମାନେ ଧ୍ୟାନ ଦେଲେ କି, ସେ ଆରବକୁ ଚାଲିଗଲେ ଏବଂ ସେଠାରେ 3 ବର୍ଷ କାଳ ଆରବରେ ରହିଲେ। ତେବେ ଏହା ମୋ ମତରେ ତାହା, ତେବେ ଆମକୁ ଏହାର ପୃଷ୍ଠଭୂମି ପାଇବାକୁ ଅଛି, ଯେଣୁ ଆମେମାନେ ଏହା ଆମେ ଜାଣିବା ଯେ ଏହା କେତେ ମହତ ଅଟେ, ଏବଂ ସେହି ପ୍ରଥମ ଶିକ୍ଷା ଆଜି ରାତିରେ ଆମେମାନେ ଆମର ପୃଷ୍ଠଭୂମି ନେଉ। ତେବେ ପାଉଲ ଏପରି ଜଣେ ବାଇବଲ ଶିକ୍ଷକ ଥିଲେ, କାରଣ ସେ ସେହି ମହାନ ସର୍ବକାଳୀନ ପ୍ରସିଦ୍ଧ ଗମଲିଅଲଙ୍କ ଅଧୀନରେ ଶିକ୍ଷା ଲାଭ କରିଥିଲେ, ଏବଂ ଗମଲିଅଲ ସେହି ଦିନର ଜଣେ ସର୍ବଶ୍ରେଷ୍ଠ ଜଣାଶୁଣା ବ୍ୟବସ୍ଥା ଏବଂ ଭାବବାଦୀମାନଙ୍କର ସେହି ମହାନ ଗୁରୁ ଥିଲେ। ତେଣୁ ପାଉଲ ସେ ବିଷୟଗୁଡ଼ିକରେ ଉତ୍ତମ ଭାବେ ଶିକ୍ଷା ଲାଭ କରିଥିଲେ, ଏବଂ ତାପରେ ମୁଁ ତାଙ୍କୁ ଏହିପରି ଭାବରେ ପସନ୍ଦ କରେ। ଏହି ମହାନ ପ୍ରକାଶନ ତାଙ୍କ ହୃଦୟରେ ସଚ୍ଚୋଟ ରହି ଜଣେ ହତ୍ୟାକାରୀ ଯିଏକି ସ୍ତିଫାନଙ୍କ ମୃତ୍ୟୁରେ ସମ୍ମତି ପ୍ରଦାନ କରିଥିଲେ ଓ ସ୍ତିଫାନଙ୍କୁ ପ୍ରସ୍ତ୍ରାଘାତ ତଳେ ଏବଂ ପଥରରେ ଛେଚା ଯାଇ ହତ୍ୟା କରାଯିବାର ଦେଖିଥିଲେ, ମୁଁ ଭାବୁଛି ଯେ ତାହା ନିଶ୍ଚିତ ଭାବରେ ପାଉଲଙ୍କ ମନକୁ ଆଘାତ କରିଥିବ, ଯେତେବେଳେ ସେ ସ୍ତିଫାନଙ୍କୁ ସ୍ୱର୍ଗ ଆଡ଼େ ହସ୍ତ ଉଠାଇ ଏହା କହୁଥିବାର ଦେଖିଥିଲେ, ମୁଁ ସ୍ୱର୍ଗକୁ ଉନ୍ମୁକ୍ତ ଦେଖୁଅଛି, ମୁଁ ଯୀଶୁଙ୍କୁ ପରମେଶ୍ୱରଙ୍କ ଦକ୍ଷିଣ ହସ୍ତରେ ଛିଡ଼ା ହୋଇଥିବାର ଦେଖୁଅଛି। ଏବଂ ସେ କହିଲେ, ହେ ପିତା, ସେମାନଙ୍କ ବିରୁଦ୍ଧରେ ଏହି ପାପର ଦୋଷ ଗଣନା କରିବ ନାହିଁ, ଏବଂ ସେ ଶୋଇପଡ଼ିଥିଲେ। କଣ ଆପଣ ତାହା ଲକ୍ଷ୍ୟ କଲେ କି, ସେ କଦାପି ମରିନଥିଲେ, ସେ ଶୋଇପଡ଼ିଥିଲେ, ଠିକ ଯେପରିକି ମୁଁ ବିଶ୍ୱାସ କରୁନାହିଁ ଯେ ସେ କେବେ ଆଉ ଏକ ପଥରାଘାତ ଅନୁଭବ କରିଥିବେ, ଠିକ ଯେପରି ଗୋଟିଏ ଶିଶୁ ତାର ମାର କୋଳରେ ରହିଥାଏ, ଶୋଇପଡ଼ିଥାଏ, ସେହିପରି ସ୍ତିଫାନ ପରମେଶ୍ୱରଙ୍କ ବାହୁରେ ଶୋଇପଡ଼ିଥିଲେ। ପାଉଲଙ୍କ ବିଷୟରେ ଏପରି କିଛି ଗୋଟାଏ ଥିଲା ଯାହାକି ତାଙ୍କ ମନରେ ଆଘାତ କରିଥିଲା। ତାପରେ ସେ କୌଣସି ବ୍ୟକ୍ତିଙ୍କୁ ଯିଏକି ବିଶ୍ୱାସ ଅଧୀନରେ ଏହାକୁ ବିରୋଧ କରିବାକୁ ଚେଷ୍ଟା କରୁଥିଲା, ସେ ମହାଯାଜକଙ୍କ ନିକଟକୁ ଯାଇ କେତେକ ଚିଠି ନେଇଥିଲେ, କହିଥିଲେ, ମୁଁ ସେ ସମସ୍ତ ଲୋକମାନଙ୍କୁ ଗିରଫ କରିବି ଯେଉଁମାନେ କି ସେହିସବୁ କୋଳାହଳ କରୁଛନ୍ତି, ଏବଂ ସେ ଧର୍ମ ବିରୋଧୀମାନଙ୍କୁ ଗିରଫ କରିବି ଯେଉଁମାନଙ୍କୁ ସେହିପରି ଭାବରେ ବିଚାର କରାଯାଇଥିଲା, ଯାହାକୁ ଆମେ ଆଜି କୌଣସି ମୌଳିକ ଧର୍ମ ପାଗଳ କିମ୍ବା ସେହିପରି କିଛି ଗୋଟେ ବୋଲି କହିବା, ଯିଏକି ବହୁତ କୋଳାହଳ କରନ୍ତି ଏବଂ ବିଶୃଙ୍ଖଳା ସୃଷ୍ଟି କରନ୍ତି। ଆମେ କେବଳ ତଳକୁ ଯିବା ଓ ଏହାର ସମାଧାନ କରିବା, ଏବଂ ତଳେ ତାଙ୍କ ମାର୍ଗରେ ଏକ ଛୋଟ ପୁରୁଣା, ଏକ ବଡ଼ ରାଜପଥ ନୁହେଁ ଯେପରିକି ଆମେମାନେ ଯାତ୍ରା କରିଥାଉ, ଏବଂ ପାଲେଷ୍ଟାଇନରେ ଥିବା ସେହି ମାର୍ଗ ଗୁଡ଼ିକ କେବଳ ଛୋଟ ଛୋଟ ପଦଦଳିତ ପଥସକଳ ରହିଥାଏ, ଠିକ ଏକ ଜଙ୍ଗଲର ପଥ ପରି ଯାହା ଦେଇ ଗାଈମାନେ ଗମନାଗମନ କରିଥାନ୍ତି, ଏବଂ ମେଣ୍ଢାମାନେ ଓ ଘୋଡ଼ାମାନେ ଏବଂ ଗଧ ଗୁଡ଼ିକ ଓ ଓଟମାନେ ଯାହା ଦେଇ ପାହାଡ଼ ଉପରକୁ ଯାଇଥାନ୍ତି। ଏବଂ ପାଉଲ ଦମ୍ୟସେକକୁ ଯାଉଥିବା ତାଙ୍କ ମାର୍ଗରେ ପ୍ରାୟ ଦିନର ଅପରାହ୍ନରେ ଏକ ବୃହତ ଉଜ୍ଜଳ ପ୍ରକାଶ ଝଲସି ତାଙ୍କୁ ଆଘାତ କରି ଭୂମିରେ ପକାଇ ଦେଇଥିଲା। ପାଉଲଙ୍କ ବ୍ୟତୀତ ଆଉ କେହି ତାହାକୁ ଦେଖିନଥିଲେ। ମୁଁ ଚାହେଁ ଯେ ଆପଣ ତାହା ଧ୍ୟାନ ଦିଅନ୍ତୁ, ଏବଂ ଠିକ ଏଠାରେ ଏହା ବର୍ତ୍ତମାନ ବ୍ୟକ୍ତିଗତ ନୁହେଁ, ମାତ୍ର କେବଳ ଏଇଥିପାଇଁ ଯେପରିକି ଆମେ ଏହି ପୃଷ୍ଠଭୂମି ମଧ୍ୟକୁ ନିଆଯାଉ, ଯେ ଆପଣ ଜାଣିବେ ଯେ ତାହା ସେ ସମାନ ଯୀଶୁ ଅଟନ୍ତି। ବର୍ତ୍ତମାନ ଯେତେବେଳେ ସେ ଏଠାରେ ପୃଥିବୀ ପୃଷ୍ଠରେ ଥିଲେ, ସେ କହିଥିଲେ, ମୁଁ ପରମେଶ୍ୱରଙ୍କ ଠାରୁ ଆସିଅଛି ଏବଂ ମୁଁ ପରମେଶ୍ୱରଙ୍କ ନିକଟକୁ ଫେରିଯାଉଛି। ତେବେ ଯେତେବେଳେ ସେ ଇସ୍ରାଏଲ ସନ୍ତାନଗଣକୁ କଢ଼ାଇ ନେଇଥିଲେ, ସେତେବେଳେ ସେ ସେହି ଅଗ୍ନିସ୍ତମ୍ଭ ଥିଲେ, ଏବଂ ସେ ମାଂସମୟ ଦେହ ଧାରଣ କଲେ, ତାପରେ ସେ ସେହି ସମାନ ଅଗ୍ନିସ୍ତମ୍ଭକୁ ଫେରିଗଲେ, ଏବଂ ଯେତେବେଳେ ସେ ଦମ୍ୟସକର ମାର୍ଗରେ ପାଉଲଙ୍କୁ ଭେଟିଥିଲେ, ସେ ସେହି ଅଗ୍ନିସ୍ତମ୍ଭ ସେହି ପ୍ରକାଶ ଥିଲେ, ଦେଖନ୍ତୁ ଏକ ମହାନ ପ୍ରକାଶ ଥିଲେ, ଏବଂ ପାଉଲ କହିଥିଲେ, ଏହା କିଏ ଯାହାକୁ ମୁଁ ତାଡ଼ନା କରୁଅଛି। ସେ କହିଲେ, ମୁଁ ଯୀଶୁ ଯାହାକୁ ତୁମେ ତାଡ଼ନା କରୁଅଛ, ସେହି ପ୍ରକାଶ ଓ କଣ ସେ ଅଦ୍ଭୁତ ନୁହନ୍ତି କି? ଏବଂ ସେ ଆଜି ରାତି ଏଠାରେ ଠିକ୍ ଆମ ସହିତ ଅଛନ୍ତି, ଠିକ୍ ଏଠାରେ ନିଜର ଫଟୋଚିତ୍ର ତୋଳିବାକୁ ଦେଇଛନ୍ତି। ସେ ସମାନ ବିଷୟ ଦେଖନ୍ତୁ, ଅଗ୍ନିସ୍ତମ୍ଭ, ପ୍ରକାଶ, ଠିକ୍ ସେ ସମାନ ରୂପରେ ଯାହାକି ସେ ଥିଲେ ଗତକାଲି, ଆଜି ଏବଂ ଚିରଦିନ ସମାନ। ତେବେ ତାଙ୍କ ସହିତ ଥିବା ଲୋକମାନେ ସେହି ପ୍ରକାଶକୁ ଦେଖିନଥିଲେ, ମାତ୍ର ତା ସେଠାରେ ସେ ସମାନ ଭାବରେ ରହିଥିଲା, ସେ ସମାନ ପରିଣାମ ହିଁ ଆଣିଥିଲା। ତେବେ କଣ ଏହା ସମ୍ଭବ ଯେ କେହି ଜଣେ ବ୍ୟକ୍ତି ଏହି ଭବନରେ ଖ୍ରୀଷ୍ଟଙ୍କୁ ଦେଖିପାରିବେ ଏବଂ ଅନ୍ୟ କେହି ତାହାଙ୍କୁ ଦେଖିପାରିବେ ନାହିଁ? ନିଶ୍ଚିତରେ ଏହା ସେଠାରେ ଘଟିଥିଲା। ଏହା ସେହି ଦିନ ଗୋଟିଏ ରାତି ମଧ୍ୟ ହୋଇଥିଲା ଯେତେବେଳେ ପିତର କାରାଗାରରେ ଥିଲେ, ଏବଂ ସେହି ପ୍ରକାଶ କାରାଗାର ଭିତରକୁ ଆସି ପିତରଙ୍କୁ ସ୍ପର୍ଶ କରିଥିଲା, ଏବଂ ଭିତରେ ଥିବା ରକ୍ଷୀ ବାହାରେ ଥିବା ରକ୍ଷୀ ଦେଇ ସେହି ଦ୍ୱାର ହୋଇ ମୁଖ୍ୟ ଫାଟକ ଦେଇ ଏବଂ ନଗର ଫାଟକ ଦେଇ ଠିକ୍ ଚାଲିଯାଇଥିଲା। ପିତର କହିଲେ, ମୁଁ ନିଶ୍ଚୟ ସ୍ୱପ୍ନ ଦେଖୁଥିବି। ମାତ୍ର ସେ ଚାରିଆଡ଼େ ଅନାଇଲେ, ମାତ୍ର ସେହି ପ୍ରକାଶଟି ଚାଲିଯାଇଥିଲା। ଖ୍ରୀଷ୍ଟ, ସେହି ଅନନ୍ତ ଚିରକାଳୀନ ଆଲୋକ, ସେଠାରେ ସେ ଅଛନ୍ତି। ତେବେ ସେହି ମାର୍ଗରେ ଆଉ ଦେଖନ୍ତୁ, ଆଉ ଏକ ବିଷୟ ଯଦି ଆମେ ଏହା ବିଷୟରେ କହିବା, ବର୍ତ୍ତମାନ ମୋ ମନକୁ ଆସିଲା, ମାତ୍ର ସେହି ପଣ୍ଡିତ ବ୍ୟକ୍ତିମାନେ ଯେଉଁମାନେ କି ସମଗ୍ର ଭାରତରୁ ଓରିଏଣ୍ଟ ପ୍ରାନ୍ତରୁ ସେହି ତାରାକୁ ଅନୁସରଣ କରୁଥିଲେ, ମାସ ମାସ ଧରି ଉପତ୍ୟକା ଏବଂ ମରୁଭୂମି ଦେଇ ଆସିଥିଲେ, ପର୍ଯ୍ୟବେକ୍ଷକ କେନ୍ଦ୍ର ଗୁଡ଼ିକୁ ଅତିକ୍ରମ କରି ଆସିଥିଲେ, ଏବଂ ସେମାନେ ରାତି ସମୟରେ ତାରାଗଣ ଦ୍ୱାରା ସମୟ ନିର୍ଦ୍ଧାରଣ କରୁଥିଲେ, ଏବଂ କୌଣସି ଇତିହାସକାର କିମ୍ବା ଅନ୍ୟ କେହି କେବେ ସେହି ତାରାକୁ ଦେଖିଥିବା ବିଷୟରେ ଉଲ୍ଲେଖ କରିନାହାନ୍ତି, କେବଳ ସେହି ପଣ୍ଡିତ ବ୍ୟକ୍ତିମାନେ। ଏହା ଦେଖିବା ପାଇଁ କେବଳ ସେମାନେ ହିଁ ଉଦ୍ଦିଷ୍ଟ ଥିଲେ। ତେଣୁକରି ଆପଣମାନେ ଏପରି ବିଷୟଗୁଡ଼ିକୁ ଦେଖିପାରନ୍ତି ଯାହାକି ଅନ୍ୟ ବ୍ୟକ୍ତି ଦେଖିପାରନ୍ତି ନାହିଁ। ଆପଣଙ୍କ ପାଇଁ ଏହା ଏକ ବାସ୍ତବିକତା ଅଟେ, ତାଙ୍କ ପାଇଁ ସେମାନେ ବୁଝନ୍ତି ନାହିଁ। ଠିକ୍ ଯେପରିକି ଏକ ଧର୍ମାନ୍ତରଣ, ଆପଣ ଧର୍ମାନ୍ତରିତ ହୋଇ ପରମେଶ୍ୱରଙ୍କ ଆଶୀର୍ବାଦମାନ ଉପଭୋଗ କରିପାରନ୍ତି, ପରମେଶ୍ୱରଙ୍କ ଆଶୀର୍ବାଦରେ ଠିକ୍ ପାନ କରିପାରନ୍ତି, ଏବଂ ଆପଣଙ୍କ ପାଖରେ ବସିଥିବା ପରବର୍ତ୍ତୀ ବ୍ୟକ୍ତି ଜଣକ ମୁଁ କୌଣସି ବିଷୟ ଦେଖୁନାହିଁ, ବୁଝିଲେ ବୁଝିଲେ, ଏହା ହିଁ ତାହା ଅଟେ। ମୁଁ ତ ଏହାକୁ ବୁଝି ନାହିଁ, ଏହା କଣ ଅଟେ ମୁଁ ତାହା ଦେଖୁନାହିଁ। ତେବେ ସେ ଏହାକୁ ବୁଝି ହିଁ ପାରନ୍ତି ନାହିଁ, ତାହା ହିଁ ସବୁକିଛି ଅଟେ। ଆପଣ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଧ୍ୟାନ ଦିଅନ୍ତୁ, ପାଉଲ ତାଙ୍କ ମାର୍ଗରେ ଯାଉଅଛନ୍ତି, ଏବଂ ଠିକ୍ ଯେତେବେଳେ ଏହି ମହାନ ଅନୁଭୂତି ତାଙ୍କ ସହିତ ଘଟିଲା, ତେବେ ସେ ସନ୍ତୁଷ୍ଟ ହୋଇନଥିଲେ। ତାହା ହିଁ ଅଟେ ଯାହାକି ପାଉଲଙ୍କୁ ଏତେ ଭଲ କରିଥାଏ। ବର୍ତ୍ତମାନ ଆଜି ରାତି ଆମର ଶିକ୍ଷା ଗଭୀର ନୁହେଁ, ଏହା ଏକ ଉପର ଠାଉରିଆ ଶିକ୍ଷା ଅଟେ ମାତ୍ର, ଓ ଆମେ କିଛି ସମୟ ପରେ ଗଭୀରକୁ ଓହ୍ଲାଇ ଯିବା, ମାତ୍ର ଏହା ଏକ ଅତ୍ୟନ୍ତ ଉପର ଠାଉରିଆ ଶିକ୍ଷା ଅଟେ। କିନ୍ତୁ ଏହା ଠିକ୍ ଆରମ୍ଭ ହେଉଅଛି, ଏବଂ ଏହା ଯାହା ଅଟେ ତାହା ହେଲା କେବଳ ଗୋଟିଏ ବିଷୟ, ତାହା ହେଉଛି ଯୀଶୁଖ୍ରୀଷ୍ଟଙ୍କୁ ଉନ୍ନତ କରିବା। ପାଉଲ ଆରମ୍ଭ କରିବାକୁ ଯାଇ ଏବଂ ଏହା ପୂର୍ବେ କି ସେ ତାହା କରନ୍ତେ, ପାଉଲ ଜଣେ ବାଇବେଲ ପଣ୍ଡିତ ଥିଲେ, ଏବଂ ଜଣେ ବାଇବେଲ ପଣ୍ଡିତ କେବେ ବି ତାଙ୍କର ସିଦ୍ଧାନ୍ତକୁ ଅଭିଜ୍ଞତା ଗୁଡ଼ିକ ଉପରେ ରଖିବେ ନାହିଁ। ନା ମହାଶୟ, ସେମାନେ କେବେ ବି ସେମାନଙ୍କର ଶିକ୍ଷାକୁ ଅଭିଜ୍ଞତା ଉପରେ ରଖିବେ ନାହିଁ। ଆପଣଙ୍କର ଯେକୌଣସି ପ୍ରକାରର ଏକ ଅଭିଜ୍ଞତା ରହିପାରେ, ମାତ୍ର ଏହାକୁ ତ ନିଶ୍ଚିତ ଭାବରେ ସଦାପ୍ରଭୁ ଏହି କଥା କୁହନ୍ତି ହେବାକୁ ଅଛି, ଠିକ୍ ଅଛି। ତେବେ ପୁରାତନ ନିୟମରେ ସେମାନଙ୍କ ପାଖରେ ତିନୋଟି ଭିନ୍ନ ଉପାୟମାନ ଥିଲା ଯାହାଦ୍ୱାରା ସେମାନେ ଏକ ବାର୍ତ୍ତାକୁ ଜାଣିପାରୁଥିଲେ। ପ୍ରଥମଟି ହେଲା ସେହି ବ୍ୟବସ୍ଥା, ତା କେବଳ ସେହି ବ୍ୟବସ୍ଥା ଥିଲା। ତାପରେ ସେମାନଙ୍କ ପାଖରେ ଜଣେ ଭବିଷ୍ୟତ ବକ୍ତା, ଜଣେ ସ୍ୱପ୍ନଦର୍ଶୀ ରହୁଥିଲା, ଏବଂ ସେମାନଙ୍କଠାରେ ଉରିମ୍ ତୁମିମ୍ ରହୁଥିଲା। ତେବେ ତାହା ଟିକେ ଗଭୀର ହୋଇପାରେ। ଉରିମ୍ ତୁମିମ୍ ସେହି ବୁକୁପଟା ଥିଲା ଯାହା ହାରଣ ତାଙ୍କ ବକ୍ଷସ୍ଥଳରେ ପିନ୍ଧୁଥିଲେ। ସେଥିରେ ବାରଟି ପଥର ରହୁଥିଲା, ହୀରା, ମାଣିକ୍ୟ, ସୂର୍ଯ୍ୟକାନ୍ତ ମଣି ଇତ୍ୟାଦି। ଆହୁରି ତଳକୁ ସେମାନେ ସେ ସମସ୍ତ ବାରଟି ବଡ଼ ପଥର ଗୁଡ଼ିକ ନେଇଥିଲେ ଯାହାକି ସେହି ବୁକୁପଟାରେ ରହୁଥିଲା। ତାହା ଏହା ଦର୍ଶାଉଥିଲା ଯେ ସେ ଇସ୍ରାଏଲର ବାର ଗୋଷ୍ଠୀ, ପ୍ରତ୍ୟେକ ଗୋଷ୍ଠୀର ସେ ମହାଯାଜକ ଥିଲେ। ଏହି ବୁକୁପଟାଟି ମଣ୍ଡଳୀରେ ଏକ ସ୍ତମ୍ଭ ଉପରେ ଝୁଲି ରହୁଥିଲା, ଏବଂ ଯେତେବେଳେ ଜଣେ ଭବିଷ୍ୟତ ବକ୍ତା ଭବିଷ୍ୟତବାଣୀ କରୁଥିଲେ ଏବଂ ସେମାନେ ନିଶ୍ଚିତ ହେବାକୁ ଚାହୁଁଥିଲେ ଯେ ଏହା ଠିକ୍ କି ନୁହେଁ, ସେତେବେଳେ ସେହି ଭବିଷ୍ୟତ ବକ୍ତାମାନେ କିମ୍ବା ସ୍ୱପ୍ନଦର୍ଶୀମାନେ ଏହି ଉରିମ୍ ତୁମିମ୍ ସମ୍ମୁଖରେ ଛିଡ଼ା ହେଉଥିଲେ, ଏବଂ ସେ ତାଙ୍କର ସେହି ସ୍ୱପ୍ନ ବା ଦର୍ଶନ ବିଷୟରେ କହୁଥିଲେ ଯାହା ସେ ଦେଖିଥିଲେ। ଏବଂ ଯଦି ସେହି ପବିତ୍ର ଆଲୋକ, ଓ କଣ ଆପଣ ଏହା ଦେଖନ୍ତି କି, ପରମେଶ୍ୱର ସର୍ବଦା ଅଲୌକିକ ପରିସରରେ ବାସ କରୁଥିଲେ। ସେହି ସମାବେଶ, ସେହି ଆଲୋକ ଗୁଡ଼ିକ କେବଳ ସ୍ୱାଭାବିକ ହିଁ ଥିଲା ଯେପର୍ଯ୍ୟନ୍ତ କି ସେହି ସ୍ୱର ନ ଆସୁଥିଲା, ଏବଂ ଯେତେବେଳେ ସେହି ସ୍ୱର ସେହି ପଥର ଗୁଡ଼ିକୁ ଆଘାତ କରୁଥିଲା, ଯଦି ତାହା ଅଲୌକିକ ନଥିଲା ତେବେ ସେ ସୁପ୍ତ ଅବସ୍ଥାରେ ରହୁଥିଲା। ମାତ୍ର ଯଦି ତାହା ଅଲୌକିକ ଥିଲା ତେବେ ସେହି ଆଲୋକ ଗୁଡ଼ିକ ସମସ୍ତେ ଏକ ସଙ୍ଗରେ ମିଶି ମେଘଧନୁ ରଙ୍ଗକୁ ପ୍ରତିଫଳିତ କରୁଥିଲେ। ଆମେନ୍। ତେବେ ତାହା ସେହି ପରମେଶ୍ୱର ଥିଲେ ଯିଏକି କହୁଥିଲେ, ସେ ହେଉଛି ମୋର ଭବିଷ୍ୟତ ବକ୍ତା, କିମ୍ବା ସେ ସ୍ୱପ୍ନ ମୋ ପାଖରୁ ଆସିଥିଲା। ଏହା ସେ ଉରିମ୍ ତୁମିମ୍ ଅନୁଯାୟୀ ଥିଲା ଯେ ସେମାନେ ବିଚାର କରିଥାନ୍ତି। କଣ ଆପଣମାନଙ୍କୁ ସାଉଲ ମନେ ଅଛି? ଯେତେବେଳେ ସେ ପଶ୍ଚାତ ଗମନ ହୋଇଯାଇଥିଲେ, ସେ କହିଥିଲେ ଯେ ସେ ସ୍ୱପ୍ନ ଦେଖିପାରୁନାହାନ୍ତି ଏବଂ ସେ ଭବିଷ୍ୟତ ବକ୍ତା ସାମୁଏଲ ମରିଯାଇଥିଲେ ଏବଂ ଆଉ କୌଣସି ଉପାୟ ନଥିଲା। ସେ କହିଥିଲେ ଏପରିକି ଉରିମ୍ ମଧ୍ୟ ମୋ ସହିତ କଥା ହେଉନାହିଁ, କିଛି ନଥିଲା। ସାଉଲ ଉରିମ୍ଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ ଏବଂ ତାଙ୍କର ଶବ୍ଦ ଗୁଡ଼ିକ ମଲା ସ୍ୱର ପରିକା ଥିଲା, ବୁଝିଲେ। ପରମେଶ୍ୱର କେବଳ ତାଙ୍କୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଏବଂ ସେ ଉରିମ୍ ତୁମିମ୍ ତାହା ହାରଣଙ୍କ ଯାଜକତ୍ୱର ତାଙ୍କର ପ୍ରମାଣ ଥିଲା। ହାରଣ ଏବଂ ମୂଷା ଚାଲିଯିବା ପରେ ସେହି ପଟାଟି ସ୍ତମ୍ଭ ଉପରେ ଝୁଲି ରହିଥିଲା। ତେବେ ଯେତେବେଳେ ଯୀଶୁ ମୃତ୍ୟୁବରଣ କଲେ, ସେତେବେଳେ ହାରଣୀୟ ଯାଜକତ୍ୱ ଶେଷ ହୋଇଯାଇଥିଲା ଏବଂ ବର୍ତ୍ତମାନ ବ୍ୟବସ୍ଥାକୁ ଅନୁଗ୍ରହରୁ ପୃଥକ କରି ଆମ ପାଖରେ ଏବେ ସୁଦ୍ଧା ଏକ ଉରିମ୍ ତୁମିମ୍ ଅଛି ଏବଂ ପାଉଲ ଏହାକୁ ବ୍ୟବହାର କରୁଥିଲେ, ବୁଝିଲେ। ସେ ଉରିମ୍ ତୁମିମ୍ ଆଜି ହେଉଛି ପରମେଶ୍ୱରଙ୍କ ଅମର ଅନନ୍ତ ଚିରକାଳୀନ ବାକ୍ୟ, ବୁଝିଲେ। କାରଣ ଯିଏ କେହି ଏ ପୁସ୍ତକରୁ କିଛି ବାହାର କରିବ କିମ୍ବା ସେଥିରେ କିଛି ଯୋଗ କରିବ, ମୁଁ ଏହାର ବାହାରେ କିଛି ହେଲେ ଚାହେଁ ନାହିଁ, ମାତ୍ର ମୋତେ ଏହାର ସବୁକିଛି ଦରକାର ଯାହା ଏଥିରେ ଅଛି। ସେହି ମଣ୍ଡଳୀ ତ ଆମେମାନେ ଚାହୁଁଅଛୁ ଏବଂ ସମସ୍ତ କିଛି ବିଷୟ ବାକ୍ୟ ଦ୍ୱାରା ପ୍ରମାଣିତ ହେବା ଜରୁରୀ ଅଟେ। ସେହି କାରଣରୁ ତ ମୁଁ ଏହି ନିକଟ ସମୟରେ ପେଣ୍ଟିକଷ୍ଟାଲ ଲୋକମାନଙ୍କ ମଧ୍ୟରେ ବିଫଳ ହୋଇଥିଲି, କାରଣ ଏହା କହିଥିଲି ମୁଁ ବୁଝିପାରୁ ନାହିଁ ଯେ କେଉଁଠାରେ ଆପଣଙ୍କ ହାତରୁ କେଉଁଠାରେ ତେଲ ଝରିବା କିମ୍ବା ଆପଣଙ୍କ ମୁହଁରୁ ରକ୍ତ ବାହାରିବା ତାହାର ଏକ ଚିହ୍ନ ଥିଲା ଯେ ଆପଣ ପବିତ୍ର ଆତ୍ମା ପାଇଅଛନ୍ତି। ତାହା ଶାସ୍ତ୍ର ସଙ୍ଗତ ନୁହେଁ ଏବଂ ମୁଁ ଏହାକୁ ଗ୍ରହଣ କରିପାରିଲି ନାହିଁ, ଏହାକୁ ତ ବାକ୍ୟରୁ ଆସିବାକୁ ଅଛି। ଏବଂ ବର୍ତ୍ତମାନ ପାଉଲ ସେ କେବଳ ବାକ୍ୟକୁ ପ୍ରେମ କରୁଥିଲେ, ତେଣୁ ଏହା ପୂର୍ବେ କି ସେ ଏହି ମହାନ ଅଭିଜ୍ଞତାକୁ ଯାହାକି ତାଙ୍କର ରହିଥିଲା ତା ବିଷୟରେ ସାକ୍ଷ୍ୟ ଦିଅନ୍ତେ, ସେ 3 ବର୍ଷ ପାଇଁ ମିଶରକୁ ଚାଲିଯାଇଥିଲେ। ମୋର ବିଶ୍ୱାସ ଯେ ଏହା ମିଶରରେ 3 ବର୍ଷ କାଳ ଥିଲା। ଏବଂ କଣ ଆପଣମାନେ ଜାଣନ୍ତି ଯେ ସେ କଣ କଲେ ବୋଲି ମୁଁ ବିଶ୍ୱାସ କରେ? ମୁଁ ବିଶ୍ୱାସ କରେ ଯେ ସେ ପୁରାତନ ନିୟମକୁ ନେଇଥିଲେ ଏବଂ ତନ୍ନ ତନ୍ନ କରି ପୁରାତନ ନିୟମକୁ ଖୋଜିଥିଲେ ଏବଂ ଏହା ପାଇଥିଲେ ଯେ ତାହା ପ୍ରକୃତରେ ସମ୍ପୂର୍ଣ୍ଣ ରୂପେ ମସିହ ଥିଲେ। ତାଙ୍କୁ ନିଜର ଅନୁଭୂତିକୁ ବାଇବେଲ ଦ୍ୱାରା ପ୍ରମାଣ କରିବାକୁ ଥିଲା। ଆମେନ୍ ଓ ମୋର ପ୍ରଭୁ। ତାଙ୍କୁ ଦେଖନ୍ତୁ ଯେତେବେଳେ ସେ କାରାଗାରରେ ଥିଲେ, ଆପଣ ଧ୍ୟାନ ଦିଅନ୍ତୁ ଯେ ସେଠାରେ ପାଉଲଙ୍କ ଜୀବନର ଏକ ସମୟାବଧି ଥିଲା ଯେତେବେଳେ ସେ ସେଠାରେ ଦୀର୍ଘ ସମୟ ପାଇଁ କାରାଗାରରେ ରହିଥିଲେ। ସେ ଏଫିସିଓ ପୁସ୍ତକ ଲେଖିଥିଲେ, ସେହି ଏଭ୍ରି ଚିଠାଉ ଲେଖିଥିଲେ, ବୁଝିଲେ। ତାଙ୍କ ପାଖରେ ସମୟ ଥିଲା। ପରମେଶ୍ୱର ସେଠାରେ ତାଙ୍କୁ ଏକ କାରାଗାରରେ ରଖିଥିଲେ ଏବଂ ସେ ମଣ୍ଡଳୀ ନିକଟକୁ ଏହି ପତ୍ର ଗୁଡ଼ିକୁ ଲେଖିଥିଲେ। ଗୋଟିଏ ଏଫିସ ମଣ୍ଡଳୀ ନିକଟକୁ, ସେ ଗୋଟିଏ ପେଣ୍ଟିକଷ୍ଟାଲ ମଣ୍ଡଳୀ ନିକଟକୁ ଲେଖିଥିଲେ। ସେମାନଙ୍କ ସହିତ ବହୁତ ସମସ୍ୟାମାନ ରହିଥିଲା। ତାଙ୍କୁ ଅନ୍ୟ କୌଣସି ଅପେକ୍ଷା ପେଣ୍ଟିକଷ୍ଟାଲ ମଣ୍ଡଳୀ ସହିତ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏବେ ବି ସୁଦ୍ଧା ତାହା ହିଁ ଅଟେ, ମାତ୍ର ସେ ସେମାନଙ୍କ ପାଇଁ କୃତଜ୍ଞ ଥିଲେ। କେବଳ ଗୋଟିଏ ବିଷୟ ଯାହା ସେମାନଙ୍କୁ ଶିକ୍ଷା ଦେଇ ପାରିଥିଲେ, ଯେତେବେଳେ ସେମାନେ ଭିତରକୁ ଆସିଥିଲେ, ଜଣଙ୍କ ପାଖରେ ପରଭାଷା ଥିଲା, ଜଣଙ୍କ ପାଖରେ ଗୀତ ଥିଲା, ଜଣଙ୍କ ପାଖରେ ସମ୍ବେଦନଶୀଳତା ଥିଲା, ଜଣଙ୍କ ପାଖରେ ଏକ ଅନୁଭୂତି ଥିଲା। ସେମାନଙ୍କୁ ଅନନ୍ତକାଳୀନ ସୁରକ୍ଷା ବିଷୟରେ କଥାବାର୍ତ୍ତା କହିପାରିନଥିଲେ। ସେମାନଙ୍କୁ ପୂର୍ବ ନିରୂପଣ ବିଷୟରେ କଥା କହିପାରିନଥିଲେ। ସେମାନଙ୍କ ସହ କଥାବାର୍ତ୍ତା କରିପାରିନଥିଲେ। ସେମାନେ ଶିଶୁ ଥିଲେ। ସେମାନଙ୍କୁ ସମସ୍ତଙ୍କୁ ତ କିଛି ଗୋଟାଏ ବିଷୟ ଅନୁଭବ କରିବାକୁ ଥିଲା କିମ୍ବା କିଛି ଗୋଟାଏ ବିଷୟ ଦେଖିବାକୁ ଥିଲା, ଅବା ମଜାଳିଆ ଅନୁଭୂତିମାନ ରହିବାକୁ ଥିଲା ଏବଂ କିମ୍ବା ସେମାନଙ୍କ ଚାରିପାଖରେ କିଛି ଗୋଟାଏ ପ୍ରମାଣ ରହିବାକୁ ଥିଲା। କିନ୍ତୁ ମୁଁ ବିଶ୍ୱାସ କରେ ଯେତେବେଳେ ସେ ଏଫିସିଓମାନଙ୍କ ସହିତ କଥାବାର୍ତ୍ତା କରିଥିଲେ, ସେ କହିପାରିଥିଲେ ପରମେଶ୍ୱର ଆମମାନଙ୍କୁ ପୁତ୍ର କନ୍ୟା ହେବା ନିମନ୍ତେ ପୂର୍ବ ନିରୂପଣ କରିଛନ୍ତି ଏବଂ ଜଗତ ପତ୍ତନାବଧି ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଅଛନ୍ତି। ତା ଦେଖନ୍ତୁ ମୋର ପ୍ରଭୁ, ତାଙ୍କୁ ରୋମିଓ ପୁସ୍ତକ ପାଖକୁ ଏବଂ ପ୍ରଭୃତି ସବୁ ନିକଟକୁ ଆସିବାର ଦେଖନ୍ତୁ। ସେମାନେ ବୟସ ପରିପକ୍ୱ ହୋଇଥିଲେ ଓ ସେମାନେ ପରଭାଷାରେ କଥା ହୋଇଥିଲେ ନିଶ୍ଚିତରେ, ଏବଂ ସେମାନଙ୍କ ମଧ୍ୟରେ ପବିତ୍ର ଆତ୍ମାଙ୍କର ଅନ୍ୟାନ୍ୟ ଚିହ୍ନମାନ ସେମାନଙ୍କର ରହିଥିଲା। ମାତ୍ର ସେମାନେ କୌଣସି ଶିକ୍ଷା ସିଦ୍ଧାନ୍ତ ଏବଂ ସମ୍ବେଦନାମାନ ଏବଂ ଛୋଟ ଛୋଟ କମ୍ପନ ଏବଂ ମଜାଳିଆ ଅନୁଭୂତିମାନ ନିର୍ମାଣ କରିନଥିଲେ। ପାଉଲ କହିଥିଲେ ତୁମେ ତାହା ସହିତ ଚରମକୁ ପଳାଇ ଯାଇଥାଅ ଯେତେବେଳେ ତୁମେମାନେ ଶିକ୍ଷା ଦାନ କରିବା ଉଚିତ। ତୁମମାନେ ଏବେ ସୁଦ୍ଧା ଶିଶୁତୁଲ୍ୟ ରହିଅଛ ଏବଂ ଦୁଗ୍ଧପାନ କରିବାକୁ ପଡୁଥାଏ। ତେବେ ଏହା ହିଁ ତାହା ଅଟେ ଯାହାକି ମୁଁ ସର୍ବଦା ପ୍ରଚେଷ୍ଟା କରିଅଛି ଯେ ଏହି ଆରାଧନାଳୟ ସେହିପରି ହେଉ, ଏକ ଦଳେ ଶିଶୁ ନ ହେଉ। ଆସନ୍ତୁ ବୟସ ପରିପକ୍ୱ ହୋଇଯିବା, ରାସ୍ତାରେ ଛିଡ଼ା ହେବା। ଓ ମୋର ପ୍ରଭୁ, ସେଠାରେ ଆପଣ ଅଛନ୍ତି। ତେଣୁ ପାଉଲ ପ୍ରଥମେ ସେଠାକୁ ଯାଆନ୍ତି ଏହା ଦେଖିବା ପାଇଁ ଯେ ତାଙ୍କର ଅଭିଜ୍ଞତା ପରମେଶ୍ୱରଙ୍କ ବାଇବେଲ ସହିତ ମେଳ ଖାଉଛି କି ନାହିଁ। ଓ କଣ ତାହା ଆଜି ଅଦ୍ଭୁତ ହେବ ନାହିଁ କି ଯଦି ଲୋକମାନେ ପୁନର୍ବାର କେବଳ ତାହା ହିଁ କରନ୍ତି, ଯଦି ଆମେ ଆମର ଅଭିଜ୍ଞତାକୁ ପରମେଶ୍ୱରଙ୍କ ବାଇବେଲ ସହିତ ମେଳ କରିବା, ଯଦି ତାହା ନ ମେଳ କରେ ତାହେଲେ ଆମର ଅଭିଜ୍ଞତା ଭୁଲ ଅଟେ, ଏହା ଉରିମ୍ ତୁମିମିରେ ଝଲସି ଉଠିବ ନାହିଁ। ଯଦି ଏହା ସେଠାରେ ଝଲସି ଯାଏ, ଆମିନ, ଜାଣନ୍ତୁ ଯେ ଆପଣ ଏହା ପାଇଅଛନ୍ତି। ମାତ୍ର ଯଦି ଏହା ନ ହୁଏ, କେତେକ ମୋର ସେଥିରେ କିଛି ଯାଏ ଆସେ ନାହିଁ ଯେ ଏହା କେତେ ଭଲ ଦିଶୁଥାଏ, ଏହା କେତେ ଠିକ ଥିବା ପରି ବାସ୍ତବିକ ଦେଖାଯାଏ। ଯଦି ସେହି ପ୍ରକାଶ ଗୁଡିକ ସେହି ଉରିମ୍ ତୁମିମ ଉପରେ ଆଲୋକିତ ନ ହୁଏ, ତେବେ ଏହା ଭୁଲ ଥିଲା। ଏବଂ ଏଥିରେ କିଛି ଯାଏ ଆସେ ନାହିଁ ଯେ ଆପଣଙ୍କର କେତେ ଅଭିଜ୍ଞତା ରହିଥାଏ, ଏହା କେତେ ବାସ୍ତବିକ ପରି ମନେ ହୁଏ, ଏହା କେତେ ଉପସ୍ଥାପିତ ଯୋଗ୍ୟ ଅଟେ, ଏହା କେତେ ଶିକ୍ଷଣୀୟ ଅଟେ, ପ୍ରାଣ ଜିତିବା ପାଇଁ ଏହା କେତେ ମହତ୍ ସାଧନ ଅଟେ। ଯଦି ଏହା ବାକ୍ୟରେ ଆଲୋକିତ ନ ହୁଏ, ତେବେ ଏହା ଭୁଲ ଅଟେ। ଠିକ ଅଛି, ଏହା ନିଶ୍ଚିତ ଭାବରେ ବାକ୍ୟ ସହିତ ସହମତ ହେବା ଉଚିତ। ତେବେ ମୁଁ ବିଶ୍ୱାସ କରେ ମାର୍ଗର ଏକ ମଧ୍ୟଭାଗ ଅଛି। ସେହି ମାର୍ଗଟି ବର୍ତ୍ତମାନ ଅନେକ ଥର ମୁଁ ଗୋଟିଏ ନାଜରିନ ମଣ୍ଡଳୀକୁ ଯାଉଥିଲି। ପ୍ରଭୁ ସେ ପ୍ରିୟ ଲୋକମାନଙ୍କୁ ଆଶୀର୍ବାଦ କରନ୍ତୁ। ସେମାନେ ପୁରୁଣା କାଳିଆ ପବିତ୍ରୀକୃତ ମେଥଡିଷ୍ଟ ମାନେ ଥିଲେ, ଯାହାକି ସେମାନେ ଅଟନ୍ତି ଚର୍ଚ୍ଚ ଅଫ୍ ଗଡ୍, ନାଜରିନ, ପିଲଗ୍ରିମ୍ ହୋଲିନେସ୍ ଏବଂ ସେ ଉତ୍ତମ ପୁରାତନ ପବିତ୍ର ମଣ୍ଡଳୀ ଗୁଡ଼ିକ ମଧ୍ୟରୁ ଅଟନ୍ତି। ଏବଂ ସେମାନେ ଏକ ଗୀତ ଗାଉଥିଲେ, ମୁଁ ସେହି ବଡ଼ ପୁରୁଣା ରାଜପଥରେ ଚାଲୁଅଛି, ମୁଁ ଯେଉଁ ଆଡ଼କୁ ବି ଯାଏ ଏହା କହିଥାଏ, ମୁଁ ତ ବରଂ ଏକ ପୁରୁଣା କାଳିଆ ଖ୍ରୀଷ୍ଟିଆନ ହେବି ପ୍ରଭୁ, ଏହା ଅପେକ୍ଷା କି ଯାହା ମୁଁ ଜାଣେ। ଉତ୍ତମ, ଅଦ୍ଭୁତ। ଏହା ତାପରେ ସେମାନେ ପବିତ୍ରତାର ରାଜମାର୍ଗ ବିଷୟରେ କଥାବାର୍ତ୍ତା କରୁଥିଲେ। ତେବେ ଯଦି ଆପଣ ତାହା ଉପରେ ପାଠ କରିବେ, ସେମାନେ ତାହାକୁ ଯିଶାୟ ତାର 35ତମ ପର୍ବଠାରୁ ପାଇଯାଆନ୍ତି। ତେବେ ଯଦି ଆପଣମାନେ ଏହା ଧ୍ୟାନ ଦେବେ, ସେ କହିଥିଲେ ଏକ ରାଜମାର୍ଗ ରହିବ ଏବଂ ଏକ ମାର୍ଗ ରହିବ। ତେବେ ଏବଂ ଏକ ସଂଯୁକ୍ତାକ୍ଷର ଅଟେ, ବୁଝିଲେ, ଏକ ରାଜମାର୍ଗ, ଏହା ପବିତ୍ରତାର ରାଜମାର୍ଗ ନଥିଲା, ଏହା ଏକ ରାଜମାର୍ଗ ଏବଂ ଏକ ମାର୍ଗ ହେବ ଏବଂ ଏହାକୁ ପବିତ୍ରତାର ମାର୍ଗ ବୋଲି କୁହାଯିବ। ପବିତ୍ରତାର ରାଜମାର୍ଗ ବୋଲି ନୁହେଁ, ପବିତ୍ରତାର ମାର୍ଗ। ଏବଂ ରାସ୍ତାର ମାର୍ଗ ହେଉଛି ରାସ୍ତାର ମଧ୍ୟଭାଗ। ଏହା ଏହିପରି ଭାବରେ ନିର୍ମିତ ହୋଇଥାଏ ଯେପରିକି ସେହି ଜଳ ଉଭୟ ପାର୍ଶ୍ୱରେ ଆବର୍ଜନାକୁ ଧୋଇଦେବ ଏବଂ ରାସ୍ତାକୁ ସଫା ରଖିବ। ଯଦି ଆପଣ ନ କରିବେ, ତାହେଲେ ଆପଣଙ୍କ ରାସ୍ତାରେ ସବୁବେଳେ ଛୋଟ ଛୋଟ ଗାଢ଼ମାନ ରହିଥିବ, ଯଦି ଏହା ସଠିକ ଭାବରେ ନିର୍ମାଣ ନ ହୋଇଥାଏ। ସେହି ମାର୍ଗ ହେଉଛି ରାସ୍ତାର ମଧ୍ୟଭାଗ। ତେବେ ଏହି ପାର୍ଶ୍ୱରେ ଯେତେବେଳେ ଲୋକମାନେ ପରିବର୍ତ୍ତିତ ହୁଅନ୍ତି, ସେମାନଙ୍କର ମନଗୁଡ଼ିକ ଠିକ୍ ଖ୍ରୀଷ୍ଟଙ୍କ ଉପରେ ଲାଗି ରହିଥାଏ। ଏବଂ ଯଦି ସେମାନେ ଅଳ୍ପ ଟିକେ ପଣ୍ଡିତ ଥାନ୍ତି ଏବଂ ପ୍ରାର୍ଥନାର ଅଧୀନରେ ନ ରହିଥାନ୍ତି, ତାହେଲେ ସେମାନେ ପ୍ରକୃତରେ ଥଣ୍ଡା ଏବଂ କଠିନ ଏବଂ ଟାଣୁଆ ଓ ଉଦାସୀନ ହୋଇଯିବେ। ଏବଂ ତାପରେ ଯଦି ସେମାନେ ଟିକେ ଅଧୀର ଥାନ୍ତି, ଯଦି ଆପଣ ଲକ୍ଷ୍ୟ ନ କରନ୍ତି, ତାହେଲେ ସେମାନେ ଏହି ପାର୍ଶ୍ୱରେ କେବଳ ମୌଳିକବାଦୀ ଏବଂ ପ୍ରଚଣ୍ଡ ହୋଇଯିବେ। ଦେଖନ୍ତୁ, ସେମାନେ ସମ୍ବେଦନା ଗୁଡ଼ିକରେ ଏବଂ ସବୁକିଛି ଭିତରକୁ ଚାଲିଯିବେ। ତେବେ ମାତ୍ର ସେ ପ୍ରକୃତ ମଣ୍ଡଳୀ ହେଉଛି ରାସ୍ତାର ମଧ୍ୟଭାଗରେ, ଏକ ପ୍ରକୃତ ଜ୍ଞାନବାନ ସୁସମାଚାର ଅଟେ। ଏହା ଶୀତଳ ଏବଂ ଟାଣୁଆ ନୁହେଁ, କିଏବା ଏହା ଧର୍ମୋନ୍ମତ୍ତା ନୁହେଁ, ଏହା ତ ଏକ ପ୍ରକୃତ ଭଲ ପୁରୁଣା ଉଷ୍ମ ସୁସମାଚାର, ପରମେଶ୍ୱରଙ୍କ ହୃଦୟସ୍ପର୍ଶୀ ପ୍ରେମ ଅଟେ, ଯାହାକି ରାସ୍ତାର ଠିକ୍ ମଧ୍ୟଭାଗରେ ଯାଉଥାଏ ଏବଂ ଉଭୟ ପାର୍ଶ୍ୱରୁ ଡାକୁଥାଏ, ତାହା ଠିକ୍ ଅଟେ। ତେବେ ତାହା ହିଁ ଅଟେ ଯାହାକି ହେଉଛି। ଏବଂ ଆପଣ କିପରି ସେହି ମଣ୍ଡଳୀକୁ ପାଇବାକୁ ଯାଉଛନ୍ତି? ଠିକ୍ ସେହି ବାକ୍ୟ ସେ ଉରିମ୍ ତୁମିମ୍ରୁ। ତେବେ ପାଉଲ ଏହି ମଣ୍ଡଳୀକୁ ରାସ୍ତାର ଠିକ୍ ମଧ୍ୟଭାଗରେ ନେଇ ଆସିବାକୁ ଚାହୁଁଥିଲେ, ତେଣୁକରି ସେ ଗଲେ ଏବଂ ସେ ଜାଣିଥିବା ଶାସ୍ତ୍ର ଉପରେ 3 ବର୍ଷ କାଳ ଅଧ୍ୟୟନ କରିଥିଲେ। ଅତଏବ ପାଉଲ ଏହି ନୂତନ ନିୟମର ବଡ଼ ଅଂଶ ଲେଖିଥିଲେ। ପରମେଶ୍ୱର ହିଁ ତାଙ୍କୁ ସେହିପରି କରାଇଥିଲେ, କାରଣ ଏକ ବିଜାତି ଯୁଗ ଆସୁଥିଲା। ମାଥ୍ୟୁ, ମାର୍କ, ଲୁକ ଏବଂ ଜୋହନ ସେ 4ଟି ସୁସମାଚାର ସେମାନେ ଜିହୁଦୀ ଥିଲେ, ମାତ୍ର ପାଉଲ ଅଧିକାଂଶ ଚିଠାଗୁଡ଼ିକୁ ଲେଖିଥିଲେ। ବର୍ତ୍ତମାନ ଧ୍ୟାନ ଦିଅନ୍ତୁ। ତେବେ ଆମେ ବର୍ତ୍ତମାନ ଏହି ପୃଷ୍ଠଭୂମି ଉପରେ ଆରମ୍ଭ କରିବାକୁ ଯାଉଅଛୁ ଯେ ସେ କେଉଁଠାରେ ଅଛନ୍ତି। କାରାଗାରରୁ ଏହାକୁ ଲେଖୁଛନ୍ତି ଏବଂ ତାଙ୍କର ଏହି ସମସ୍ତ ଅଭିଜ୍ଞତା ରହିଥିଲା। ମାତ୍ର ପ୍ରଥମରେ ଏହି ଅଭିଜ୍ଞତାକୁ ପ୍ରଥମେ ପ୍ରମାଣିତ କରାଗଲା ଏବଂ ତା ପ୍ରତି ଏହା ହେଉଛି ତାଙ୍କର ପ୍ରମୁଖ ଚିଠି। ଏହା ତାଙ୍କର ପ୍ରମୁଖ ଚିଠି ଅଟେ। ରୋମିଓ ଏବଂ ଏଫିସିଓ ଏବଂ ପ୍ରଭୃତି ସବୁ ସେମାନଙ୍କର ସ୍ଥାନ ରହିଛି, ମାତ୍ର ଏହା ହେଉଛି ସେହି ମୁଖ୍ୟ ଚିଠି। ତେବେ ସମଗ୍ର ପ୍ରଥମ ପର୍ବଟି ଯୀଶୁଙ୍କୁ ଉନ୍ନତ କରିବା ଅଟେ ଏବଂ ତାହାଙ୍କୁ ଜଣେ ଭବିଷ୍ୟତ ବକ୍ତା ହେବାଠାରୁ ପୃଥକ କରିବା ଅଟେ। ତେବେ ତାହା ହିଁ ସମଗ୍ର ପ୍ରସଙ୍ଗ ଅଟେ। ମୁଁ ବର୍ତ୍ତମାନ ଯଥାଶୀଘ୍ର ଏହା ପାଖକୁ ପହଞ୍ଚିବାକୁ ଚେଷ୍ଟା କରିବି, ଯେଣୁ ଆମେ ଅଧିକ ସମୟ ଧରି ନ ରହୁ। ସମଗ୍ର ପ୍ରସଙ୍ଗଟି ନୂତନ ପର୍ବକୁ ଅଲଗା କରୁଥାଏ। ନୂତନ ପ୍ରଥମ ପର୍ବଟି ଯୀଶୁଙ୍କୁ କୌଣସି ଭବିଷ୍ୟତ ବକ୍ତାଙ୍କ ଠାରୁ ପୃଥକ କରିବା ଅଟେ, କିମ୍ବା କୌଣସି ବ୍ୟବସ୍ଥା ଠାରୁ କିମ୍ବା ଅନ୍ୟାନ୍ୟ ବିଷୟ ଠାରୁ ପୃଥକ କରିବା ଅଟେ ଏବଂ ଏହା ଦେଖାଇବା ଅଟେ ଯେ ଯୀଶୁ କିଏ ଅଟନ୍ତି। ତେବେ ଦେଖନ୍ତୁ, ପରମେଶ୍ୱର, ଆମେ ଆରମ୍ଭ କରୁ ପ୍ରଥମ ଶବ୍ଦଟି ପରମେଶ୍ୱର। ପରମେଶ୍ୱର ପୁରା ପୁରାକାଳରେ ବିଭିନ୍ନ ଭାଗରେ, ପୁରାକାଳରେ ଅର୍ଥ ହେଉଛି ପୁରାତନ ସମୟରେ, ପଶ୍ଚାତ ସମୟରେ, ପୁରାକାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ମାଓବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହି, ତେବେ ଦେଖନ୍ତୁ ପରମେଶ୍ୱର ପୁରାକାଳରେ ପଶ୍ଚାତ ସମୟରେ ସେ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହିଥିଲେ। ଏହିପରି ଭାବରେ ହିଁ ତାହାଙ୍କୁ ତାଙ୍କର ବାର୍ତ୍ତା ଦେବାକୁ ପଡ଼ିଥିଲା ତାଙ୍କର ଭବିଷ୍ୟତ ବକ୍ତାମାନଙ୍କ ମାଧ୍ୟମରେ। ପରମେଶ୍ୱର ନିଜର ଭବିଷ୍ୟତ ବକ୍ତାଙ୍କୁ ପ୍ରେରଣ କରିଥିଲେ ଯଥା ଏଲିୟ, ଜିରିମିୟ, ଜିସାୟ। ଏବଂ ଯଦି ଆପଣମାନେ ଧ୍ୟାନ ଦେବେ, ଜଗତର ସମସ୍ତ ଇତିହାସରେ କେବେ ବି ସେହି ମଣ୍ଡଳୀ ଜଣେ ଭବିଷ୍ୟତ ବକ୍ତାଙ୍କୁ ସୃଷ୍ଟି କରିନଥିଲା। ଏହାକୁ ପୁରାତନ ନିୟମରେ, ନୂତନ ନିୟମରେ କିମ୍ବା ଏହି ଦିନରେ, ଏହି ଶେଷ ଦିନରେ ଖୋଜି ଦେଖନ୍ତୁ। ମତେ ଦେଖାନ୍ତୁ ଯେ କେବେ କୌଣସି ଏକ ଭବିଷ୍ୟତ ବକ୍ତା ଶେଷ ଦିନରେ ସେହି ମଣ୍ଡଳୀରୁ ଉଠିଥିଲେ। ମତେ ଦେଖାନ୍ତୁ ଯେ ଯଦି କେହି ଜଣେ କେବେ ବାହାରି ଆସିଥିଲେ କି, ଏବଂ ମତେ ଦେଖାନ୍ତୁ ଯେ ଏପରି କୌଣସି ସମୟରେ ଜଣେ ଭବିଷ୍ୟତ ବକ୍ତା ପରମେଶ୍ୱରଙ୍କ ଜଣେ ପ୍ରକୃତ ସେବକ, ଯାହାକି ଏହି ଜଗତର ଧର୍ମଶାସ୍ତ୍ରୀୟ ବ୍ୟବସ୍ଥା ତାଙ୍କୁ ନିନ୍ଦା କରିନଥିଲା। କେବଳ ଏହା ବିଷୟରେ ଚିନ୍ତା କରନ୍ତୁ, ଜିରିମିୟ, ଜିସାଇୟ ସମସ୍ତ ପୁରାତନ ନିୟମ ଦେଇ ସେମାନେ ଏହାକୁ ନିନ୍ଦା କରିଥିଲେ। ଯୀଶୁ କହିଥିଲେ, ତୁମ୍ଭେ ଭବିଷ୍ୟତ ବକ୍ତାମାନଙ୍କର ସମାଧି ଗୁଡ଼ିକୁ ସଜାଇ ସେମାନଙ୍କୁ ସୁଶୋଭିତ କର, ଏବଂ ତୁମେ ହିଁ ସେମାନଙ୍କୁ ସେଠାରେ ରଖିଅଛ। ତା ଠିକ ଅଟେ, ମଣ୍ଡଳୀ ତାହା ଜାରି ରଖିଛି। ସାଧୁ ପ୍ୟାଟ୍ରିକକୁ ଦେଖନ୍ତୁ, ଆପଣ କ୍ୟାଥୋଲିକ ଲୋକମାନେ ତାଙ୍କୁ ଦାବି କରନ୍ତି, ସେ ମୋଠାରୁ ଅଧିକ କ୍ୟାଥୋଲିକ ନୁହନ୍ତି। ତା ଠିକ, ମାତ୍ର ଆପଣ ତାଙ୍କୁ ଦାବି କରନ୍ତି। ଆସିସିର ସାଧୁ ଫ୍ରାନ୍ସିସକୁ ଦେଖନ୍ତୁ, ତାଙ୍କୁ ଦାବି କରନ୍ତି, ସେ ମୋଠାରୁ ଅଧିକ କ୍ୟାଥୋଲିକ ନୁହନ୍ତି। ଜୋଆନ୍ ଅଫ୍ ଆର୍କକୁ ଦେଖନ୍ତୁ, ଆପଣ ତାଙ୍କୁ ଯାଦୁକର ଭାବି ଏକ କାଠଗଣ୍ଡିରେ ବାନ୍ଧି ପୋଡ଼ି ଦେଇଥିଲେ, କାରଣ ସେ ଦର୍ଶନ ଦେଖୁଥିଲେ ଏବଂ ଆତ୍ମିକ ଥିଲେ। ତାଙ୍କୁ ଏକ କାଠଗଣ୍ଡିରେ ବାନ୍ଧି ପୋଡ଼ି ଦେଇଥିଲେ, ଏବଂ ସେ ସ୍ତ୍ରୀ ଦୟା ପାଇଁ ଚିତ୍କାର କରୁଥିଲେ, ଏବଂ ସେମାନେ ତାଙ୍କୁ ଏକ କାଠଗଣ୍ଡିରେ ବାନ୍ଧି ପୋଡ଼ି ଦେଇଥିଲେ। ପ୍ରାୟ 100 ବର୍ଷ ଉତ୍ତାରେ ସେମାନେ ଜାଣିବାକୁ ପାଇଲେ ଯେ ସେ ଜଣେ ଭବିଷ୍ୟତ ବକ୍ତ୍ରୀ ଥିଲେ, ସେ ପରମେଶ୍ୱରଙ୍କ ଜଣେ ଦାସୀ ଥିଲେ। ଓହ, ଅବଶ୍ୟ ଆପଣମାନଙ୍କୁ ଏକ ବଡ଼ ଦଣ୍ଡ ଦେବାକୁ ପଡ଼ିଥିଲା। ଆପଣ ପୁରୋହିତମାନଙ୍କର ଶବକୁ ଖୋଳି ତାକୁ ନଦୀରେ ଫିଙ୍ଗି ଦେଲେ। ତୁମ୍ଭେ ଭବିଷ୍ୟତ ବକ୍ତାମାନଙ୍କ ସମାଧିକୁ ସୁଶୋଭିତ କରିଥାଅ, ଏବଂ ସେମାନଙ୍କୁ ସେଠାରେ ରଖିଥାଅ। ଠିକ, ସେ ଧର୍ମଶାସ୍ତ୍ର ବ୍ୟବସ୍ଥା କେବେ ବି ପରମେଶ୍ୱରଙ୍କ ଜଣେ ଲୋକକୁ ଉତ୍ପନ୍ନ କରିନାହିଁ, କେବେ ବି କରିନାହିଁ, ଆଜି ପର୍ଯ୍ୟନ୍ତ ନୁହେଁ, ଏବଂ ଆଗକୁ ମଧ୍ୟ କେବେ ବି କରିବ ନାହିଁ। ସଂଗଠିତ ଧର୍ମ କେବେ ବି ପରମେଶ୍ୱରଙ୍କ ବିଷୟ ହୋଇ ରହିନାହିଁ। ଜଗତର ସବୁଠୁ ପୁରାତନ ସଂଗଠିତ ମଣ୍ଡଳୀ ହେଉଛି କ୍ୟାଥୋଲିକ ମଣ୍ଡଳୀ। ଲୁଥର ଦ୍ୱିତୀୟ, ତାପରେ ଜୁଙ୍ଗଲି ଆସନ୍ତି, ଜୁଙ୍ଗଲି ପରେ କାଲଭିନ ଆସନ୍ତି, କାଲଭିନ ପରେ ସେଇ ଆଙ୍ଗ୍ଲିକାନ, ତାପରେ ଆଙ୍ଗ୍ଲୋ ସାକ୍ସନ ମାନେ ଆସନ୍ତି, ତାପରେ ଆଙ୍ଗ୍ଲିକାନ ମଣ୍ଡଳୀ, ଏବଂ ରାଜା ହେନ୍ରି ଅଷ୍ଟମ ଯେତେବେଳେ ସେ ବିରୋଧ କରିଥିଲେ ଇତ୍ୟାଦି ସବୁ କରିଥିଲେ, ଏବଂ ତାପରେ ତଳକୁ ୱେସ୍ଲି, ମେଥଡିଷ୍ଟ ଏବଂ ନାଜରିନ ମାନେ, ପିଲଗ୍ରିମ ହୋଲିନେସ୍ ପର୍ଯ୍ୟନ୍ତ, ଏବଂ ତାପରେ ଶେଷକୁ ପେଣ୍ଟିକଷ୍ଟାଲ, ସମସ୍ତେ ସଂଗଠିତ ଅଟନ୍ତି। ଏବଂ ବାଇବଲ ସ୍ପଷ୍ଟ ଭାବରେ ଶିକ୍ଷା ଦିଏ ଯେ କ୍ୟାଥୋଲିକ ମଣ୍ଡଳୀ ହେଉଛି ଜଣେ କୁଖ୍ୟାତି ପ୍ରାପ୍ତ ସ୍ତ୍ରୀ ଲୋକ, ଏବଂ ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ ଓ ସେମାନଙ୍କର ସଂଗଠନ ଗୁଡ଼ିକ ତାର କନ୍ୟାଗଣ ଅଟନ୍ତି। ପ୍ରକାଶିତ ବାକ୍ୟ 17, ତା ଅବିକଳ ଠିକ। ତେଣୁକରି ସେମାନେ ତେବେ ସେହି ଲୋକମାନେ ନୁହନ୍ତି, ସେ ସମସ୍ତ ମଣ୍ଡଳୀ ଗୁଡ଼ିକରେ ଭଲ ଲୋକମାନେ ଅଛନ୍ତି, ସାଧୁ ଉଦ୍ଧାର ପ୍ରାପ୍ତ ଲୋକମାନେ। ମାତ୍ର ପରମେଶ୍ୱର ଆପଣା ଲୋକମାନଙ୍କୁ ଏକ ସଂସ୍ଥା ଦ୍ୱାରା ଡାକନ୍ତି ନାହିଁ, ସେ ତ ସେମାନଙ୍କୁ ବ୍ୟକ୍ତିଗତ ଭାବରେ ଡାକନ୍ତି। ପରମେଶ୍ୱର ବ୍ୟକ୍ତିବିଶେଷଙ୍କ ସହିତ ବ୍ୟବହାର କରନ୍ତି, ଯାହା ସେ ନାହିଁ ଯେ ଆପଣ ଜଣେ ମେଥଡିଷ୍ଟ, ବ୍ୟାପ୍ଟିଷ୍ଟ, ପ୍ରୋଟେଷ୍ଟାଣ୍ଟ ଏବଂ କ୍ୟାଥୋଲିକ କିମ୍ବା ଆପଣ ଯାହା କିଛି ବି ହୁଅନ୍ତୁ, ପରମେଶ୍ୱର ଜଗତ ପତ୍ତନବଧିରୁ ଆପଣଙ୍କୁ ଜାଣିଥିଲେ, ଏବଂ ଆପଣଙ୍କୁ ଅନନ୍ତ ଜୀବନ ପାଇଁ ପୂର୍ବ ନିରୂପିତ କରିଥିଲେ, କିମ୍ବା ଆପଣ ଅନନ୍ତ ବିନାଶ ପାଇଁ ପୂର୍ବ ନିରୂପିତ ହୋଇଥିଲେ। ଏପରି ନୁହେଁ ଯେ ସେ ଇଚ୍ଛା କରନ୍ତି ନାହିଁ ଯେ ଆପଣ ବିନଷ୍ଟ ହୁଅନ୍ତୁ, ଆପଣ ବିନଷ୍ଟ ହୋଇଯାଆନ୍ତୁ, ମାତ୍ର ସେ ଅସୀମ ହୋଇଥିବା ହେତୁରୁ ତାହାଙ୍କୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜାଣିବାକୁ ଥିଲା, ନତୁବା ସେ ପରମେଶ୍ୱର ନୁହନ୍ତି। ତେଣୁ ଯୀଶୁ ପୃଥିବୀକୁ ଠିକ୍ ଏହା କହିବା ପାଇଁ ଆସିନଥିଲେ, ତେବେ ମୁଁ ଦେଖିବି ଯଦି କେହି ଦୟା କରିବେ କି, ଯଦି ମୁଁ କଠିନ ଉପାୟରେ ଆଚରଣ କରେ ଏବଂ ମରିଯାଏ, ସେମାନେ ବୋଧହୁଏ ଚିନ୍ତା କରିବେ, ତେବେ ମୁଁ ଏହା ସେମାନଙ୍କର ହୃଦୟକୁ ପ୍ରବର୍ତ୍ତାଇବ ଏବଂ ସେମାନେ କରିବେ। ପରମେଶ୍ୱର ତାହାଙ୍କର ବ୍ୟବସାୟକୁ ସେହିପରି ଭାବରେ କାର୍ଯ୍ୟକାରୀ କରନ୍ତି ନାହିଁ। ଯୀଶୁ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଆସିଥିଲେ, ତାହା ହେଉଛି ସେମାନଙ୍କୁ ଉଦ୍ଧାର କରିବା ପାଇଁ, ଯେଉଁମାନଙ୍କୁ କି ପରମେଶ୍ୱର ଜଗତ ପତ୍ତନାବଧିରୁ ଜାଣିଥିଲେ ଯେ ସେମାନେ ଉଦ୍ଧାର କରାଯିବେ, ସେ ଏହା କହିଥିଲେ। ତାହା ଠିକ, ତେଣୁକରି ଆପଣ ଯିଏ ଇଚ୍ଛା କରେ କିମ୍ବା ଯିଏ ପରିଶ୍ରମ କରେ, ଏହା ସେହି ବ୍ୟକ୍ତି ନୁହେଁ, ଏହା ତ ପରମେଶ୍ୱର ଯିଏକି ଦୟା କରନ୍ତି, ପାଉଲ ତାହା କହିଥିଲେ। ସମାନ ବ୍ୟକ୍ତି ଏଠାରେ ସେ କହିଥିଲେ, ସେହି କାରଣ ଯୋଗୁଁ ପରମେଶ୍ୱର ଏହା କହିପାରିଥିଲେ, ଏହା ପୂର୍ବେ କି ଏସ କିମ୍ବା ଯାକୁବ ଜନ୍ମ ସୁଦ୍ଧା ହୁଅନ୍ତେ, ସେ କହିଥିଲେ, ମୁଁ ଜଣକାକୁ ପ୍ରେମ କରେ ଏବଂ ଅନ୍ୟକୁ ଘୃଣା କରେ। ଉଭୟ ସନ୍ତାନ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଜାଣିଥିଲେ ଯେ ଏସ ଜଣେ ଲାଜକୁଳି ବାଳକ ଥିଲେ, ଏବଂ ଏହା ମଧ୍ୟ ସେ ଜାଣିଥିଲେ ଯେ ଯାକୁବ ଜଣେ ସେ ତାଙ୍କର ଜନ୍ମ ଅଧିକାରକୁ ଭଲ ପାଇବେ। ତେଣୁ ଜଗତ ସୃଷ୍ଟି ହେବା ପୂର୍ବରୁ ସେ ଏହା ବିଷୟରେ ଜାଣିଥିଲେ। ତେବେ ଆମେମାନେ ଗୋଟିଏ ମିନିଟରେ ଏହା ଖୋଜି ପାଇବାକୁ ଯାଉଅଛୁ ଯେ ସେ କିଏ ଥିଲେ ଯିଏକି ଏହା ଜାଣିଥିଲେ। ଏହି ପର୍ବରେ ତାହା ରହିଛି, ପରମେଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ମାଓବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହି ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି। କଣ କରିଅଛନ୍ତି? ଆପଣା ପୁତ୍ରଙ୍କ ଦ୍ୱାରା ଏହି ଶେଷ କାଳରେ ଆମ୍ଭମାନଙ୍କୁ କଥା କହିଅଛନ୍ତି। ତେବେ ଆପଣ କିପରି ଭାବରେ ଏହା ଚିନ୍ତା କରନ୍ତି ଯେ ଜଣେ ଭବିଷ୍ୟତବକ୍ତା କଣ ହେବେ? ତେବେ କଣ ଆମ ପାଖରେ ଏହି ଦିନର ଜଣେ ଭବିଷ୍ୟତବକ୍ତା ରହିବେ କି? ଅବିକଳ ଭାବେ କଣ ସେ ଆମ ଦ୍ୱାରା କଥା ହେବେ କି? ନିଶ୍ଚିତରେ। ମାତ୍ର ସେ ଯେ ପୁରାତନ କାଳର ଭବିଷ୍ୟତବକ୍ତାମାନେ ଯୀଶୁଖ୍ରୀଷ୍ଟଙ୍କର ଆତ୍ମା ଥିଲେ। ତେବେ ଆସନ୍ତୁ ଏହାକୁ ସଳଖ କରିବା, କାରଣ ମୁଁ ଭାବୁନାହିଁ ଯେ ଏହା ଠିକ୍ ଭାବରେ ନିମଜ୍ଜିତ ହେଉଅଛି। ତେବେ ଏହା ଠିକ୍ ରବିବାର ଶ୍ରେଣୀ ପରି ଅଟେ, ତେଣୁ ଆମେ ଏହାକୁ ସ୍ପଷ୍ଟ କରିବାକୁ ଚାହୁଁଅଛୁ। ବୁଝିଲେ? ଧ୍ୟାନ ଦିଅନ୍ତୁ, ଆସନ୍ତୁ ପରମେଶ୍ୱରଙ୍କ ଆତ୍ମାକୁ ନେବା, ଯାହାକି ମୂଷାଙ୍କ ଠାରେ ଥିଲା, ସିଦ୍ଧ ରୂପେ ଯୀଶୁଖ୍ରୀଷ୍ଟଙ୍କର ପ୍ରତିଛାୟା ଥିଲା। ସମସ୍ତ ପୁରାତନ ନିୟମ ଚରିତ୍ର ଗୁଡିକ କୃଷର ପ୍ରତିଛାୟା ଥିଲେ। ମୂଷା ଏକ ସୁନ୍ଦର ଶିଶୁ ଭାବରେ ଜନ୍ମଗ୍ରହଣ କରିଥିଲେ, ନଳବଣରେ ଲୁଚା ଯାଇଥିଲେ, ଆପଣା ପିତାମାତାଙ୍କ ଠାରୁ ପୃଥକ କରାଯାଇଥିଲେ ପ୍ରଭୃତି ସବୁ, ଏବଂ ଥିଲେ ସେ ଜଣେ ରାଜା ଥିଲେ କିମ୍ବା ଜଣେ ନେତା, ବ୍ୟବସ୍ଥା ପ୍ରଦାନକାରୀ, ମଧ୍ୟସ୍ଥି, ପୁରୋହିତ ଥିଲେ। ସେ ଯାହା କିଛି ସବୁ ଥିଲେ ଖ୍ରୀଷ୍ଟଙ୍କର ପ୍ରତିଛାୟା ଥିଲା। ଯୋସେଫଙ୍କୁ ଦେଖନ୍ତୁ, ଆପଣ ପିତାଙ୍କ ଦ୍ୱାରା ପ୍ରେମ କରାଯାଇଥିଲେ, ଭାଇମାନଙ୍କ ଦ୍ୱାରା ଘୃଣା କରାଯାଇଥିଲେ ଏବଂ ପ୍ରାୟ 30 ରୂପା ମୂଲ୍ୟରେ ବିକ୍ରୟ କରାଯାଇଥିଲେ, ଏକ ଗର୍ତ୍ତରେ ଫୋପାଡ଼ି ଦିଆଯାଇଥିଲେ, ମୃତ ବୋଲି ଅନୁମାନ କରାଯାଇଥିଲେ, ବାହାରକୁ କଢ଼ାଯାଇଥିଲେ, ତାଙ୍କର ନିର୍ଯାତନାରେ ପାନପାତ୍ର ବାହକ ରକ୍ଷା କରାଯାଇଥିଲେ ଏବଂ କସାଇ ପ୍ରାଣ ହରାଇଥିଲେ କୃଷରେ ଥିବା 2 ଚୋର ପରେ। ଏବଂ ଯେତେବେଳେ ସେ ବାହାରକୁ ଆସିଲେ, ସେ ସେହି ଗର୍ତ୍ତରୁ ଉଠି ଆସିଥିଲେ ଏବଂ ଫାରୋଙ୍କ ଡାହାଣ ପଟେ ବସା ଯାଇଥିଲେ, ସବୁଠାରୁ ବଡ଼ ବ୍ୟବସାୟିକ, ସେହି ରାଷ୍ଟ୍ର ଯିଏକି ପୃଥିବୀର ସମସ୍ତ ଅବଶିଷ୍ଟ ଦେଶଗୁଡ଼ିକ ଉପରେ କର୍ତ୍ତୃତ୍ୱ କରୁଥିଲା, ଏବଂ କୌଣସି ବି ବ୍ୟକ୍ତି ଫାରୋଙ୍କ ନିକଟକୁ ଆସିପାରୁନଥିଲେ ଯେପର୍ଯ୍ୟନ୍ତ କି ସେମାନେ ଯୋସେଫଙ୍କ ଦେଇ ନ ଆସନ୍ତି। ଯୀଶୁ ପରମେଶ୍ୱରଙ୍କ ଡାହାଣ ପଟେ ବସିଥିଲେ ଏବଂ କୌଣସି ବ୍ୟକ୍ତି ପରମେଶ୍ୱରଙ୍କ ନିକଟକୁ ଆସିପାରନ୍ତି ନାହିଁ ଯେପର୍ଯ୍ୟନ୍ତ କି ସେ ଖ୍ରୀଷ୍ଟଙ୍କ ଦେଇ ନ ଆସିବେ। ଏବଂ ଯେତେବେଳେ ଯୋସେଫ ସେ ସିଂହାସନକୁ ଛାଡ଼ି ବାହାରୁଥିଲେ, ଲୋକମାନେ ତାଙ୍କ ସମ୍ମୁଖରେ ଚିତ୍କାର କରି ଏବଂ ତୁରିବାଦ୍ୟ କରି ଯାଉଥିଲେ, ତୁରି ବଜାଇ ଏହା ଘୋଷଣା କରୁଥିଲେ, କହୁଥିଲେ, ଆଣ୍ଠୁପାତ କରି ପ୍ରଣାମ କର, ଯୋସେଫ ଆସୁଅଛନ୍ତି। ଏବଂ ଯେତେବେଳେ ଯୀଶୁ ଆସିବେ, ଗୋଟେ ତୁରି ଶବ୍ଦ ହେବ ଏବଂ ପ୍ରତ୍ୟେକ ଆଣ୍ଠୁପାତ କରି ପ୍ରଣାମ କରିବେ ଏବଂ ପ୍ରତ୍ୟେକ ଜିହ୍ୱା ସ୍ୱୀକାର କରିବେ, ହଁ ଆଜ୍ଞା ସେଠାରେ ସେ ଥିଲେ। ଏବଂ ଯେତେବେଳେ ଯୋସେଫଙ୍କର ମୃତ୍ୟୁ ହେଲା, ସେ ସେହି ଲୋକମାନଙ୍କ ପାଇଁ ଏକ ସ୍ମାରକ ଛାଡ଼ି ଦେଇଗଲେ ଯେଉଁମାନେ କି ଉଦ୍ଧାର ପାଇଁ ଅପେକ୍ଷା କରି ରହିଥିଲେ। ଅଧିକ ଦିନ ହୋଇନାହିଁ ମୁଁ ସେହି ପୁରୁଣା ଶବପେଢ଼ି ଉପରେ ହାତ ରଖିଥିଲି, ଏହା ସିସାରୁ ତିଆରି ହୋଇଥିଲା ଏବଂ ତାଙ୍କ ଶରୀରକୁ ସମ୍ଭବତଃ ରହିବାର ଥିଲା। ତାଙ୍କର ଅସ୍ଥି କହିଥିଲେ, ତୁମମାନେ ମୋତେ ଏଠାରେ ସମାଧି ଦେବ ନାହିଁ, କାରଣ କୌଣସି ଦିନେ ପରମେଶ୍ୱର ତୁମମାନଙ୍କୁ ଦେଖା କରିବାକୁ ଯାଉଅଛନ୍ତି। ସେ ଜଣେ ଭବିଷ୍ୟତବକ୍ତା ଥିଲେ। ପରମେଶ୍ୱର ତୁମମାନଙ୍କୁ ପରିଦର୍ଶନ କରିବାକୁ ଯାଉଛନ୍ତି ଏବଂ କହିଲେ, ଯେତେବେଳେ ତୁମେ ପ୍ରତିଜ୍ଞାତ ଦେଶକୁ ଯାଅ, ମୋର ଅସ୍ଥିଗୁଡ଼ିକୁ ସଙ୍ଗରେ ଘେନି ନେଇଯିବ। ପ୍ରତ୍ୟେକ ପୁରୁଣା ଏଭଳି ଲୋକମାନେ ଏକ କ୍ଷତବିକ୍ଷତ ଏବଂ ରକ୍ତାକ୍ତ ପିଠି ସହିତ ସେ ଶବପଡ଼ିକୁ ଦେଖି କହିପାରୁଥିଲେ, କୌଣସି ଦିନେ ଆମେମାନେ ବାହାରି ଯିବାକୁ ଯାଉଅଛୁ। ଯୀଶୁ ଏକ ସ୍ମାରକ ନିମନ୍ତେ ଖାଲି କବର ଛାଡ଼ି ଯାଇଥିଲେ। କୌଣସି ଦିନ ଯେତେବେଳେ ଆମେମାନେ ସେହି କବରକୁ ଯିବା ଏବଂ ଆମର ପ୍ରିୟଜନମାନେ ଏବଂ ସେହି ଛୋଟ ପୁରୁଣା ମାଟି କେଳାଗୁଡ଼ିକୁ ଶୁଣିବା, ଯେତେବେଳେ ସେମାନେ କହିବେ, ପାଉଁଶ ସହ ପାଉଁଶ ଏବଂ ଧୂଳି ସହ ଧୂଳି ଏବଂ ମୃତ୍ତିକା ସହ ମୃତ୍ତିକା ମିଶୁ, ମାତ୍ର ହେ ଭାଇ, ଆମେମାନେ ସମୁଦ୍ର ଆରପାରିକୁ ଗୋଟିଏ ଖାଲି କବରକୁ ଦେଖିପାରୁ। କୌଣସି ଦିନ ଆମେମାନେ ଏଠାରୁ ବାହାରି ଯିବାକୁ ଯାଉଅଛୁ, ଆମେମାନେ ଘରକୁ ଯାଉଅଛୁ, ସେ ଆସୁଅଛନ୍ତି। ସବୁକିଛି ପ୍ରତିରୂପରେ ହୋଇଥିଲା। ଦାଉଦଙ୍କୁ ଦେଖନ୍ତୁ, ନିଜର ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲେ, ଆପଣା ନିଜ ଲୋକମାନଙ୍କ ଦ୍ୱାରା ସିଂହାସନଚ୍ୟୁତ କରାଯାଇଥିଲେ। ଜେରୁସାଲମର ଜଣେ ରାଜା ହୋଇ ସୁଦ୍ଧା ସେ ନିଜର ଲୋକମାନଙ୍କ ଦ୍ୱାରା ଜେରୁସାଲମରୁ ବାହାର କରାଯାଇଥିଲେ। ଏବଂ ଯେତେବେଳେ ସେ ଜିତ ପର୍ବତ ଉପରକୁ ଯାଉଥିଲେ, ସେ ପଛକୁ ଚାହିଁ କାନ୍ଦିଥିଲେ, ତାଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସେବେଠାରୁ ନେଇ 800 ଉତ୍ତାରେ ଜେରୁସାଲମର ରାଜା ଦାଉଦଙ୍କର ସେହି ପୁତ୍ର ଏକ ପାହାଡ଼ ଉପରେ ବସି କାନ୍ଦିଥିଲେ, କାରଣ ସେ ପ୍ରତ୍ୟାଖ୍ୟାନ କରାଯାଇଥିଲେ। ତାହା ଦାଉଦଙ୍କ ଠାରେ ଖ୍ରୀଷ୍ଟଙ୍କର ସେହି ଆତ୍ମା ଥିଲା। ସମସ୍ତ ବିଷୟ କୃଷର ପ୍ରତିରୂପକ ଥିଲା। ସେଠାରେ ପଶ୍ଚାତ ସମୟରେ ସେହି ଭବିଷ୍ୟତବକ୍ତାମାନେ ତାହାଙ୍କ ନାମରେ କଥା କହିଥିଲେ, ସେମାନେ ତାହାଙ୍କ ନାମରେ ଜୀବିତ ରହିଥିଲେ, ସେମାନେ ତାହାଙ୍କ ନାମରେ ଆଚରଣ କରିଥିଲେ। ନିଶ୍ଚିତ ଭାବରେ ପରମେଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାଓବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହିଥିଲେ, କିନ୍ତୁ ଏହି ଶେଷ କାଳରେ ପୁତ୍ରଙ୍କ ଦ୍ୱାରା କଥା କହିଅଛନ୍ତି। ତେଣୁକରି ସେହି ଭବିଷ୍ୟବକ୍ତାମାନେ ଏବଂ ଆତ୍ମିକ ଲୋକମାନେ ଏହି ଦିନରେ କେବଳ ଖ୍ରୀଷ୍ଟଙ୍କ ପ୍ରତିଫଳ ନ ଅଟନ୍ତି, ସେଠାରେ ସେମାନେ ବ୍ୟବସ୍ଥା ମାଧ୍ୟମରେ ଛିଡ଼ା ହୋଇଥିଲେ, ଅନାଇଥିଲେ। ଏଠାରେ ସେମାନେ ଅନୁଗ୍ରହ ମାଧ୍ୟମରେ ଅନ୍ୟ ଉପାୟକୁ ଚାହିଁ ଛିଡ଼ା ହୋଇଅଛନ୍ତି। ଯେ ଏଭ୍ରି ଏଗାର ପର୍ବରେ, ସେ ଶେଷ ପର୍ବରେ ମୁଁ ପ୍ରାୟତଃ ଆଶ୍ଚର୍ଯ୍ୟ କରିଅଛି, ସେ ଶେଷ ପର୍ବରେ ଏଭ୍ରି ଏଗାର ପର୍ବର ସେ ଶେଷ ଭାଗରେ ଯେତେବେଳେ ସେ ଅବ୍ରାହମଙ୍କ ବିଷୟରେ କଥାବାର୍ତ୍ତା କରୁଅଛନ୍ତି, ସେହି ମହାନ ବିଶ୍ୱାସର ପର୍ବ, ଏବଂ ଶେଷରେ ସେ କହିଥିଲେ ସେମାନେ ମେଷ ଓ ଛାଗ ଚର୍ମରେ ଏଣେ ତେଣେ ଭ୍ରମଣ କରିଥିଲେ, ଏବଂ ସେମାନେ ନିର୍ଯାତିତ କରାଯାଇଥିଲେ ଏବଂ କରତ ଦ୍ୱାରା ଦ୍ୱିଖଣ୍ଡିତ କରାଯାଇଥିଲେ। ସେମାନେ ଯିବା ହେତୁ କୌଣସି ସ୍ଥାନ ନ ପାଇ ଏଣେ ତେଣେ ଭ୍ରମଣ କରିଥିଲେ, ଘୃଣା କରାଯାଇଥିଲେ ଏବଂ ବିତାଡ଼ିତ କରାଯାଇଥିଲେ ଏବଂ ନିର୍ଯାତିତ କରାଯାଇଥିଲେ, ଯେଉଁମାନଙ୍କ ବିଷୟରେ ଏହି ଜଗତ ଏପରି ଲୋକମାନଙ୍କର ଯୋଗ୍ୟ ନଥିଲା। ତାପରେ ପାଉଲ ଛିଡ଼ା ହୋଇ କହିଲେ, ମାତ୍ର ଆମମାନଙ୍କ ବିନା ସେମାନେ ସିଦ୍ଧି ଲାଭ ନ କରନ୍ତି, କାରଣ ସେମାନେ ତ କେବଳ କୃଷ ଆଡ଼କୁ ଅନାଇଥିଲେ ଏବଂ ଆମେ ତ କୃଷ ଦେଇ ଅନାଉଅଛୁ। ଆମ ପାଖରେ ଖ୍ରୀଷ୍ଟଙ୍କର ଆତ୍ମା ଅଛି, ଯେତେବେଳେ କି ଏହା ମନୁଷ୍ୟର ଶରୀର ହୋଇ ଆମ ମଧ୍ୟରେ ବାସ କରିଥିଲା। ଆମେମାନେ ଏଠାରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଆସୁଅଛୁ, ଯାହାକି ଏକ ଅଧିକ ଉତ୍ତମ ଯୋଜନା ଅଟେ। ଏବଂ ବେଳେବେଳେ ମୁଁ ଆଶ୍ଚର୍ଯ୍ୟ କରେ ଯେ ଖ୍ରୀଷ୍ଟିଆନ ଧର୍ମ ଆଜି କ'ଣ ଆଶା କରେ। ଗୋଟିଏ ନଗରକୁ ଯାଉଥିବା ଜଣେ ପ୍ରଚାରକଙ୍କୁ ଏହା ହେବା ଆବଶ୍ୟକ, କିମ୍ବା କୌଣସି ନୂତନ ମଣ୍ଡଳୀକୁ କିମ୍ବା କୌଣସି ନୂତନ ଦାୟିତ୍ୱକୁ ନିଜକୁ ଜଣେ ଭବିଷ୍ୟତବକ୍ତା ବୋଲି କହିଥାନ୍ତି, ସେଠାରେ ଯାଇ କୁହନ୍ତି, ତେବେ ଯଦି ସେମାନେ ମୋତେ ଏତେ ଅଧିକ ଟଙ୍କା ଦେବେ, ଯଦି ମୁଁ ସର୍ବୋତ୍ତମ କାର୍ ପାଇପାରେ, ଯଦି ସେମାନେ କରିବେ, ଯଦି ମୋର ଦରମା ପ୍ରତି 6 ମାସରେ ବୃଦ୍ଧି କରାଯିବ, ଆମକୁ ତ ସର୍ବୋତ୍ତମ ବିଷୟ ପାଇବା ଆବଶ୍ୟକ, ଆମର ତ ସର୍ବୋତ୍ତମ ଘର ରହିବା ଆବଶ୍ୟକ, ଆମର ତ ସର୍ବୋତ୍ତମ ପୋଷାକ ରହିବା ଆବଶ୍ୟକ। ଆମେମାନେ ସେତେବେଳେ କ'ଣ କରିବା ଯେତେବେଳେ ଆମେ ସେହି ଲୋକମାନଙ୍କ ଉପସ୍ଥିତିରେ ଛିଡ଼ା ହେବା, ଯେଉଁମାନେ କି ଛାଗ ଓ ମେଷ ଚର୍ମ ପିନ୍ଧି ଏଣେ ତେଣେ ଭ୍ରମଣ କରିଥିଲେ, ସେମାନଙ୍କୁ ମୁଣ୍ଡ ରଖିବା ନିମନ୍ତେ ସୁଦ୍ଧା ସ୍ଥାନ ନଥିଲା ଓ ପ୍ରାନ୍ତରରେ ଭ୍ରମଣ କରିଥିଲେ, ଏବଂ କେହି ଜଣେ ଆମକୁ ଥଟା ପରିହାସ କରୁ, ଆଉ ଆମେମାନେ ତ ମଣ୍ଡଳୀ ଛାଡ଼ିବାକୁ ପ୍ରସ୍ତୁତ ହୋଇଯାଇଥାଉ ଏବଂ ଆଉ ଅଧିକ ଫେରି ନଥାଉ। ଆଜି ଖ୍ରୀଷ୍ଟିଆନ ଧର୍ମ କ'ଣ ଆବଶ୍ୟକ କରେ? ଆମେମାନେ ନିଜ ପାଇଁ ଲଜ୍ଜିତ ହେବା ଉଚିତ। ହେ ପରମେଶ୍ୱର, ଆମମାନଙ୍କ ପ୍ରତି ଦୟା କର। ସେହିଦିନ ସେ ଭବିଷ୍ୟତବକ୍ତାମାନଙ୍କ ଦ୍ୱାରା କଥା କହିଥିଲେ, କିନ୍ତୁ ଏହି ଦିନ ତାହାଙ୍କ ପୁତ୍ରଙ୍କ ଦ୍ୱାରା କଥା କହିଅଛନ୍ତି। ତା ସେଠାରେ ଜଣେ ଭବିଷ୍ୟତବକ୍ତାଙ୍କର ବାକ୍ୟ ଥିଲା, ଆଜି ଏହା ହେଉଛି ପୁତ୍ରଙ୍କର ବାକ୍ୟ। ଓହ, ପ୍ରଭୁଙ୍କର ନାମ ଧନ୍ୟ ହେଉ। ଅନ୍ୟ ଅର୍ଥରେ, ଯଦି ଆପଣ ସେହି ଛାୟାକୁ, ସେହି ନକାରାତ୍ମକକୁ ଦେଖୁଛନ୍ତି, ଆପଣ ଏକ ଭୁଲ କରିପାରନ୍ତି, ମାତ୍ର ଏହା ତ ବିକଶିତ ଅଟେ, ଚିତ୍ରଟି ସ୍ପଷ୍ଟ ଅଟେ। ତା ଭବିଷ୍ୟତବକ୍ତାଙ୍କ ଦ୍ୱାରା ହୋଇଥିଲା, ଏହା ତାହାଙ୍କ ପୁତ୍ରଙ୍କ ଦ୍ୱାରା ଅଟେ। ତାହା ସେହି ଛାୟା ଏକ ନକାରାତ୍ମକ ଦ୍ୱାରା ହୋଇଥିଲା, ଏହା ଏକ ସକାରାତ୍ମକ ଦ୍ୱାରା ଅଟେ। ଆମିନ୍। କ'ଣ ଆପଣ ଏହାକୁ ଦେଖୁଛନ୍ତି କି? ଏଠାରେ ବିଫଳ ହେବାର କୌଣସି ସମ୍ଭାବନା ହିଁ ନାହିଁ, ଏହା ଏକ ସକାରାତ୍ମକ ବିଷୟ ଅଟେ, ଆଜିର ଦିନରେ ତାହାଙ୍କ ପୁତ୍ରଙ୍କ ଦ୍ୱାରା ଅଟେ। ଓହ, କେତେ ଅଦ୍ଭୁତ! ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ, ଓହ ମୋ ପ୍ରଭୁ, ଅଧିକାରୀ କରି ନିଯୁକ୍ତ କଲେ। ଏହା କ'ଣ ଥିଲା? ଏହା ଏକ ନିଯୁକ୍ତି ଥିଲା। ଓହ, ଶୁଣନ୍ତୁ, ସେ ନିଯୁକ୍ତ ହୋଇଥିଲେ, ଖ୍ରୀଷ୍ଟ ସମସ୍ତ ବିଷୟର ଉତ୍ତରାଧିକାରୀ ହୋଇଥିଲେ। ଓହ, ସେହି ଶୈତାନ ଏଦନ ଉଦ୍ୟାନରୁ ତାହା ଜାଣିଥିଲା ଯେ, ଆପଣ ଦେଖନ୍ତୁ, ଯେତେବେଳେ ଶୈତାନ ସେଦିନ ସେଠାରେ ସେହି ଲୋକମାନଙ୍କର ବିଚାର ସମ୍ବନ୍ଧରେ ସେହି ବାକ୍ୟ ଶୁଣିଥିଲା, କହିଥିଲା, ଯେହେତୁ ତୁମେ ଧୂଳିରୁ ଆସିଛ, ତୁମେ ଧୂଳିକୁ ଫେରିଯିବ, ଏବଂ ନାରୀର ସେହି ବଂଶ ସର୍ପର ମୁଣ୍ଡକୁ ଆଘାତ କରିବ, ଏକ ପ୍ରତିଜ୍ଞାତ ବଂଶ। ଶୈତାନ ସେହି ବଂଶକୁ ନିରନ୍ତର ଭାବରେ ଚାହିଁ ରହିଥିଲା। ଯେତେବେଳେ ହେବଲ ଜନ୍ମ ହୋଇଥିଲେ, ସେ କହିଲା, ହେଇ ଦେଖ, ସେଠାରେ ତାହା ସେହି ବଂଶ, ଏବଂ ସେ ହେବଲକୁ ହତ୍ୟା କରିଥିଲା। ତାର ପୁତ୍ର କୈନ ହେବଲକୁ ହତ୍ୟା କଲା, ଏବଂ ହେବଲଙ୍କ ମୃତ୍ୟୁ ହେବା ମାତ୍ରେ ସେ କହିଲା, ମୁଁ ସେହି ବଂଶକୁ ନାଶ କରିଦେଇଛି। ସେ ଏହାକୁ ହତ୍ୟା କରିଥିଲା, ସେ କହିଲା, ମୁଁ ଏହାକୁ ନାଶ କରିଦେଇଛି। ମାତ୍ର ହେବଲଙ୍କ ମୃତ୍ୟୁ, ସେଥଙ୍କ ଜନ୍ମ ପୁନର୍ବାର ସେହି ପୁନର୍ଥାନ ଥିଲା। ଦେଖନ୍ତୁ ଯେ ସେମାନେ କିପରି କ୍ରମାଗତ ଭାବରେ ଆସିଥାନ୍ତି। ସେଥର ସେହି ବଂଶାବଳୀ, ଏହା ତଳକୁ ଆସିଲା, ଜଣେ ନମ୍ର ଧାର୍ମିକ ବ୍ୟକ୍ତି, ହନୋକ ଦେଇ ତଳକୁ, ମୁହଁ ପର୍ଯ୍ୟନ୍ତ, ପୁଣି ଜଳପ୍ଲାବଣ ଯୋଗୁଁ ବିନାଶର ଶେଷ ପର୍ଯ୍ୟନ୍ତ। କୈନଙ୍କର ବଂଶାବଳୀକୁ ଦେଖନ୍ତୁ, ତୀକ୍ଷ୍ଣ ପ୍ରଖର ବୁଦ୍ଧିର ଲୋକମାନେ, ଶିକ୍ଷିତ, ବିଜ୍ଞାନ। କଣ ବାଇବେଲ କୁହେ ନାହିଁ କି? କଣ ଯୀଶୁ କହିନାହାନ୍ତି କି ଯେ ଏହି ଜଗତର ସନ୍ତାନମାନେ ରାଜ୍ୟର ସନ୍ତାନମାନଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ଅଟନ୍ତି? ଆଜି ମଧ୍ୟ କୈନର ବଂଶାବଳୀକୁ ଦେଖନ୍ତୁ, ତୀକ୍ଷ୍ଣ ପ୍ରଖର ବୁଦ୍ଧି, ଶିକ୍ଷିତ, ସନ୍ଦେହବାଦୀ, ଅତି ଧାର୍ମିକ। ଦେଖନ୍ତୁ, ବହୁତ ଅଧିକ ଧାର୍ମିକ, ମାତ୍ର ବୈଜ୍ଞାନିକ, ନିର୍ମାଣକାରୀ, ମହାନ ବ୍ୟକ୍ତିମାନେ, ମହାନ ଲୋକମାନଙ୍କୁ ଦେଖନ୍ତୁ, ଥୋମାସ ଏଡିସନ୍ଙ୍କୁ ଦେଖନ୍ତୁ, ଅନେକ ମହାନ ବ୍ୟକ୍ତିମାନେ, ଆଇନଷ୍ଟାଇନ୍ଙ୍କୁ ଦେଖନ୍ତୁ, ଜଗତର ମସ୍ତିଷ୍କ, ତଥାକଥିତ ଆଜି ଜଗତର ମସ୍ତିଷ୍କମାନେ। ମାତ୍ର ଆମେ ମସ୍ତିଷ୍କ ବ୍ୟବହାର କରିବାକୁ ଚେଷ୍ଟା କରୁନାହୁଁ। ଆମେମାନେ ଖ୍ରୀଷ୍ଟଙ୍କ ଠାରେ ଥିବା ମନକୁ ନିଜ ଭିତରେ ରହିବାକୁ ଦେଉ ଏବଂ ଏହି ବାକ୍ୟକୁ ଦେଖୁ ଏବଂ ଏହାକୁ ସେହିପରି ଭାବରେ ଡାକିଥାଉ। ଆୟୁର୍ବିଜ୍ଞାନୀ ଡାକ୍ତରମାନେ ଯଦିଓ ଆମେ ସେମାନଙ୍କୁ ଆମ ପାଖରେ ଯାହା ଅଛି ତାହା ସହିତ ନମସ୍କାର କରୁ, ମାତ୍ର ସେମାନଙ୍କ ମଧ୍ୟରୁ ଅଧିକାଂଶ ସନ୍ଦେହବାଦୀ ଅନିଶ୍ୱରବାଦୀ ଅଟନ୍ତି। ଆଜି ସେହି ପ୍ରଖର ବୁଦ୍ଧି ଏବଂ ବୁଦ୍ଧିମାନ ଲୋକମାନଙ୍କୁ ଦେଖନ୍ତୁ, ସେମାନେ ସେଠାରେ ସେହି ଆରପାର୍ଶ୍ୱରେ ଅଛନ୍ତି, କୈନର ପାର୍ଶ୍ୱରେ। ମାତ୍ର ନମ୍ର ଓ ଦୀନ ଲୋକମାନଙ୍କୁ ଦେଖନ୍ତୁ, ସେଠାରେ ପୁନର୍ବାର ଆପଣଙ୍କର ପୁନରୁତ୍ଥାନ ଅଛି। ଓହ, ପ୍ରଭୁଙ୍କ ନାମର ଧନ୍ୟ ହେଉ, ସେଠାରେ ଆପଣ ଅଛନ୍ତି। ଧ୍ୟାନ ଦିଅନ୍ତୁ, ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ, ତାହାଙ୍କ ଦ୍ୱାରା ମଧ୍ୟ ସମସ୍ତ ବିଶ୍ୱ ସୃଷ୍ଟି କଲେ। ସମସ୍ତ ବିଶ୍ୱ କିଏ ସୃଷ୍ଟି କଲା? ଖ୍ରୀଷ୍ଟ। ଖ୍ରୀଷ୍ଟ ସମସ୍ତ ବିଶ୍ୱ ସୃଷ୍ଟି କରିଥିଲେ। ହଁ ମହାଶୟ, ଆସନ୍ତୁ ଟିକେ ଆଗକୁ ଯିବା। ସେ ତାହାଙ୍କ ମହିମାର ପ୍ରତିଭା ଓ ତାହାଙ୍କ ଉପସ୍ଥିତର ପ୍ରତିମୂର୍ତ୍ତି, କାହାର ମହିମାର ପ୍ରତିଭା ଅଟନ୍ତି? ପରମେଶ୍ୱରଙ୍କ ମହିମାର। କାହାର ଉପସ୍ଥିତର ପ୍ରତିମୂର୍ତ୍ତି? ପରମେଶ୍ୱରଙ୍କର। ଓହ, ମୁଁ ଏହାକୁ ଭଲ ପାଏ। କିମ୍ବା ତାହାଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି, ଏବଂ ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ୱାରା ସମସ୍ତ ବିଷୟ ଧାରଣ କରନ୍ତି। ଆପଣ ସେଠାରେ ଅଛନ୍ତି, ସେହି ବାକ୍ୟ ଯାହାକି ସମସ୍ତ ବିଷୟକୁ ଧାରଣ କରିଥାଏ। ମାଥ୍ୟୁ 24 ଯୀଶୁ କହିଥିଲେ, ସ୍ୱର୍ଗ ଓ ପୃଥିବୀ ଲୋପ ପାଇଯିବ, କିନ୍ତୁ ମୋର ବାକ୍ୟ କେବେ ବି ଲୋପ ପାଇବ ନାହିଁ। ସେ ସମସ୍ତ ବିଷୟକୁ ଧାରଣ କରିଥାନ୍ତି। ବିଜ୍ଞାନ ଏହାକୁ ତଳକୁ ପକାଇବାକୁ ଚେଷ୍ଟା କରିଥାଏ ଏବଂ କହିଥାଏ, ଏହା ଏକ ପୁରୁଣା ପୁସ୍ତକ ଅଟେ, ଏହା ଅନୁବାଦ କରାଯାଇଅଛି। ଏପରିକି ରୋମାନ କ୍ୟାଥଲିକ ମଣ୍ଡଳୀର ବିଶପ୍ ସିଂ କହିଥିଲେ, ତାହା ତ 4 କିମ୍ବା 5 ଥର ଭିନ୍ନ ଭିନ୍ନ ଭାବେ ଅନୁବାଦ କରାଯାଇଅଛି ଏବଂ ଏଥିରେ ବହୁତ କିଛି ଅଧିକ ନାହିଁ। ଯଦି ଆପଣଙ୍କୁ ଏଥିରେ ବଞ୍ଚି ରହିବାକୁ ପଡେ, ତାହେଲେ ଆପଣ ତାହା କରିପାରିବେ ନାହିଁ। ମାତ୍ର ସେ ଆପଣ ବାକ୍ୟ ଦ୍ୱାରା ସମସ୍ତ ବିଷୟକୁ ତୋଳି ଧରନ୍ତି। ଆମିନ୍। ତାହା ହିଁ ଅଟେ ଯାହାକି ମୁଁ ଏହା ବିଷୟରେ ଭାବିଥାଏ। ମୁଁ ବାଇବେଲକୁ ବିଶ୍ୱାସ କରେ। ସେ ଆପଣା ଶକ୍ତିଯୁକ୍ତ ବାକ୍ୟ, ବାକ୍ୟରେ ଶକ୍ତି ଅଛି। ପୁଣି ପାପ ମାର୍ଜନା କଲା ଉତ୍ତାରେ ଏଠାରେ ଦେଖନ୍ତୁ, ଉର୍ଦ୍ଧ୍ୱସ୍ତ ମହାମହିମଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରିଅଛନ୍ତି। ପାଉଲ କଣ କରିବାକୁ ଚେଷ୍ଟା କରୁଛନ୍ତି? ସେ ଏହା ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ ପରମେଶ୍ୱର ଖ୍ରୀଷ୍ଟଙ୍କ ଠାରେ ସମସ୍ତ ବିଷୟକୁ ସ୍ଥିର କରିଥିଲେ ଏବଂ ଖ୍ରୀଷ୍ଟ ପରମେଶ୍ୱରଙ୍କ ତତ୍ତ୍ୱର ପ୍ରତିମୂର୍ତ୍ତି ଥିଲେ। ଅବଶିଷ୍ଟ ସମ୍ପୂର୍ଣ୍ଣ ପର୍ବଟି ଏହା ବିଷୟରେ କୁହେ ଯେ କିପରି ଭାବରେ ସେ ସ୍ୱର୍ଗଦୂତମାନଙ୍କ ଠାରୁ ଉଚ୍ଚ, ସମସ୍ତ ଶକ୍ତି ଠାରୁ ଉଚ୍ଚ ଥିଲେ। ସ୍ୱର୍ଗଦୂତମାନେ ତାହାଙ୍କୁ ଉପାସନା କରିଥିଲେ, ପାଉଲ ତାହାଙ୍କୁ ଗୌରବାନ୍ୱିତ କରିବାକୁ ଚେଷ୍ଟା କରୁଥିଲେ। ତେବେ ମୁଁ ଚେଷ୍ଟା କରିବାକୁ ଚାହେଁ, ଯଦି ମୁଁ ଏହାଠାରୁ ଅଧିକ ଆଗକୁ ନ ଯାଏ, ଏହାର ଅବଶିଷ୍ଟ ଅଂଶ କେବଳ ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରୁଅଛି। ପାଉଲ ଏଠାରେ ଯାହା କୁହନ୍ତି, ଯେପରିକି 11 ତାହା ଅଟେ ଏବଂ ସବୁକିଛି ଜଗତ ବିଷୟରେ କଥାବାର୍ତ୍ତା କରିବା ଅଟେ। ସେ କହିଥିଲେ, କେଉଁ ସ୍ୱର୍ଗଦୂତକୁ ସେ କହିଥିଲେ, ତୁମେ ମୋର ପୁତ୍ର, ଆଜିର ଦିନରେ ମୁଁ ତୁମକୁ ଜନ୍ମ ଦେଇଅଛି। ବୁଝିଲେ, ଜଗତର ଶେଷରେ ସେମାନେ ବିନଷ୍ଟ ହୋଇଯିବେ, ଜଗତ ବିନଷ୍ଟ ହୋଇଯିବ, ମାତ୍ର ସେହି ଏବଂ ଜଗତର ସମସ୍ତ ବିଷୟ ବିନଷ୍ଟ ହୋଇଯିବ। ସେ ସେମାନଙ୍କୁ ଏକ ବସ୍ତ୍ର ପରି ଗୁଡ଼ାଇ ଦେବେ, ସେମାନେ ପୁରୁଣା ହୋଇ ଫିଙ୍ଗାଯିବେ ଏବଂ ଚାଲିଯିବେ, ମାତ୍ର ତୁମେ ସ୍ଥାୟୀ ରହିବ, ତୁମେ ଚିରଦିନ ପାଇଁ ରହିବ, ତୁମେ ମୋ ପୁତ୍ର ଅଟ, ଆଜିର ଦିନରେ ମୁଁ ତୁମକୁ ଜନ୍ମ ଦେଇଅଛି ଏବଂ ମହାମହିମଙ୍କ ଡାହାଣ ପଟେ ବସିଅଛ ଏବଂ କଦାପି ବିନଷ୍ଟ ହେବ ନାହିଁ। ଦକ୍ଷିଣ ପାର୍ଶ୍ୱର ଅର୍ଥ କଣ? ଏହା ନୁହେଁ ଯେ ପରମେଶ୍ୱରଙ୍କ ଡାହାଣ ହାତ ଅଛି ଯାହା ଉପରେ କେହି ବସିଛନ୍ତି। ଦକ୍ଷିଣ ପାର୍ଶ୍ୱର ଅର୍ଥ ହେଉଛି ଶକ୍ତି ଏବଂ ଅଧିକାର, ସ୍ୱର୍ଗ ଓ ପୃଥିବୀର ସମସ୍ତ କିଛି ବିଷୟର ଅଧିକାର ପାଇଅଛନ୍ତି ଏବଂ ସମସ୍ତ ସ୍ୱର୍ଗ ଓ ପୃଥିବୀ ତାହାଙ୍କ ଦ୍ୱାରା ନିର୍ମିତ ଅଟେ। ତେବେ ଏହି ମହାନ ବ୍ୟକ୍ତି ଖ୍ରୀଷ୍ଟ, ଏହି ମହାନ ବ୍ୟକ୍ତି ଜଣକ କିଏ? ଏଠାରେ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ଠାରେ ପରମେଶ୍ୱର ଅଛନ୍ତି। ଏହା ନୁହେଁ, ଏହା ଏକ ତ୍ରିତ୍ୱ, ମାତ୍ର ଏହା ଲୋକମାନଙ୍କର ଏକ ତ୍ରିତ୍ୱ ନୁହେଁ, ଏହା ଏକ ପରମେଶ୍ୱରଙ୍କର କାର୍ଯ୍ୟାଳୟର ଏକ ତ୍ରିତ୍ୱ ଅଟେ। ସେ ପିତା ହୋଇ ଇସ୍ରାଏଲର ସନ୍ତାନମାନଙ୍କୁ କଢାଇ ନେଇଥିଲେ, ତାହା ତାଙ୍କର କାର୍ଯ୍ୟାଳୟ ଥିଲା, ସେହି ମହାନ ଜିହୋବା ପିତାଙ୍କର, ଏବଂ ସେ ପୃଥିବୀରେ ପୁତ୍ର ନାମରେ ବାସ କରିଥିଲେ ଏବଂ ବର୍ତ୍ତମାନ ସେ ତାଙ୍କର ମଣ୍ଡଳୀରେ ବାସ କରନ୍ତି, ଯାହାକୁ ପବିତ୍ର ଆତ୍ମା କୁହାଯାଏ। 3 ପରମେଶ୍ୱର ନୁହନ୍ତି, 3 କାର୍ଯ୍ୟାଳୟରେ ଗୋଟିଏ ପରମେଶ୍ୱର, ପିତା, ପୁତ୍ର ଏବଂ ପବିତ୍ର ଆତ୍ମା। ଲୋକମାନେ ତାଙ୍କୁ 3 ଭିନ୍ନ ପରମେଶ୍ୱର, ପିତା, ପରମେଶ୍ୱର କହିବାକୁ ଚେଷ୍ଟା କରନ୍ତି। ସେହି କାରଣ ଯୋଗୁଁ ଜିହୁଦୀମାନେ ଆପଣ କଦାପି କରିପାରିବେ ନାହିଁ। ଆପଣ ଏହାକୁ ଜଣେ ଜିହୁଦୀ ନିକଟକୁ କେବେ ବି ନେଇକରି ଯିବେ ନାହିଁ, ନା ତାହାକୁ ସେଠାରେ ସେ କରିପାରନ୍ତି ନାହିଁ। ତାଙ୍କର ଏକ ଆଜ୍ଞା ଅଛି, ଯାହାକି ମୁଁ ହିଁ ଜଣେ ପରମେଶ୍ୱର, କେବଳ ଜଣେ ପରମେଶ୍ୱର ଅଛନ୍ତି। ଆଫ୍ରିକାରେ ସେମାନେ ତିନୋଟି ଭିନ୍ନ ଉପାୟରେ ବାପ୍ତିଜିତ କରନ୍ତି। ସେମାନେ ଥରେ ପିତାଙ୍କ ପାଇଁ, ପୁଣି ଥରେ ପୁତ୍ରଙ୍କ ପାଇଁ ଏବଂ ଥରେ ପବିତ୍ର ଆତ୍ମାଙ୍କ ପାଇଁ ବାପ୍ତିଜିତ କରନ୍ତି। ଆପୋଷ୍ଟଲିକ ଫେଥ୍ ମିଶନ ସେମାନେ ତାଙ୍କ ମୃତ୍ୟୁ ପ୍ରତି ମୁଖମଣ୍ଡଳକୁ ସମ୍ମୁଖକୁ କରି ତିନି ଥର ବାପ୍ତିଜିତ କରନ୍ତି, ଯାହାକୁ ସେମାନେ ପଶ୍ଚିମ ତଟରେ କିମ୍ବା ପୂର୍ବ ତଟରେ ପୂର୍ଣ୍ଣ ସୁସମାଚାର ବୋଲି କୁହନ୍ତି। ତିନି ଥର ପଛକୁ କରି ବାପ୍ତିଜିତ କରନ୍ତି, କୁହନ୍ତି ସେ ତାଙ୍କର ସମାଧି ନିମନ୍ତେ କରନ୍ତି, ଏବଂ ସେ କୁହନ୍ତି ଯେତେବେଳେ ସେ ମୃତ୍ୟୁବରଣ କଲେ ସେ ସମ୍ମୁଖସ୍ଥ ଝୁଙ୍କି ପଡିଥିଲେ। ଅନ୍ୟ ଜଣେ କୁହନ୍ତି ରୁହନ୍ତୁ, ଆପଣଙ୍କୁ ତ ଜଣେ ବ୍ୟକ୍ତିକୁ ତାଙ୍କ ପିଠିରେ କବର ଦେବା କଥା, କେବଳ ଛୋଟ ଛୋଟ ପୁରୁଣା ତକନିକି ଜିନିଷମାନ, ଯେତେବେଳେ କି ସେମାନେ ଉଭୟ ଭୁଲ ଅଟନ୍ତି, ଶାସ୍ତ୍ର ଅନୁସାରେ ଉଭୟ ଭୁଲ ଅଟନ୍ତି। ଏହା ହେଉଛି ଉରିମ୍ ତୁମିମ୍, ଏହା ତାକୁ ସମାଧାନ କରେ। ତେବେ ଏଠାରେ ଆସନ୍ତୁ ତାକୁ କେବଳ ପ୍ରତିଚିତ୍ରଣ କରିବା ଏବଂ ଦେଖିବା ଯେ ତାହା ଆଜି ରାତି କିପରି ଦେଖାଯାଇଥାଏ। ଏଠାରେ ତାହା ଅଟେ। ଯଦି ଆପଣ ଏହାକୁ ଦେଖିବାକୁ ଚାହାନ୍ତି, ପ୍ରାୟ ଏହି 25 ବର୍ଷ ମଧ୍ୟରେ ଯେତେବେଳେ କି ମୁଁ ଜଣେ ସେବକ ହୋଇଆସିଛି, ମୁଁ ତାହା ଅଧ୍ୟୟନ କରିଅଛି, ଏବଂ ମୁଁ ମଣ୍ଡଳୀରେ ଥିବା ଏହି ଦାନଗୁଡ଼ିକ ବିଷୟରେ ପ୍ରାୟତଃ ଆଶ୍ଚର୍ଯ୍ୟ କରିଅଛି। ସେ ଦାନଗୁଡ଼ିକ କ'ଣ ଅଟେ? ଭବିଷ୍ୟତବାଣୀ, ପରଭାଷାରେ କଥା କହିବା, ଭାଷାନ୍ତର କରିବା, ଈଶ୍ୱରୀୟ ପ୍ରକାଶନମାନ ପ୍ରଭୃତି, ଯାହାକି ଏହିସବୁ ଖ୍ରୀଷ୍ଟଙ୍କ ଦେଇ ଆସିଥାଏ। ତେବେ ଦେଖନ୍ତୁ, ଖ୍ରୀଷ୍ଟ ସମସ୍ତ ବିଷୟର ମୁଖ୍ୟ ଅଟନ୍ତି ଏବଂ ସେ ମଣ୍ଡଳୀର ମୁଖ୍ୟ ଅଟନ୍ତି। ଏବଂ କ'ଣ ଆପଣ କେବେ ଏକ ବଡ଼ ହୀରା ଦେଖିଛନ୍ତି କି? ଏକ ବୃହତ ବଡ଼ ହୀରା ଯାହାକି ଠିକ୍ ଭାବରେ କଟା ଯାଇଥାଏ, ଏଥିରେ ଛୋଟ ଛୋଟ ଖଣ୍ଡ ଗୁଡ଼ିକ କାଟି ବାହାର କରି ଦିଆଯାଇଥାଏ, ସେଥିରୁ କାଟି ଦିଆଯାଇଥାଏ, ତାହା ଏକ ସଠିକ ହୀରାକୁ ନିର୍ମାଣ କରେ। ସେ ଛୋଟ ଛୋଟ ଖଣ୍ଡ ଗୁଡ଼ିକ କ'ଣ ପାଇଁ ଥାଏ? ସେହି ପ୍ରକୃତ ହୀରା ଯେପରି ଭାବରେ ଏହା ବାହାରି ଆସିଥାଏ, ଏହା କ୍ଷତବିକ୍ଷତ ହୋଇଥାଏ। ସେହି ପ୍ରକୃତ ହୀରା ଯେତେବେଳେ ଏହା ମିଳିଥାଏ, ମୁଁ କିମ୍ବର୍ଲିରେ ଥିଲି। ଆପଣମାନଙ୍କ ମଧ୍ୟରୁ ଅନେକ ଯେଉଁମାନେ କି ଏହା ଶୁଣିଛନ୍ତି ଯେ ଆପଣ ରାସ୍ତାରେ ହୀରା ଉଠାଇ ପାରନ୍ତି, ତାହା ଠିକ୍ ଅଟେ। ବିଲି ଏବଂ ମୁଁ ଏବଂ ଶ୍ରୀମାନ ବୋସୱର୍ଥ ସେ କିମ୍ବର୍ଲି ହୀରା ଖଣିର ଅଧ୍ୟକ୍ଷ ନେଇକି ଯାଇଥିଲେ। ସେଠାରେ ହୋଇଥିବା ସଭାରେ ମୋର କର୍ମକର୍ତ୍ତା ଥିଲେ ଏବଂ ସେମାନେ ଆମକୁ ନେଇକରି ଯାଇଥିଲେ, ଏବଂ କେବଳ ବାହାରେ ସେମାନେ ସେଗୁଡ଼ିକୁ ପୃଥିବୀର ଗର୍ତ୍ତ ତଳେ ଓ ପ୍ରାୟ 1700 ଫୁଟ ତଳେ ଖନନ କରନ୍ତି। ସେମାନେ ନେଇକରି ଆସନ୍ତି ଏକ ନୀଳ ପଥର, ବହୁତ ବଡ଼ ନୀଳ, ଠିକ୍ ନୀଳ ପଥର ପରି ଯାହାକି ଆପଣ ଏଠାରେ ପାଆନ୍ତି, ଏବଂ ସେହି ମୂଳ ଅଧିବାସୀମାନେ ସେଗୁଡ଼ିକୁ ଖନନ କରିବା ନିମନ୍ତେ ସେମାନେ ସେହି ଲୋକମାନଙ୍କୁ ଭୂମିରେ 1700 ଫୁଟ ତଳେ ରଖନ୍ତି, ଯେପରିକି ମୂଲ୍ୟ ଅଧିକ ବୃଦ୍ଧି କରାଯାଇପାରେ। ଆପଣ ସେଠାରେ ନଦୀକୁ ଯିବେ, ସେମାନେ ଏହାକୁ 100 ମାଇଲ ପର୍ଯ୍ୟନ୍ତ ଜଗି ରହିଥାନ୍ତି। ସେ କହିଲେ 2 10-gallon ବାଲ୍ଟି ନିଅନ୍ତୁ ଏବଂ ଏହାକୁ ନେଇ ବାଲିରେ ପରିପୂର୍ଣ୍ଣ କରନ୍ତୁ, ଏବଂ ଯଦି ଆପଣ ଏହା ସହିତ ଘରକୁ ଯାଇପାରିବେ ତେବେ ଆପଣ ଏକ କୋଟିପତି ହୋଇଯିବେ। ସେଥିରେ ଏତେ ଅଧିକ ହୀରା ଗୁଡ଼ିକ ରହିଥିବ, ମାତ୍ର ସେମାନଙ୍କୁ ତ ତାହାର ମୂଲ୍ୟ ବଢ଼ାଇବା ପାଇଁ ସେଗୁଡ଼ିକ ସହିତ କାର୍ଯ୍ୟ କରିବାକୁ ଅଛି ଏବଂ ଖନନ କରିବାକୁ ଅଛି। ତେବେ ସେହି ହୀରା ଯେତେବେଳେ ଏହା ବାହାରକୁ ଆସେ, ଏହା କେବଳ ଏକ ବଡ଼ ଚିକ୍କଣ ଗୋଲାକାର କାଚର ଖଣ୍ଡ ପରିକା ହୋଇଥାଏ। ସେଠାରେ ଏକ ନୀଳ ହୀରା, କଳା ହୀରା, ମର୍କତମଣି ଏବଂ ଏକ ସ୍ୱଚ୍ଛ ହୀରା, ଧଳା ହୀରା ଥାଏ। ମାତ୍ର ଯେତେବେଳେ ଏହା ବାହାରକୁ ଆସେ, ତାପରେ ଯେତେବେଳେ ଏହାକୁ ତିଆରି କରାଯାଏ ଏବଂ ଏହାକୁ ବ୍ୟବହୃତ କରାଯାଏ, ସେତେବେଳେ ସେ ହୀରାର ଏକ ଅଂଶ ଥାଏ ଯାହାକୁ ହଟାଇବାକୁ ପଡିଥାଏ, ଏବଂ ଏହାକୁ ତାର ସେହି ଛୋଟ ଛୋଟ ଖଣ୍ଡ ଗୁଡ଼ିକୁ ହରାଇବାକୁ ପଡିଥାଏ। ଛୋଟ ଛୋଟ ଖଣ୍ଡ ଗୁଡ଼ିକୁ କାଟି ବାହାର କରାଯାଏ, କାରଣ ଯେତେବେଳେ ଏହା ସିଧାସଳଖ ସେହିପରି ଭାବରେ ଆଲୋକ ସଂସ୍ପର୍ଶରେ ଆସେ, ଏହା ଏକ ଚମକ ସୃଷ୍ଟି କରିଥାଏ। ସେ ଛୋଟ ଖଣ୍ଡଟି ଯାହାକି ସେହି ଚମକକୁ ସୃଷ୍ଟି କରେ, ଯେପରି ଭାବରେ ଏହା କଟାଯାଇଥାଏ, ଏହା କଟାଯାଇଥାଏ, ଖଣ୍ଡଟି ବାହାର କରାଯାଇଥାଏ, ଏବଂ ତାପରେ ଯେତେବେଳେ ଏହା କରାହୁଏ, ଏହା ଏକ ଚମକ ସୃଷ୍ଟି କରେ। ଏହା ଗୋଟିଏ ସବୁଜ ଆଲୋକ ଦେଇଥାଏ, ଅନ୍ୟଟି ନୀଳ ଆଲୋକ ଦେଇଥାଏ, ଏବଂ ହୋଇପାରେ ଅନ୍ୟଟି ମର୍କତମଣି ଆଲୋକ ଏବଂ ନାଲି ଆଲୋକ ଦେଇଥାଏ, ଏବଂ ଏଥିରୁ ଏକ ମେଘଧନୁ ରଙ୍ଗ ପରି ବିଭିନ୍ନ ଆଲୋକମାନ ବାହାରିଥାଏ। ସେମାନେ ଏହାକୁ କୁହନ୍ତି ହୀରାରେ ନିଆଁ ଲାଗିବା। ତେବେ ସେ ଆଲୋକ ଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟି ଦାନଗୁଡ଼ିକୁ ନିଦର୍ଶିତ କରେ, ମାତ୍ର ଏହା ତ କେବଳ ଖ୍ରୀଷ୍ଟ ହେଉଛନ୍ତି ସେହି ହୀରା, ଏବଂ ସେ ହିଁ ସେହି ଜଣକା ଥିଲେ ଯିଏକି ଆସିଥିଲେ ଏବଂ ଘାତ କରାଯାଇଥିଲେ, କ୍ଷତବିକ୍ଷତ ହେଲେ ଓ ଖଣ୍ଡ ଖଣ୍ଡ ଭାବରେ କଟାଯାଇଥିଲେ, ଯେପରିକି ସେ ଆପଣାକୁ ଜଗତ ପାଇଁ ଏକ ଆଲୋକ ରୂପରେ ପ୍ରତିଫଳିତ କରିପାରନ୍ତି। ସେ ହେଉଛନ୍ତି ସେହି ମୁଖ୍ୟ ହୀରା। କଣ ଆପଣ କଳ୍ପନା କରିପାରିବେ କି, ଏହା ପୂର୍ବେ ଏପରିକି ସେଠାରେ ଏକ ପୃଥିବୀ ଥିଲା, ଏହା ପୂର୍ବେ କି ସେଠାରେ ଏକ ଆଲୋକ ଥିଲା, ଏହା ପୂର୍ବେ କି ସେଠାରେ ଏକ ତାରା ଥିଲା, ଏହା ପୂର୍ବେ କି ସେଠାରେ କିଛି ଗୋଟାଏ ବି ଥିଲା। ସେଠାରେ ଆତ୍ମାର ଏକ ମହାନ ନିର୍ଝର ବାହାରି ଯାଇଥିଲା, ଏବଂ ଏହି ନିର୍ଝରରୁ ପ୍ରେମର ସବୁଠାରୁ ବିଶୁଦ୍ଧ ବିଷୟ ବାହାରିଥିଲା, କାରଣ ସେଥିରୁ ପ୍ରେମ ବ୍ୟତୀତ ବାହାରି ଆସିବା ପାଇଁ ଅନ୍ୟ କୌଣସି ବିଷୟ ହିଁ ନଥିଲା। ତେବେ ଆଜି ଆମେ ଯାହାକୁ ଆମେ ପ୍ରେମ ବୋଲି କହୁଅଛୁ, ତାହା ଏକ ବିକୃତ ପ୍ରେମ ଅଟେ। ମାତ୍ର ଯେତେବେଳେ ଆମେ ସେହି ପ୍ରେମର ଟିକିଏ ଗନ୍ଧ ପାଇଥାଉ, କିମ୍ବା ଆମ ଭିତରେ ସେହି ପ୍ରେମର ଟିକିଏ ଅଂଶ ପାଇଥାଉ, ଏହା ଆମର ସମ୍ପୂର୍ଣ୍ଣ ମତକୁ ପରିବର୍ତ୍ତନ କରିଦେଇଥାଏ। ତାପରେ ସେଥିରୁ ଆଉ ଏକ ନିର୍ଝର ବାହାରି ଆସେ, ଏହି ମୁଖ୍ୟ ନିର୍ଝରରୁ, ସେହି ହୀରାରୁ, ଏବଂ ଏହାକୁ ଧାର୍ମିକତା, ସମ୍ପୂର୍ଣ୍ଣ ଧାର୍ମିକତା ବୋଲି କୁହାଗଲା। ତେବେ ତାହା ହିଁ ସେହି କାରଣ ଅଟେ ଯେ ଆମଠାରେ ବ୍ୟବସ୍ଥା ରହିବା ଆବଶ୍ୟକ। ତାହା ହିଁ ସେହି କାରଣ ଅଟେ ଯେ ବ୍ୟବସ୍ଥାରେ ବିଚାର ରହିବା ଆବଶ୍ୟକ। ଯଦି କୌଣସି ବିଚାର ବ୍ୟବସ୍ଥାକୁ ଅନୁସରଣ ନ କରିଥାଏ ତେବେ ବ୍ୟବସ୍ଥା କୌଣସି ଲାଭ କରେ ନାହିଁ। ଏବଂ ଯେତେବେଳେ ବ୍ୟବସ୍ଥା ଦ୍ୱାରା ବିଚାର ପ୍ରଣୟନ କରାଗଲା ଯାହାକି ମୃତ୍ୟୁକୁ ଆଣିଥାଏ, ଏବଂ ସେତେବେଳେ ସ୍ୱୟଂ ପରମେଶ୍ୱରଙ୍କ ବ୍ୟତୀତ ଏପରି କେହି ଜଣେ ହେଲେ ନଥିଲେ ଯିଏକି ସେହି ଦଣ୍ଡର ମୂଲ୍ୟକୁ ପରିଶୋଧ କରିପାରିଥାନ୍ତେ, ଏବଂ ସେ ଆମର ମୃତ୍ୟୁର ଦଣ୍ଡର ମୂଲ୍ୟକୁ ପରିଶୋଧ କଲେ ଏବଂ ଆମର ପାପଗୁଡ଼ିକୁ ନିଜ ଉପରେ ନେଇନେଲେ, ଯେପରିକି ଆମେମାନେ ତାହାଙ୍କ ଦ୍ୱାରା ପରମେଶ୍ୱରଙ୍କ ଧାର୍ମିକତା ହୋଇପାରୁ। ତେବେ ଯେତେବେଳେ ଏହି ମହାନ ଆଲୋକ ଗୁଡ଼ିକ ବାହାରିଲା କିମ୍ବା ଆତ୍ମାର ମହାନ କିରଣ ଗୁଡ଼ାକ ବାହାରିଲା, ପ୍ରେମ, ଶାନ୍ତି, ଯାହା ସବୁ କିଛି ସେଥିରେ ଥିଲା, ତାହା ସେଠାରେ କୌଣସି ଦୁଃଖ ପୀଡ଼ା ନଥିଲା, ସେଠାରେ କୌଣସି ଘୃଣା ନଥିଲା କିମ୍ବା କୌଣସି ମନ୍ଦତା ନଥିଲା, ତାହା ଏହି ନିର୍ଝରଠାରୁ ବାହାରି ଆସିପାରି ନାହିଁ। ତାହା ଯେହୋବା ଥିଲେ, ତାହା ଯେହୋବା ପରମେଶ୍ୱର ଥିଲେ। ଏବଂ ବର୍ତ୍ତମାନ ଯେପରି ଧର୍ମଶାସ୍ତ୍ରୀମାନେ ଏହାକୁ କୁହନ୍ତି, ଏକ ଥିଓଫାନି ସେହିଠାରୁ ବାହାରିଥିଲା ଯାହାକୁ ଶାସ୍ତ୍ର ଅନୁଯାୟୀ କୁହାଯାଇଥିଲା। ସେହି ଲୋଗୋସ୍, ଲୋଗୋସ୍ ଯାହାକି ପରମେଶ୍ୱର ଠାରୁ ବାହାରିଥିଲା, ଏହାକୁ ବୁଝାଇବା କଷ୍ଟକର ଅଟେ, ମାତ୍ର ଏହା ପରମେଶ୍ୱରଙ୍କ ଏକ ଅଂଶ ଥିଲା। ତେବେ ଏଠାରେ ତାହା ଅଛି ଯାହାକି ଘଟିଥିଲା। ଓହ, ମୋତେ କ୍ଷମା କରନ୍ତୁ, ମୁଁ ଠିକ୍ ଏହା ଉପରେ ଆସିଯାଇଥାଏ। ଏହା ମୋତେ ଠିକ୍ ସେହି ସ୍ଥାନକୁ ନେଇଯାଏ ଯେଉଁଠାରେ ମୁଁ ଏହାକୁ ଭଲ ପାଏ, ବୁଝିଲେ। ସେହି ଲୋଗୋସ୍ ଏବଂ ଏହି ମହାନ ନିର୍ଝର ଆତ୍ମାଙ୍କର ଏହି ମହାନ ନିର୍ଝର ଯାହାର କି କୌଣସି ଆରମ୍ଭ କିମ୍ବା କୌଣସି ଅନ୍ତ ନଥିଲା, ସୃଷ୍ଟିରେ ଏହି ମହାନ ଆତ୍ମା ଆକାର ଗ୍ରହଣ କରିବାକୁ ଆରମ୍ଭ କଲା, ଏବଂ ସେହି ଲୋଗୋସ୍ ଯାହାକି ଏଥିରୁ ବାହାରିଥିଲା ତାହା ପରମେଶ୍ୱରଙ୍କ ପୁତ୍ର ଥିଲା। ଏହା ହିଁ କେବଳ ଆତ୍ମାଙ୍କର ଏକମାତ୍ର ଦୃଶ୍ୟମାନ ରୂପ ଥିଲା, ଏବଂ ଏହା ଏକ ଥିଓଫାନି ଥିଲା ଯାହାର ଅର୍ଥ ଏକ ଶରୀର, ଏବଂ ସେହି ଶରୀର ଜଣେ ମନୁଷ୍ୟ ପରି ଥିଲା। ମୂଷା ଏହାକୁ ଦେଖିଥିଲେ ଯେତେବେଳେ ଏହା ତାହା ଦେଇ ଅତିକ୍ରମ କରିଥିଲା ସେହି ପଥରର କଡ଼ରେ ରହି, ଏବଂ ସେ ଏହାକୁ ଅନାଇଥିଲେ ଏବଂ କହିଥିଲେ, ଏହା ତ ଜଣେ ମନୁଷ୍ୟର ପଛଭାଗ ପରି ଦେଖାଯାଉଅଛି। ଏହା ତ ସେହି ସମାନ ପ୍ରକାରର ଶରୀର ଅଟେ ଯାହା ଆମେମାନେ ପ୍ରାପ୍ତ କରିଥାଉ ଯେତେବେଳେ ଆମେମାନେ ଏଠାରେ ମରିଥାଉ। ଯଦି ଏହି ତମ୍ବୁରୂପ ପାର୍ଥିବ ଗୃହ ଭାଙ୍ଗିଯାଏ ତେବେ ଆମର ଆଉ ଏକ ଗୃହ ଅଛି, ତାହା ହିଁ ଏହା ଥିଲା। ଏବଂ ତାହା ହିଁ ସେହି ଥିଓଫାନି ଥିଲା ଯାହାକି ପରମେଶ୍ୱରଙ୍କ ପୁତ୍ର ଥିଲା। ସେହି ପୁତ୍ର, ସେହି ଲୋଗୋସ୍ ମାଂସମୟ ଦେହ ଧାରଣ କଲା, କାରଣ ଆମେମାନେ ଶରୀରରେ ରଖାଯାଇଥିଲୁ। ଏବଂ ସେହି ଥିଓଫାନି, ସେହି ଲୋଗୋସ୍ ଏଠାରେ ଆମମାନଙ୍କ ମଧ୍ୟରେ ମାଂସମୟ ଦେହ ଧାରଣ କଲା, ଏବଂ ଏହା ଅନ୍ୟ କିଛି ନୁହେଁ ବରଂ କେବଳ ବାସସ୍ଥାନ ଥିଲା, ଯେହେତୁ ସେ ସମଗ୍ର ନିର୍ଝର ତାହାଙ୍କଠାରେ ବାସ କରିଥିଲା। ଓ କଣ ଆପଣମାନେ ଏହା ଦେଖୁଛନ୍ତି କି? ତାହା ସେଠାରେ ଅଟେ। ତାହା ହିଁ ସେହି ଜଣକ ଥିଲା ଯାହାକି ସେଥିରେ ଏଠାରେ ଦେଖନ୍ତୁ। ଆସନ୍ତୁ ବର୍ତ୍ତମାନ ଶୀଘ୍ର ଏବ୍ରି ତାର ସପ୍ତମ ପର୍ବକୁ ଯିବା, କେବଳ ଅନୁଗ୍ରହର ଗୋଟିଏ କ୍ଷଣ ପାଇଁ ଯଦି ପରମେଶ୍ୱର ଇଚ୍ଛା କରନ୍ତି। ଆସନ୍ତୁ ଦେଖିବା ଯେ ତାହା ଏଠାରେ କିପରି ଦେଖାଯାଏ। ଅବ୍ରାହମ, ଆମ ପାଖରେ ଆଉ କେତେ ସମୟ ଅଛି? ଆମ ପାଖରେ 10 ମିନିଟ୍ ଅଛି, ଠିକ୍ ଅଛି। ଆମେ ଏହାକୁ ନେବା, ତାପରେ ଆମେ ଏହାକୁ ପରବର୍ତ୍ତୀ କିମ୍ବା ରବିବାର ଦିନରେ ଶେଷ କରିବା ଯଦି ପ୍ରଭୁ ଇଚ୍ଛା କରନ୍ତି। ଅବ୍ରାହମ ରାଜାମାନଙ୍କର ସଂହାରରୁ ଫେରୁଥିଲେ, ଏହି ମଲ୍କିସେଦକ ସାଲେମର ରାଜା, କେତେ ଜଣ ଜାଣନ୍ତି ଯେ ସାଲେମ କେଉଁଠାରେ, କିଏ କଣ ଥିଲା? ଜେରୁସାଲେମ। ସାଲେମର ରାଜା ଓ ପରାତ୍ପର ପରମେଶ୍ୱରଙ୍କ ଯାଜକ ଥିଲେ। ସେ ଅବ୍ରାହମ ରାଜାମାନଙ୍କୁ ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ ତାହାଙ୍କ ସଙ୍ଗେ ସାକ୍ଷାତ କରି ଆଶୀର୍ବାଦ କରିଥିଲେ। ଶୁଣନ୍ତୁ, ଅବ୍ରାହମ ମଧ୍ୟ ତାହାଙ୍କୁ ସମସ୍ତ ପଦାର୍ଥରୁ ଦଶମାଂଶ ଦେଇଥିଲେ। ଅନୁବାଦ କଲେ ଏହାଙ୍କ ନାମର ପ୍ରଥମ ଅର୍ଥ ସେହି ଧର୍ମରାଜା। ଦ୍ୱିତୀୟ, ସେହି ସାଲେମର ରାଜା ଅର୍ଥାତ୍ ଶାନ୍ତି ରାଜା। ଏହାଙ୍କର ପିତା କି ମାତା କି ବଂଶାବଳୀ କି ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣାନାହିଁ। ସାଲେମରୁ ଜଣେ ରାଜା ଆସିଲେ ଓ ଅବ୍ରାହମଙ୍କୁ ରାଜାମାନଙ୍କର ସଂହାର କରି ପ୍ରତ୍ୟାବର୍ତ୍ତନ କରିବା ସମୟରେ ତାହାଙ୍କ ସଙ୍ଗେ ସାକ୍ଷାତ କରିଥିଲେ। ଏବଂ ଏହି ରାଜାଙ୍କର ନା ପିତା ନା ମାତା କି ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣାନଥିଲା। ଅବ୍ରାହମ କାହାଙ୍କୁ ଭେଟିଥିଲେ? ତେବେ ଚିନ୍ତା କରନ୍ତୁ, ତାଙ୍କର କୌଣସି ପିତା ନଥିଲେ, ତାଙ୍କର କୌଣସି ମାତା ନଥିଲେ, ତାଙ୍କର ଏପରି କୌଣସି ସମୟ ନଥିଲା ଯେ ସେ ଆରମ୍ଭ କରିଥିଲେ, ଏବଂ ତାଙ୍କର ଏପରି କେବେ ବି ସମୟ ରହିବ ନାହିଁ ଯେ ସେ ଶେଷ କରିବେ। ତେଣୁକରି ସାଲେମର ସେ ସମ୍ମାନ ରାଜାଙ୍କୁ ଆଜି ମଧ୍ୟ ଜୀବିତ ରହିବାକୁ ଅଛି। ଆମେନ। ତ ଆପଣ ତାହା ଦେଖୁଛନ୍ତି କି ଏହା ତ ସେଇ ଥିଓଫାନି ଥିଲା ଯାହାକି ସେଇ ପରମେଶ୍ୱରଙ୍କ ପୁତ୍ର ଥିଲେ। କେଉଁ ସାଲେମ? ସେଇ ଜେରୁସାଲମ ଯାହାକି ଉର୍ଦ୍ଧ୍ୱସ୍ତ ଅଟେ, ଯେ ଅବ୍ରାହମ ଆଶୀର୍ବାଦ ପ୍ରାପ୍ତ ହୋଇ ଅନ୍ୱେଷଣ କରୁଥିଲେ, ଖୋଜୁଥିଲେ, ସେଇ ନଗରକୁ ଅନ୍ୱେଷଣ କରିବାକୁ ଚେଷ୍ଟା କରୁଥିଲେ, ଯାହାର ଶିଳ୍ପୀ ଓ ନିର୍ମାତା ପରମେଶ୍ୱର ଅଟନ୍ତି। ସେ ମେଷ ଓ ଛାଗ ଚର୍ମରେ ସର୍ବତ୍ର ଭ୍ରମଣ କରୁଥିଲେ ନିରାଶ୍ରୟ ଭ୍ରମଣକାରୀ ଭାବରେ, ଏବଂ ଏପରି ଏକ ନଗରକୁ ଅନ୍ୱେଷଣ କରିବାକୁ ଚେଷ୍ଟା କରୁଥିଲେ ଯାହାର ଶିଳ୍ପୀ ଓ ନିର୍ମାତା ପରମେଶ୍ୱର ଥିଲେ। ଏବଂ ସେ ଆସୁଥିବା ସେ ସାଲେମର ରାଜାଙ୍କୁ ସାକ୍ଷାତ କରିଥିଲେ ଏବଂ ସେ ତାହାଙ୍କୁ ସମସ୍ତ ଲୁଟ ଦ୍ରବ୍ୟର ଦଶମାଂଶ ଦେଇଥିଲେ। ଆମେନ୍। ତାହା ହିଁ ସେ ଥିଲେ। ଓହ ଭାଇ ଗ୍ରାହମ, ତାହା ହିଁ ସେ ଥିଲେ, ତାହା ହିଁ ସେ ଥିଲେ। ଅବ୍ରାହମ ତାଙ୍କୁ ପୁଣି ଥରେ ଦେଖିଥିଲେ। ଦିନେ ସେ ତମ୍ବୁରେ ବସିଥିଲେ, ସେ ଅନାଇଲେ ଯେ ସେଠାକୁ ଆସୁଛନ୍ତି ଏବଂ ସେ ତିନି ଜଣ ଲୋକମାନଙ୍କୁ ଆସୁଥିବାର ଦେଖିଲେ। ଆପଣ ଜାଣନ୍ତି ଯେ ଜଣେ ଖ୍ରୀଷ୍ଟିଆନ ବିଷୟରେ ଏପରି କିଛି ଗୋଟାଏ ଅଛି ଯେ ସେ ଯେତେବେଳେ ଆତ୍ମାଙ୍କୁ ଦେଖେ ସେତେବେଳେ ସେ ତାଙ୍କୁ ଜାଣିଯାଇଥାଏ, ଯେତେବେଳେ ସେ ତ କେବଳ ଏହାକୁ ଜାଣିଯାଇଥାଏ। ଏହା ବିଷୟରେ କିଛି ତ ଗୋଟାଏ ଆତ୍ମିକ ବିଷୟ ଅଛି। ଆତ୍ମିକ ବିଷୟଗୁଡ଼ିକ ଆତ୍ମିକ ଭାବରେ ବିବେଚିତ କରାଯାଇଥାଏ। ଆପଣ ଜାଣନ୍ତି, ହଁ, ସେ କେବଳ ଏହାକୁ କହିପାରନ୍ତି ଯଦି ସେ ପ୍ରକୃତରେ ନୂତନ ଜନ୍ମ ହୋଇଥାନ୍ତି। ମୋର ମେଷ ମୋର ସ୍ୱର ଜାଣନ୍ତି, ଏବଂ ସେ କେବଳ ଏହା ଜାଣିଥିଲେ ଯେ କିଛି ଗୋଟାଏ ବିଷୟ ଅଛି। ସେ ବାହାରକୁ ଦୌଡ଼ିଗଲେ ଏବଂ କହିଲେ, ହେ ପ୍ରଭୁ, ଭିତରକୁ ଆସନ୍ତୁ, ବସନ୍ତୁ, ଅଳ୍ପ ଟିକେ ବିଶ୍ରାମ ନିଅନ୍ତୁ। ମୁଁ ରୁଟି ଖଣ୍ଡେ ଆଣିଦେବି ଏବଂ ଆପଣଙ୍କ ହାତରେ ରଖିବି, ମୁଁ ଆପଣଙ୍କର ପାଦ ଧୋଇଦେବି, ଆପଣ ବିଶ୍ରାମ କରନ୍ତୁ, ତାପରେ ନିଜ ଯାତ୍ରାରେ ବାହାରିଯିବେ, କାରଣ ଆପଣ ମୋତେ ଦେଖା କରିବାକୁ ଆସିଛନ୍ତି। ସେଠାରେ ସେ ଅନୁର୍ବର ଭୂମିରେ କଠିନ ଉପାୟ ଅବଲମ୍ବନ କରି ପ୍ରଭୁଙ୍କ ଅବହେଳିତ ଅଳ୍ପ ଲୋକମାନଙ୍କ ସହିତ ରହୁଥିଲେ। ଯେତେବେଳେ କି ଲୋଟ ସମୃଦ୍ଧଶାଳୀ ଅବସ୍ଥାରେ ରହିଥିଲା, ସେଠାରେ ତଳେ ସେହି ପୁତୁରା ମାତ୍ର ସେ ପାପରେ ଜୀବନଯାପନ କରୁଥିଲା। ତାହା ହିଁ ଅଟେ ଯେ ଅଧିକାଂଶ ଧନ ସମୃଦ୍ଧି ପାପକୁ ଉତ୍ପନ୍ନ କରିଥାଏ। ତେଣୁ ଅବ୍ରାହମ ସେମାନଙ୍କ ପାଇଁ ନେଇକରି ଆସିଲେ। ଯେତେବେଳେ କି ସେ ଅଳ୍ପ ଟିକେ ପାଣି ଆଣିଲେ ଓ ସେମାନଙ୍କର ପାଦ ଧୋଇଲେ, ସେ ବାଛୁରୀ ପୋଲ ମଧ୍ୟକୁ ଦୌଡ଼ିଗଲେ ଏବଂ ଏକ ହୃଷ୍ଟପୃଷ୍ଟ ଗୋବତ୍ସକୁ ଭିତରକୁ ନେଇ ତାକୁ ବଧ କଲେ। ଏହାକୁ ରାନ୍ଧିବା ପାଇଁ ଜଣେ ସେବକକୁ ଦେଇଦେଲେ ଏବଂ କହିଲେ, ସାରା, ତୁମେ ଭୋଜନ ନିମନ୍ତେ ମଇଦା ଚକଟି ପ୍ରସ୍ତୁତ କର। ଆପଣ ଜାଣନ୍ତି ଯେ ମଇଦା ଚକଟିବା ତାହା କ'ଣ, ତାର ଅର୍ଥ କ'ଣ ଅଟେ? ଆପଣ ଜାଣନ୍ତି ମା ପାଖରେ ଏକ ପୁରୁଣା ଏକ ଖୁଞ୍ଚା ପରି ଏକ ବିଷୟ ରହୁଥିଲା ଯାହାକୁ ସେ ମଇଦା ପାତ୍ର ଭିତରେ ଦେଇ ଦେଉଥିଲେ। କ'ଣ ଆପଣ କେବେ ସେଗୁଡ଼ିକ ମଧ୍ୟରୁ ଗୋଟିଏକୁ ଛଣ ଉପକରଣ ସହିତ ଦେଖିଛନ୍ତି କି? ଏବଂ ସେଠାରେ ଆପଣଙ୍କର ଖୁଞ୍ଚା ରହିଥାଏ ଯେଉଁଥିରେ ଆପଣ ମଇଦାକୁ ଚଲାନ୍ତି, ଆପଣ ଜାଣନ୍ତି, ଏବଂ ସେହିପରି ଭାରି ହୋଇଯାଏ ଏବଂ ଏହାକୁ ସେହିପରି ଭାବରେ ଚଲାନ୍ତି। ମୁଁ ମାଙ୍କୁ ତାହା ଅନେକ ଥର ସେହି ଖୁଞ୍ଚାକୁ ବ୍ୟବହାର କରିଥିବାର ଦେଖିଅଛି। ଏକ ଛୋଟ ଗୋଲାକାର ଜିନିଷ ରହିଥାଏ ଯାହା ଉପରେ ଗୋଟିଏ ଛଣା ଜାଲି ରହିଥାଏ। ସେ ସେହି ମଇଦାକୁ ନିଅନ୍ତି ଓ ଏହାକୁ ସେହିପରି ଭାବରେ ଚଲାନ୍ତି, ଆପଣ ଜାଣନ୍ତି, ଏବଂ ଏହାକୁ ସେହିପରି ଭାବରେ ଉପର ଓ ତଳ କରିବା ବାରମ୍ବାର ଚଲାନ୍ତି। ତାପରେ ସେ ଖୁଞ୍ଚାକୁ ନିଅନ୍ତି ଏବଂ ଏହାକୁ ସେହିପରି ଭାବରେ ଚାରିଆଡ଼େ ଚଲାନ୍ତି ଯେପରିକି ଏହା ସବୁକୁ ତଳକୁ ଅଣାଯାଏ। ଏବଂ ସେତେବେଳେ ଅଟେ ଯେ ଆମକୁ ତଳକୁ ଯିବାକୁ ପଡ଼ିଥାଏ ଓ ପୁରୁଣା ଗ୍ରିଷ୍ଟ ମିଲ୍ରେ ଆମର ମଇଦାକୁ ପେଶି ଚୂର୍ଣ୍ଣ କରିବାକୁ ପଡ଼ିଥାଏ, ଏବଂ ବଡ଼ ବଡ଼ ପୁରୁଣା କଣ୍ଟକମାନ ଆପଣମାନେ ଜାଣନ୍ତି ଭାରି ପ୍ରକୃତ ମକା ରୁଟି ତିଆରି କରିଥାଏ। ଆପଣ ଦିନସାରା ତା ଉପରେ ସେହି କାଠ ଗଣ୍ଡି ଗୁଡ଼ିକୁ ଦେଖିପାରିବେ। ତେଣୁକରି ତେବେ କହିଲେ, କିଛି ମଇଦା ଅତି ଶୀଘ୍ର ଚକଟିବା ପାଇଁ ପ୍ରସ୍ତୁତ କର, ଏବଂ ଠିକ ଏଠାରେ ଏହି ଚୁଲିରେ ଅତି ଶୀଘ୍ର କିଛି ଘିଅ ପିଠା ପ୍ରସ୍ତୁତ କର। ଏବଂ ସେମାନେ ଗାଈରୁ କ୍ଷୀର ବାହାର କଲେ ଓ କିଛି କ୍ଷୀର ନେଇକରି ଆସିଲେ, ଏବଂ ସେମାନେ ନେଲେ, ଏହାକୁ ଫେଣ୍ଟିଲେ ଏବଂ କିଛି ଲହୁଣୀ ପ୍ରସ୍ତୁତ କଲେ। ତାପରେ ସେମାନେ ଯାଇ ଗୋବତକୁ ବଧ କଲେ ଏବଂ କିଛି ମାଂସ ନେଇ ଆସିଲେ, ଏବଂ ସେମାନେ ମାଂସ ଭଜା କଲେ। ସେହି ଲହୁଣୀ କ୍ଷୀର ମକା ରୁଟି ନେଇକି ଆସିଲେ ଏବଂ ସେମାନେ ଗରମ ପିଠା ଉପରେ ପକାଇବା ପାଇଁ କିଛି ଲହୁଣୀ ଆଣିଲେ। ଓହ, ଏହା ପ୍ରକୃତରେ ଭଲ ଥିଲା। ଏବଂ ସେମାନେ ଏହାକୁ ସେସବୁ ଉପରେ ଲଗାଇଦେଲେ ଏବଂ ସେହାକୁ ନେଇ ସେହି ତିନି ଜଣ ବ୍ୟକ୍ତିଙ୍କ ନିକଟରେ ପରିବେଷଣ କଲେ। ଆଉ ଯେତେବେଳେ ସେମାନେ ଭୋଜନ କରୁଥିଲେ ସେହି ସମୟରେ ସେମାନେ ସୋଦମ ଆଡ଼କୁ ଚାହିଁ ରହିଥିଲେ। ଆଉ କିଛି ସମୟ ପରେ ସେମାନେ ଉଠି ଚାଲିଯିବାକୁ ଲାଗିଲେ ଏବଂ ସେ କହିଲେ, ଅବ୍ରାହମ କହିଲେ, ତୁମେ ଏହାକୁ ମୋଠାରୁ ଲୁଚାଇ ରଖିବ ନାହିଁ। ମୁଁ ଯାହା କରିବାକୁ ଯାଉଅଛି ତାହା ମୁଁ ତୁମଠାରୁ ଲୁଚାଇ ରଖିପାରେ ନାହିଁ। ମୁଁ ସେଠାରେ ତଳକୁ ଯାଉଅଛି, ସଦମର ପାପ ଗୁଡ଼ିକ ମୋ କର୍ଣ୍ଣଗୋଚର ହୋଇଅଛି। ସେ ମଣିଷ କିଏ ଥିଲେ? ତାଙ୍କ ପୋଷାକ ଉପରେ ସର୍ବତ୍ର ଧୂଳି ରହିଥିଲା ଏବଂ ସେଠାରେ ବସି ଏକ ଗୋବତ୍ସ ମାଂସ ଭୋଜନ କରିଥିଲେ ଏବଂ ଗାଈ କ୍ଷୀର ପିଇଥିଲେ ଏବଂ କିଛି ମକା ରୁଟିର ପିଠା ଖାଇଥିଲେ ଏବଂ କିଛି ଲହୁଣୀ ଖାଇଥିଲେ। ଏହି ବିଚିତ୍ର ବ୍ୟକ୍ତିଟି କିଏ ଅଟନ୍ତି? ସେମାନଙ୍କ ମଧ୍ୟରୁ ଦୁଇ କିମ୍ବା ତିନୋଟି ସେଠାରେ ବସି ରହିଥିଲେ। ତାଙ୍କ ପୋଷାକର ସବୁଆଡ଼େ ଧୂଳି ଲାଗି ରହିଥିଲା। ଓ ହଁ, ଆମେ ଏକ ଦୂର ଦେଶରୁ ଆସିଅଛୁ, ହଁ, ବହୁତ ଦୂରରୁ। ଏବଂ ତେଣୁକରି ସେ କହିଲେ, ତେବେ ସେମାନେ କିଏ ଥିଲେ? ସେ କହିଲେ, ମୁଁ ଅବ୍ରାହମଙ୍କ ଠାରୁ ଏହା ଦେଖି ଯେ ସେ ପୃଥିବୀର ଅଧିକାରୀ ଅଟେ, ଲୁଚାଇ ରଖିପାରେ ନାହିଁ। ଆମେନ୍। ମୁଁ ମୋ ନିଗୁଡ଼ ବିଷୟ ଗୁଡ଼ିକୁ ସେମାନଙ୍କ ଠାରେ ପ୍ରକାଶ କରେ। ଅନ୍ୟ ଶବ୍ଦରେ କହିବାକୁ ଗଲେ, ଯେଉଁମାନେ କି ପୃଥିବୀର ଅଧିକାରୀ ଅଟନ୍ତି ତାହା ହିଁ ଅଟେ ଯେଉଁଠାରେ କି ମଣ୍ଡଳୀ ଆଜି ରହିବା ଉଚିତ। ତାହା ଠିକ ପରମେଶ୍ୱରଙ୍କ ରହସ୍ୟ ଗୁଡ଼ିକ ପ୍ରାପ୍ତ କରନ୍ତୁ, ଜାଣନ୍ତୁ ଯେ ନିଜକୁ କିପରି ଧରି ରଖିବାକୁ ଅଛି ଏବଂ ଆଚରଣ କରିବାକୁ ଅଛି ଏବଂ କ'ଣ କରିବାକୁ ଅଛି ଏବଂ କିପରି ଚାଲିବାକୁ ଅଛି ଏବଂ କିପରି ଜୀବନଯାପନ କରିବାକୁ ଅଛି। ଆମେମାନେ ପୃଥିବୀର ଅଧିକାରୀ ଅଟୁ, ଠିକ୍ ଅଛି। ସେ ଏହାକୁ ଆପଣଙ୍କଠାରେ ପ୍ରକାଶ କରନ୍ତି, କାରଣ ସେ କିଛି ଲୁଚାଇ ରଖିବେ ନାହିଁ। ସେଇଥିପାଇଁ ତ ଆମେ ଏହି ବିଷୟଗୁଡ଼ିକ ଘଟୁଥିବାର ଦେଖୁଅଛୁ। ଜଗତ କୁହେ, ଆହ, ତାହା ତ ପାଗଳମାନଙ୍କର ଏକ ସମୂହ ଅଟେ, ସେମାନଙ୍କୁ ତା କହିବାକୁ ଦିଅନ୍ତୁ। ପୃଥିବୀର ଅଧିକାରୀ ଏହି ସବୁ ବିଷୟ ଜାଣେ, କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ବୋଲି ଖ୍ୟାତ ହେବେ। ନମ୍ର ଲୋକେ ଧନ୍ୟ, କାରଣ ସେମାନେ ପୃଥିବୀର ଅଧିକାରୀ ହେବେ। ସେ ଆପଣାର ରହସ୍ୟ ଗୁଡ଼ିକୁ ସେମାନଙ୍କୁ ଜଣାନ୍ତି, ସେମାନଙ୍କ ଠାରେ ଏହା ପ୍ରକାଶ କରନ୍ତି, ସେମାନଙ୍କୁ ଏହା ଦେଖାନ୍ତି ଯେ ଜଗତର ବିଷୟବସ୍ତୁକୁ ତ୍ୟାଗ କରି କ'ଣ କରିବାକୁ ଅଛି ଏବଂ କିପରି ବଞ୍ଚି ରହିବାକୁ ଅଛି। ବର୍ତ୍ତମାନର ଦୁନିଆରେ ଈଶ୍ୱରୀୟ ଗୁଣଚରିତ୍ର ସହିତ ଚାଲିବାକୁ ଅଛି ଏବଂ ଈଶ୍ୱରୀୟ ଜୀବନଯାପନ କରିବାକୁ ଅଛି, ତାହାଙ୍କ ସହିତ ଗମନାଗମନ କରିବାକୁ ଅଛି। ଜଗତ ଯାହା ଚାହୁଁଛି ତାହା କହୁ। ତେଣୁକରି ସେ କହିଲେ, ମୁଁ ଅବ୍ରାହ୍ମଙ୍କ ଠାରୁ ଏହି ରହସ୍ୟ ଲୁଚାଇ ରଖିପାରେ ନାହିଁ, କାରଣ ଏହା ଦେଖିଛି ସେ ପୃଥିବୀର ଅଧିକାରୀ ଅଟେ। ମାତ୍ର ସେ କହିଲେ, ମୁଁ ସଦୋମକୁ ଧ୍ୱଂସ କରିବାକୁ ଯାଉଅଛି, ମୁଁ ତଳକୁ ଯାଉଅଛି। ଆପଣ କ'ଣ କରିବାକୁ ଯାଉଛନ୍ତି ଶ୍ରୀମାନ? ଆପଣ କେଉଁଠାରୁ ଆସିଛନ୍ତି? ଏହା ସବୁ କ'ଣ ଜାଣିବାକୁ ପାଇଲେ ଯେ ସେ କହିଲେ, ଆଉ ଗୋଟିଏ କଥା ଅଛି ଅବ୍ରାହ୍ମ, ମୁଁ ତୁମକୁ ଦେଇଥିବା ଏହି ପ୍ରତିଜ୍ଞା ପାଇଁ ତୁମେ 25 ବର୍ଷ କାଳ ଅପେକ୍ଷା କରିଅଛ। ତୁମେ 25 ବର୍ଷ ପୂର୍ବେ ଏହି ଶିଶୁ ପାଇଁ ସମସ୍ତ କିଛି ସାନ ଶିଶୁର ଜିନିଷ ଗୁଡ଼ିକ ପ୍ରସ୍ତୁତ କରିଅଛ, ସେଇ ପିନ୍ ଓ ସବୁକିଛି ବିଷୟ। ତୁମେ ଏଯାଏ ମୋ ଉପରେ ଅପେକ୍ଷା କରି ରହିଛ, ବର୍ତ୍ତମାନ ମୁଁ ତୁମକୁ ପରିଦର୍ଶନ କରିବାକୁ ଯାଉଅଛି, ଠିକ୍ ଜୀବନର ଋତୁ ସମୟରେ, ଜୀବନର ସମୟ ଅନୁଯାୟୀ ଆସନ୍ତା ମାସରେ ମୁଁ ତୁମ ସହିତ ରହିବି। ଏବଂ ସାରା ତମ୍ବୁ ପଛରେ ରହିଥିଲେ, ଏବଂ ଏହି ବ୍ୟକ୍ତି ଜଣକ ସେ ତମ୍ବୁ ଆଡକୁ ନିଜ ପିଠି କରି ଅବ୍ରାହ୍ମଙ୍କ ସହ ଏହିପରି ଭାବରେ କଥାବାର୍ତ୍ତା ହେଉଥିଲେ। ଏବଂ ସାରା କହିଲେ, ସେ କହିଲେ, ସାରା କଣ ପାଇଁ ହସିଲା? ହୋ ହୋ ହୋ, ତା ବିଷୟରେ କଣ? ତା ସୁଦୂରରୁ ମନକୁ ଜାଣିପାରିବାର ଏକ କଳା ସେ ଟେଲିପାଥି ଥିଲା, କଣ ନୁହେଁ କି? ସାରା କଣ ପାଇଁ ହସିଲା? ସାରା କହିଲେ, ନା, ମୁଁ କଦାପି ହସି ନାହିଁ। କହିଲେ, ଓ ହଁ, ତୁମେ ହସିଲ। ସେ ଡରି ଯାଇଥିଲା, ସେ ଥର ଥର କମ୍ପୁଥିଲା। ସେ କିଏ ଥିଲେ ଯିଏକି ଏହା ଜାଣିପାରିଥିଲେ ଯେ ସେ ପଛରେ ତମ୍ବୁରେ କଣ କରୁଥିଲା? ତାହା ତ ସେ ସମାନ ପରମେଶ୍ୱର ଅଟନ୍ତି ଯିଏକି ଆଜି ଆମ ସହିତ ଅଛନ୍ତି। ସେ ସମାନ ଜଣ, ସେ ଏହା ବିଷୟରେ ସବୁକିଛି ଜାଣନ୍ତି, ବୁଝିଲେ। ସେ ଏହାକୁ ଆପଣଙ୍କ ଠାରେ ଆବଶ୍ୟକତା ଅନୁଯାୟୀ ପ୍ରକାଶ କରନ୍ତି, ବୁଝିଲେ। ତୁମେ କଣ ପାଇଁ ହସିଲ? ଦେଖନ୍ତୁ, ନିଜ ପିଠିକୁ ତାହା ଆଡେ କରିଥିଲେ। ବାଇବେଲ ଏହା ବ୍ୟକ୍ତ କରେ ଯେ ତାଙ୍କ ପିଠି ତମ୍ବୁ ଆଡକୁ ଥିଲା, ମାତ୍ର ସେ ଏହାକୁ ଜାଣିଥିଲେ ସେ ସେଠାରେ ପଛରେ ବସି ଏହା କଣ କରୁଅଛି, କଣ ଆପଣ ଦେଖୁଛନ୍ତି କି? ତେଣୁ କରି ସେ କହିଲେ, ମୁଁ ତୁମକୁ ସାକ୍ଷାତ କରିବାକୁ ଯାଉଅଛି। ଏହି ଆଗନ୍ତୁକ ବ୍ୟକ୍ତି ଜଣକ କିଏ ଅଟନ୍ତି? ଆପଣ ଜାଣିଛନ୍ତି ଯେ କଣ ଘଟିଲା? ସେ ଠିକ ସେଠାରୁ ଚାଲିଗଲେ ଏବଂ ଅଦୃଶ୍ୟ ହୋଇଗଲେ, ଏବଂ ବାଇବେଲ କୁହେ ଯେ ସେ ସର୍ବଶକ୍ତିମାନ ପରମେଶ୍ୱର ଜିହୋବା, ସେଇ ମହାନ ନିର୍ଝର, ସେଇ ଥିଓପାନି, ସେଇ ଲୋଗୋସ୍ ଥିଲେ। କୌଣସି ପ୍ରଚାରକ ମୋତେ କହିଥିଲେ କିଛି ସମୟ ପୂର୍ବରୁ, କହିଲେ, ଭାଇବ୍ରାନାମ, ଆପଣ ପ୍ରକୃତରେ ଭାବନ୍ତି ନାହିଁ ଯେ ତା ପରମେଶ୍ୱର ଥିଲେ? କଣ ଆପଣ ଭାବନ୍ତି କି? ମୁଁ କହିଲି, ବାଇବେଲ କୁହେ ଯେ ଏହା ପରମେଶ୍ୱର ଏଲୋହିମ୍ ଥିଲେ, ଯାହାକି ସେ ସର୍ବଶକ୍ତିମାନ ପରମେଶ୍ୱର, ସେଇ ଏଲ୍ ସଦାଇ ଥିଲେ, ତା ଠିକ୍, ସେଇ ଶକ୍ତି ପ୍ରଦାନକାରୀ, ସେଇ ସନ୍ତୁଷ୍ଟକାରୀ। ଆମେନ୍। ଓହ, ମୁଁ ଧାର୍ମିକ ଅନୁଭବ କରେ, ଏହା ବିଷୟରେ ଚିନ୍ତା କରନ୍ତୁ, ଏଠାରେ ଅଛନ୍ତି, ସେ ଅଛନ୍ତି। ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖାଇବାକୁ ଯାଉଅଛି ଯେ ସେଠାରେ କିଏ ଅଟନ୍ତି, ତାପରେ ଆପଣ ଦେଖିବେ ଯେ ପୁତ୍ର କିଏ ଅଟନ୍ତି। ସେ ଯୀଶୁ ଥିଲେ, ଏହା ପୂର୍ବେ କି ତାଙ୍କର ମାନବୀୟ ନାମ ଯୀଶୁ ରହିଥିଲା। ସେହିଦିନ ନିର୍ଝର ପାଖରେ ଛିଡ଼ା ହୋଇଥିଲେ ଏବଂ ସେମାନେ ସମସ୍ତେ ପାନ କରୁଥିଲେ, ଆପଣ ଜାଣନ୍ତି, ଏବଂ ପ୍ରାନ୍ତରରେ ଜଳ ପାଇବା ବିଷୟ ହୋଇଥିଲା, ଏବଂ ସେହିପରି ବିଷୟ ପ୍ରଭୃତି। ସେ କହିଲେ, ସେମାନେ ମାନ୍ନା ଏବଂ ଜିନିଷ ଭୋଜନ କରିଥିଲେ। ସେମାନେ କହିଲେ, ଆମ ପିତୃପୁରୁଷମାନେ 40 ବର୍ଷ ଯାଏ ପ୍ରାନ୍ତରରେ ମାନ୍ନା ଖାଇଥିଲେ। ସେ କହିଲେ, ଏବଂ ସେମାନେ ସମସ୍ତେ ମରିଯାଇଛନ୍ତି। କହିଲେ, ମୁଁ ସ୍ୱର୍ଗରୁ ପରମେଶ୍ୱରଠାରୁ ଆଗତ ଜୀବନର ସେହି ରୋଟି, ଯିଏ ଏହି ରୋଟି ଭୋଜନ କରେ ସେ କଦାପି ମରିବ ନାହିଁ। କହିଲେ, ତେବେ ଆମର ପିତୃପୁରୁଷମାନେ ଆତ୍ମାଠାରୁ ପ୍ରାନ୍ତରେ ଥିବା ଏକ ଆତ୍ମିକ ଶୈଳୀରୁ ପାନ କରିଥିଲେ, ଯାହାକି ସେମାନଙ୍କୁ ଅନୁସରଣ କରିଥିଲା। ସେ କହିଲେ, ମୁଁ ସେହି ଶୈଳ ଅଟେ। ମହିମା ହେଉ ସାଧୁ ଜୋହନ। ଷଷ୍ଠ ପର୍ବ, କାହିଁକି? ସେମାନେ କହିଲେ, କଣ? ହଁ, ତାହା ଠିକ ଅଟେ, କାହିଁକି? ସେ କହିଲେ, ତୁମକୁ ତ 50 ବର୍ଷ ବୟସ ସୁଦ୍ଧା ହୋଇନାହିଁ। ଅବଶ୍ୟ ତାଙ୍କର କାର୍ଯ୍ୟ ହେତୁ ତାଙ୍କୁ ଟିକେ ଅଧିକ ବୟସ ହେଲା ପରି ଦେଖାଯାଉଥିଲା, ମାତ୍ର ସେ କେବଳ 30 ବର୍ଷ ବୟସର ଥିଲେ। କହିଲେ, ତୁମେ ତ ଜଣେ 50 ବର୍ଷରୁ ଅଧିକ ଜଣେ ବ୍ୟକ୍ତି ନୁହଁ, ଏବଂ ତୁମେ କହୁଛ ଯେ ତୁମେ ଅବ୍ରାହ୍ମଙ୍କୁ ଦେଖିଅଛ, ଯିଏକି 800 କିମ୍ବା 900 ବର୍ଷ ହେଲାଣି ମରିଛନ୍ତି। ଆମେ ବର୍ତ୍ତମାନ ଜାଣୁ ଯେ ତୁମେ ଶୈତାନ ଅଟ। ସେ କହିଲେ, ଏହା ପୂର୍ବେ କି ଅବ୍ରାହ୍ମ ଥିଲେ, ମୁଁ ଅଟେ। ସେଠାରେ ସେ ଅଛନ୍ତି, ମୁଁ ଅଟେ କିଏ ଥିଲେ? ସମସ୍ତ ପିଢ଼ି ପାଇଁ ଏକ ଚିରନ୍ତନ ନାମ, ତାହା ସେହି ଜଳୁଥିବା ବୁଦାରେ ସେ ଅଗ୍ନିସ୍ତମ୍ଭ ଥିଲେ, ମୁଁ ଯେ ଅଟେ ସେ ଅଟେ। ସେଠାରେ ସେ ସେ ଥିଓପାନି ଥିଲେ ଯାହାକି ସେଠାରେ ପ୍ରସ୍ତୁତ କରିଥିଲେ, ଯାହାକୁ ପରମେଶ୍ୱରଙ୍କ ପୁତ୍ର ମୁଁ ଅଟେ ଜିହୋବା ବୋଲି କୁହାଯାଇଥିଲା। ଥୋମା କହିଥିଲେ, ପ୍ରଭୁ ଆମକୁ ପିତାଙ୍କୁ ଦେଖାଇ ଦିଅନ୍ତୁ ଏବଂ ଏହା ଆମକୁ ସନ୍ତୁଷ୍ଟ କରିବ। କହିଲେ, ମୁଁ ତୁମ ସଙ୍ଗରେ ଏତେ ଦିନରୁ ରହିଅଛି, କଣ ତୁମେ ମୋତେ ଜାଣିନାହଁ? କହିଲେ, ଯେତେବେଳେ ତୁମେ ମୋତେ ଦେଖିଥାଅ ତୁମେ ପିତାଙ୍କୁ ଦେଖିଥାଅ। କାହିଁକି କହୁଛ ତୁମେ ଆମକୁ ପିତାଙ୍କୁ ଦର୍ଶନ କରାଅ? ମୁଁ ଏବଂ ପିତା ଏକ, ମୋର ପିତା ମୋଠାରେ ବାସ କରନ୍ତି। ମୁଁ ତ କେବଳ ପୁତ୍ର ନାମରେ ଏକ ତମ୍ବୁ ଅଟେ, ପିତା ମୋଠାରେ ବାସ କରନ୍ତି। ଏହା ମୁଁ ନୁହେଁ ଯିଏକି ସେହି କାର୍ଯ୍ୟଗୁଡ଼ିକୁ କରେ, ଏହା ତ ମୋର ପିତା ଅଟନ୍ତି ଯିଏକି ମୋଠାରେ ବାସ କରନ୍ତି। ସେ ସେହି କାର୍ଯ୍ୟଗୁଡ଼ିକୁ କରନ୍ତି, ମୁଁ ନୁହେଁ। ତେବେ ପୁନର୍ବାର ସେଠାରେ ଛିଡ଼ା ହୋଇଥିବା ଅବସ୍ଥାରେ ମୂଷା ତାହାଙ୍କୁ ଦେଖିଥିଲେ, ତାଙ୍କର ପଛ ଭାଗକୁ ଦେଖିଥିଲେ। କହିଲେ, ତାହା ତ ଜଣେ ମନୁଷ୍ୟର ପିଠି ପରି ଦେଖାଯାଉଅଛି, ସେହି ଲୋଗସ୍ ଯାହାକି ପରମେଶ୍ୱରଙ୍କ ଠାରୁ ବାହାରିଥିଲା। ତାପରେ କଣ ଘଟିତ ହେଲା? ଏହା ପରମେଶ୍ୱର ଥିଲେ ଏବଂ ସେହି କାରଣ ଯେ ସେ ଲୋଗସ୍ରୁ ମାଂସମୟ ଦେହ ଧାରଣ କରିଥିଲେ। କଣ, ଆପଣ କିପରି, ତା ସହିତ କଣ ଘଟିଲା? ଏହାର 5 ମିନିଟ୍ ପୂର୍ବରୁ ସେ ତ ଏକ ସେ ଲୋଗସ୍ ଥିଲେ, ମାତ୍ର ସେ କଣ କରିଥିଲେ? ସେ ତ କେବଳ ସେଠାରେ ପହଞ୍ଚିଥିଲେ। ତେବେ ଆମ ଶରୀରଟି ଜଗତର 16 ଭିନ୍ନ ତତ୍ତ୍ୱରୁ ନିର୍ମିତ ହୋଇଅଛି, ଆମେ ତାହା ଜାଣୁ। ଏହା ପଟାସରୁ ନିର୍ମିତ ଅଟେ ଏବଂ ଏକ ଟିକେ କ୍ୟାଲସିୟମ ଏବଂ ପେଟ୍ରୋଲିୟମ ଏବଂ କସ୍ମିକ ପ୍ରକାଶ ଏବଂ ପରମାଣୁ ଏବଂ ପ୍ରଭୃତି ସବୁରେ ନିର୍ମିତ ଅଟେ। ସମସ୍ତ କିଛି ଏକାଠି ମିଶ୍ରିତ ହୋଇ ଏହି ଶରୀରକୁ ନିର୍ମାଣ କରେ। ପୃଥିବୀର ଧୂଳିରୁ ଆସିଥାଏ। ଆପଣ ଖାଦ୍ୟ ଖାଆନ୍ତି, ଯେତେବେଳେ ଆପଣ ଖାଦ୍ୟ ଖାଇଥାନ୍ତି ତାହା ପରିଣତ ହୋଇଥାଏ ସେ ଧୂଳିରୁ ଏବଂ ଏହା ଧୂଳିରୁ ଆସିଥାଏ ଏବଂ ତାହା ଠିକ ସେହିପରି ଭାବରେ ଚାଲିଥାଏ। ଆପଣଙ୍କ ଶରୀର ଯେତେ ଦୂର ଆପଣଙ୍କ ଶରୀର ବିଷୟ, ତାହା ଗୋଟିଏ ଘୋଡ଼ା ଠାରୁ କିମ୍ବା ଗୋଟିଏ ଗାଈ ଠାରୁ କିମ୍ବା ଅନ୍ୟ କୌଣସି ଜିନିଷ ଠାରୁ ଭିନ୍ନ ନୁହେଁ। ଏହା ତ ଏବେ ସୁଦ୍ଧା କେବଳ ଶରୀର ହିଁ ଅଟେ। ଏବଂ ବାଳକ ଆପଣ ଶରୀରକୁ ମହିମାନିତ କରିଥାନ୍ତି, ମାତ୍ର ମୋର ଭାଇ ସେଠାରେ ସେହି ଆତ୍ମା ଭିତରେ ଗୋଟିଏ ପ୍ରାଣ ରହିଅଛି, ତାହା ଠିକ। ମାତ୍ର ଆପଣଙ୍କର ଶରୀର ତ ଠିକ ସେହି ପଶୁର ପରି ପୃଥିବୀର ଧୂଳିରୁ ଅଟେ। ଆପଣଙ୍କ ଶରୀର ଜଣେ ପଶୁଠାରୁ ଅଧିକ କିଛି ନୁହେଁ। ଏବଂ ଯଦି ଆପଣ ଶରୀର ପଛରେ ଏବଂ ଆପଣ ଦେଖୁଥିବା ଜିନିଷ ପଛରେ ଲୋଭ କରନ୍ତି, ନାରୀମାନଙ୍କ ପ୍ରତି ଲୋଭ କରନ୍ତି, ଏହି ସମସ୍ତ ଭିନ୍ନ ଜିନିଷଗୁଡ଼ିକ ପ୍ରତି ଲୋଭ କରନ୍ତି, ଏହା ତଥାପି ପଶୁ ହିଁ ଅଟେ, ତାହା ଠିକ। ଆପଣଙ୍କର ତାହା କରିବା ଉଚିତ ନୁହେଁ। ପରମେଶ୍ୱରଙ୍କ ଆତ୍ମା ଆପଣଙ୍କୁ କଢେଇ ନେବ ଏବଂ ଆପଣଙ୍କୁ ତାହାଠାରୁ ଅଧିକ ଏକ ଉଚ୍ଚତର ଭୂମିରେ ଉପସ୍ଥାପିତ କରିବ, ତା ବିକଳ ଠିକ ଅଟେ। ତେବେ ଏବଂ ଏଠାରେ ଏହି ମହାନ ଥିଓଫାନି ସେଠାରେ ଛିଡ଼ା ହୋଇଥିଲା। କଣ, ସେ ମହାନ ଯେହୋବା ପରମେଶ୍ୱର ଆପଣ ଜାଣନ୍ତି ଯେ ସେ କଣ କହିଥିଲେ? ସେ କେବଳ ଗଲେ ଓ ହାତ ମୁଠାଏ ପରମାଣୁକୁ ନେଲେ, ଟିକେ ପ୍ରକାଶକୁ ନେଲେ ଏବଂ ଏହାକୁ ଏହିପରି ଭାବରେ ଢାଳିଲେ। କହିଲେ, ଫ୍ୟୁ, ଆଉ ଏକ ଶରୀର ହୋଇଗଲା ଏବଂ ସେଥି ଭିତରକୁ କେବଳ ପ୍ରବେଶ କରିଗଲେ, ତାହା ହିଁ ସବୁକିଛି। କହିଲେ, ଗାବ୍ରିଏଲ, ଏଠାକୁ ଆସ। ସେ ମହାନ ପ୍ରଧାନ ସ୍ୱର୍ଗଦୂତକୁ ଚାଲିଗଲା। ହ୍ୟୁ, ସେଥିରେ ପାଦ ଦିଅ। ମିଖାଏଲ, ଏଠାକୁ ଆସ। ତାଙ୍କ ଦକ୍ଷିଣ ପାର୍ଶ୍ୱରେ ଥିବା ସେହି ସ୍ୱର୍ଗଦୂତକୁ, ହ୍ୟୁ, ସେହି କାରଣ ତୁମେ ସେଥି ଭିତରେ ପାଦ ଦିଅ। ପରମେଶ୍ୱର ଏବଂ 2 ଜଣ ସ୍ୱର୍ଗଦୂତ ଏଠାରେ ମାନବୀୟ ଶରୀର ନେଇ ତଳକୁ ଓହ୍ଲାଇ ଆସିଲେ ଏବଂ ଗାଈ କ୍ଷୀର ପାନ କଲେ, କ୍ଷୀରରୁ ବାହାର କରାଯାଇଥିବା ଲହୁଣୀ ଖାଇଲେ ଏବଂ କିଛି ମକା ରୁଟି ଖାଇଲେ ଏବଂ ଗୋବତ୍ସ ମାଂସ ଭୋଜନ କଲେ। 2 ଜଣ ସ୍ୱର୍ଗଦୂତ ଏବଂ ପରମେଶ୍ୱର। ବାଇବେଲ ସେହିପରି ହିଁ ବ୍ୟକ୍ତ କରେ। ତାହା ହେଉଛନ୍ତି ମଲ୍କିସେଦକ, ଯାହାକୁ ଅବ୍ରାହ୍ମ ରାଜାମାନଙ୍କ ସଂଘାରରୁ ଆସୁଥିବା ବେଳେ ସାକ୍ଷାତ କରିଥିଲେ। ତାହା ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର। ଆଗକୁ ଯାଆନ୍ତୁ, ଏଠାରେ ଏଭ୍ରି ତାର 7ମ ପର୍ବରେ କୁହେ, ମାତ୍ର ପରମେଶ୍ୱରଙ୍କ ପୁତ୍ରଙ୍କ ସଦୃଶ କରାଯାଇଅଛନ୍ତି, ସେଠାରେ ସେ ଅଛନ୍ତି। ସେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି କରିଥିଲେ ଏବଂ ସେ ସେଠାକୁ ଠିକ ଚାଲି କରିଗଲେ ଏବଂ ସେ ଧୂଳିକୁ ପୁନର୍ବାର ଠିକ ସେ ଧୂଳିରେ ପରିଣତ କରିଦେଲେ ଏବଂ ପୁନର୍ବାର ମହିମାରେ ପ୍ରବେଶ କରିଗଲେ। ଏବଂ ସେ ସ୍ୱର୍ଗଦୂତମାନେ ଯେତେବେଳେ ସେମାନେ ଶ୍ରୀମାନ ଲୋଟୋ ଏବଂ ଶ୍ରୀମତୀ ଲୋଟୋଙ୍କୁ ଉଦ୍ଧାର କଲେ ଏବଂ ଶ୍ରୀମତୀ ଲୋଟୋ ପଛଆଡ଼କୁ ଚାହିଁ ରହିଥିଲେ, ସେ କହିଲେ ସେମାନଙ୍କୁ ଆଉ ଅଧିକ ତାହା ନ କରିବାକୁ କହିଥିଲେ ଏବଂ ସେମାନେ ପୁନର୍ବାର ପରମେଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ପ୍ରବେଶ କରିଯାଇଥିଲେ। ତେବେ ଏହି ମହାନ ବିଶ୍ୱାସରେ ଆମର କେତେ ବଡ ଏକ ଆଶା ଅଛି, ଯାହାକୁ ଆମେମାନେ ଆଜି ରାତିରେ ସେବା କରୁଅଛୁ। ସେ ଜୀବନ୍ତ ପରମେଶ୍ୱର, ସେ ଯେହୋବା, ସେ ଅଗ୍ନିସ୍ତମ୍ଭ ଆମ ସହିତରେ ରହିଛନ୍ତି, ଆପଣଙ୍କୁ ଶକ୍ତିରେ ଏବଂ କାର୍ଯ୍ୟରେ ପ୍ରଦର୍ଶିତ କରି ଗୌରବାନ୍ୱିତ କରନ୍ତି। ସେମାନଙ୍କୁ ନିଜର ଫଟୋଚିତ୍ର ତୋଳିବାକୁ ଦିଅନ୍ତି। ସେ ସମାନ ଯେହୋବା ପରମେଶ୍ୱରଙ୍କ ସେହି ପୁତ୍ର ଯିଏକି ପରମେଶ୍ୱରଠାରୁ ଆସିଥିଲେ, ପରମେଶ୍ୱରଙ୍କ ନିକଟକୁ ଫେରିଗଲେ ଏବଂ ଚିରଦିନ ପାଇଁ ଆପଣା ମଣ୍ଡଳୀ ମଧ୍ୟରେ ବାସ କଲେ, ସେ ସେଠାରେ ଅଛନ୍ତି। ସେ ନିଜଠାରେ ଏକ ଶପଥ କରି ତାହାଙ୍କ ପୁସ୍ତକରେ ଆମମାନଙ୍କର ନାମଗୁଡ଼ିକୁ ରଖିଅଛନ୍ତି, କାରଣ ସେଠାରେ ଶପଥ କରିପାରିବା ନିମନ୍ତେ କେହି ହେଲେ ଅଧିକ ଯୋଗ୍ୟ ନଥିଲେ। ସେହି ଶପଥ ଯେ ସେ ଶେଷ ଦିନରେ ଆମମାନଙ୍କୁ ଉତ୍ଥାପିତ କରିବେ। ଯିଏ ମୋର ମାଂସ ଭୋଜନ କରେ ଏବଂ ମୋର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପାଏ ଏବଂ ମୁଁ ତାଙ୍କୁ ଶେଷ ଦିନରେ ଉତ୍ଥାପିତ କରିବି। ଯିଏ ମୋ ପାଖକୁ ଆସେ ମୁଁ କୌଣସି ପ୍ରକାରେ ତାହାକୁ ବାହାର କରିଦେବି ନାହିଁ। ଯିଏ ମୋର ବାକ୍ୟ ଶୁଣେ ଏବଂ ମୋ ପ୍ରେରଣକର୍ତ୍ତାଙ୍କ ଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି ଏବଂ କଦାପି ନିନ୍ଦିତ ହେବ ନାହିଁ, ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନକୁ ପ୍ରବେଶ କରିଅଛି। ସେହି ସମାନ ବ୍ୟକ୍ତି ଜଣ ହିଁ କେବଳ ଯାଇ ହାତ ମୁଠାଏ କ୍ୟାଲସିୟମ ଏବଂ ପୋଟାସ ନେଇପାରନ୍ତି ଓ କହିପାରନ୍ତି, ହ୍ୟୁ, ଏବଂ ଆପଣ ସେଠାରେ ପୁଣି ଥରେ ରହିଥାନ୍ତି ଏବଂ ମୋର ନାମ ତାହାଙ୍କ ପୁସ୍ତକରେ ଅଛି। ଓ ହୋ, ମୋର ସେଥିରେ କଣ ଫରକ ପଡେ ଯଦି ମୋର କାନ୍ଦ ଝୁଙ୍କି ପଡୁଥାଏ, ମୁଁ କେତେ ଅଧିକ ବୟସଗତ ହେଉଥାଏ ନିଶ୍ଚିତରେ ନୁହେଁ, ଟିକେ ବି ଚିନ୍ତା ନୁହେଁ। ଭାଇ ମାଇକ୍, ଏହି ଦିନମାନଙ୍କ ମଧ୍ୟରୁ ଗୋଟିଏ ଦିନ ଆପଣଙ୍କ ହୃଦୟକୁ ଆଶୀର୍ବାଦ କରନ୍ତୁ ଭାଇ, ଯେତେବେଳେ ସେହି ମହାନ ତୁରି ବାଦ୍ୟ ହେବ, ସେହି ଧ୍ୱନି ଏବଂ ସେହି ଜୋସେଫ୍ ଆଗକୁ ଆସିବେ। ହାଲେଲୁୟା। ସେ କହିବେ, ପିଲାମାନେ ହ୍ୟୁ, ସେଠାରେ ଆମେମାନେ ରହିବା, ତାହାଙ୍କ ସାଦୃଶ୍ୟତାରେ ନିର୍ମିତ ହୋଇ ସବୁଦିନ ପାଇଁ ଯୁବା ଭାବରେ ବୃଦ୍ଧାବସ୍ଥା ଚାଲିଯାଇଥିବ, ଅସୁସ୍ଥତା ସଙ୍କଟ ଦୁଃଖ ଦୂର ହୋଇଯାଇଥିବ। ଜୀବନ୍ତ ପରମେଶ୍ୱରଙ୍କ ମହିମା ହେଉ। ତାହା ହିଁ ଅଟନ୍ତି ଯାହାଙ୍କ ଦେଇ ସେ ଆଜି କଥା ହେଉଅଛନ୍ତି, ତାହାଙ୍କର ପୁତ୍ର। ପରମେଶ୍ୱର ପୁରା କାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାଓବାଦୀମାନଙ୍କ ଦ୍ୱାରା ପିତୃପୁରୁଷମାନଙ୍କୁ କଥା କହିଥିଲେ, କିନ୍ତୁ ଏହି ଶେଷ କାଳରେ ତାଙ୍କ ପୁତ୍ରଙ୍କ ଦ୍ୱାରା ଆମ୍ଭମାନଙ୍କୁ କଥା କହିଅଛନ୍ତି। ସେ ଆହ୍ୱାନ କରିଥିବା ପ୍ରତ୍ୟେକ ମନୁଷ୍ୟର ହୃଦୟ ସହିତ କଥା ହୁଅନ୍ତି। ଯଦି ଆପଣ କେବେ ତାହାଙ୍କର ସ୍ୱରକୁ ଅନୁଭବ କରିଥାନ୍ତି କିମ୍ବା ତାହାଙ୍କୁ ଆପଣ ହୃଦୟରେ ଆଘାତ କରୁଥିବାର ଶୁଣିଥାନ୍ତି, ତେବେ ଦୟାକରି ଏହାକୁ ଅନ୍ୟତ୍ର କରନ୍ତୁ ନାହିଁ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଆଜି ରାତିରେ ଯେତେବେଳେ ଆମେମାନେ ଏହି ଏଭ୍ରି ଚିଠିର ଉନ୍ମୋଚନ ହେବା ଉପଲକ୍ଷରେ, ଏହା ଜାଣି ବହୁତ ଖୁସି ଯେ ପାଉଲ କିପରି ସୁସମାଚାର ନିକଟକୁ ଫେରିଯାଇଥିଲେ, ସେ କେବଳ ଏକ ଶୁଣାଯାଇଥିବା କଥା ଉପରେ କିମ୍ବା ଏକ ଅଭିଜ୍ଞତା ଉପରେ ଏହାକୁ ଗ୍ରହଣ କରିନଥାନ୍ତେ। ସେ ଚାହିଁଥିଲେ ଯେ ଆମେମାନେ ତାହା ଜାଣୁ ଯେ ସତ୍ୟ କ'ଣ। ଏବଂ ସେ ପୁନର୍ବାର ସୁସମାଚାର ନିକଟକୁ ଫେରିଗଲେ ଏବଂ ସେ ପୁରାତନ ନିୟମକୁ ଫେରିଗଲେ, ସେ ସୁସମାଚାର ଯାହା ସେମାନଙ୍କୁ ପ୍ରଚାର କରାଯାଇଥିଲା, ଏବଂ ସେ ସେଠାରେ ସେ ପୁରାତନ ନିୟମ ଦେଇ ସମସ୍ତ ଛାୟା ଏବଂ ପ୍ରତିରୂପ ଗୁଡ଼ିକୁ ଦେଖିଥିଲେ। ସେଇଥିପାଇଁ ଆମ ପାଖରେ ଆଜି ରାତିରେ ଏଭ୍ରିର ଏହି ମହାନ ପୁସ୍ତକଟି ଅଛି, ଏବଂ ଆମେ ଏହାକୁ ଦେଖୁଅଛୁ ପ୍ରଭୁ, ଏବଂ ଆମେ ଏହାକୁ ପ୍ରେମ କରୁ, ଏବଂ ଯୁଗ ଯୁଗ ଧରି ଏହା ଜାଳି ପୋଡ଼ି ଦିଆଯାଇଅଛି, ଏହା ଛିନ୍ନଛତ୍ର କରାହୋଇଛି, ଏହାକୁ ନଷ୍ଟ କରିଦେବାକୁ ଚେଷ୍ଟା କରାଯାଇଛି, ମାତ୍ର ସେ ତ ଠିକ୍ ସମାନ ଭାବରେ ତରଙ୍ଗ ମାରୁଅଛି। କାରଣ ତୁମ୍ଭେ କହିଅଛ, ସ୍ୱର୍ଗ ଓ ପୃଥିବୀ ଲୋପ ପାଇଯିବ, ମାତ୍ର ମୋର ବାକ୍ୟ ଲୋପ ପାଇବ ନାହିଁ। ତେବେ ସେହି ସନ୍ଦେହୀମାନେ କୁହନ୍ତି, ତେବେ ଆପଣ ତ କହିଥିଲେ ପାଉଲ ଏହା ଲେଖିଛନ୍ତି। ପାଉଲ ନୁହନ୍ତି, ମାତ୍ର ପାଉଲଙ୍କ ଠାରେ ଥିବା ପରମେଶ୍ୱର କହିଛନ୍ତି। ସେ ସୃଜନଶୀଳ ପ୍ରାଣୀ ଯାହାକି ପାଉଲଙ୍କ ଭିତରେ ଥିଲେ, ଠିକ୍ ଯେପରି ସେ ଦାଉଦଙ୍କ ଭିତରେ ଥିଲେ, ଯେତେବେଳେ ସେ କହିଥିଲେ, ମୁଁ ମୋର ପବିତ୍ର ଜନକୁ କ୍ଷୟ ଦେଖିବାକୁ ଦେବି ନାହିଁ, କିଏ ବା ମୁଁ ତାଙ୍କ ପ୍ରାଣକୁ ନରକରେ ପରିତ୍ୟାଗ କରିବି ନାହିଁ। ଏବଂ ପରମେଶ୍ୱରଙ୍କ ପୁତ୍ର ସେ ବାକ୍ୟଗୁଡ଼ିକୁ ଭବିଷ୍ୟତବକ୍ତାଙ୍କ ଠାରୁ ନେଇ ସିଧାସଳଖ ନରକର କୂଳ ମଧ୍ୟରେ ପ୍ରବେଶ କରିଥିଲେ, ଏବଂ କହିଥିଲେ, ଏହି ତମ୍ବୁରୂପ ଗୃହକୁ ଭାଙ୍ଗି ଦିଅ, ଏବଂ ମୁଁ ଏହାକୁ ତିନି ଦିନ ମଧ୍ୟରେ ଉତ୍ଥାପିତ କରିବି। ଏବଂ ସେ ତାହା କରିଥିଲେ, କାରଣ ପରମେଶ୍ୱରଙ୍କ ବାକ୍ୟ ବିଫଳ ହୋଇପାରେ ନାହିଁ, ଗୋଟିଏ ବିନ୍ଦୁ ସୁଦ୍ଧା ବିଫଳ ହୋଇପାରେ ନାହିଁ। ଏଥିପାଇଁ ଆମେ ପରମେଶ୍ୱରଙ୍କୁ କେତେ ଧନ୍ୟବାଦ ଦେଉଅଛୁ ଏହି ମହାନ ଉରିମ୍ ଥୁମିମ୍ ପାଇଁ, ଏବଂ ଜାଣିବା ନିମନ୍ତେ ଯେ ଆଜି ରାତିରେ ଆମର ଅନୁଭୂତି ଗୁଡାକ ହେ ପ୍ରଭୁ ଠିକ୍ ଏହି ବାଇବଲରେ ଝଲସି ଉଠୁଅଛି। ଆମେମାନେ ନୂତନ ଜନ୍ମ ପାଇଅଛୁ, ପବିତ୍ର ଆତ୍ମା ପାଇଅଛୁ। ପ୍ରିୟ ପରମେଶ୍ୱର, ଯଦି ଆଜି ରାତିରେ ଏଠାରେ କେହି ଜଣେ ପୁରୁଷ କିମ୍ବା ସ୍ତ୍ରୀ ଅଛନ୍ତି, ପୁଅ କିମ୍ବା ଝିଅ ଅଛନ୍ତି, ଯିଏକି ଏହା କେବେ ଦେଖିନାହାନ୍ତି ଯେ ସେମାନେ କିପରି ଭାବରେ ଉତ୍ଥାପିତ ହୋଇପାରିବେ, ଯଦି ସେଠାରେ କୌଣସି ଜୀବନ ହିଁ ନାହିଁ, ଓ ସେମାନେ କୁହନ୍ତି ମୋଠାରେ ଜୀବନ ଅଛି, ମାତ୍ର ବାଇବଲ କୁହେ, ଯିଏ ସୁଖ ବିଳାସରେ ଜୀବନ ଅତିବାହିତ କରେ ସେ ଜୀବିତ ଥାଇ ମୃତ ଅଟେ। ତୁମେ କୁହ ଯେ ତୁମ ପାଖରେ ଜୀବନ ଅଛି, ମାତ୍ର ତୁମେ ମୃତ ଅଟ। ତୁମେ ଦାବି କର, ବାଇବଲ କୁହେ ଯେ ତୁମଠାରେ ଜୀବନ ଅଛି, ମାତ୍ର ତୁମେ ମୃତ ଅଟ। ତୁମେ କୁହ ଯେ ତୁମେ ଧନୀ ଏବଂ ତୁମର କିଛି ଅଭାବ ନାହିଁ, କିନ୍ତୁ ଜାଣ ନାହିଁ ଯେ ତୁମେ ଦୁଃଖୀ ଏବଂ ଦରିଦ୍ର ଏବଂ ଉଲଗ୍ନ ଏବଂ ଅନ୍ଧ, ଓ ତାହା ଜାଣ ନାହିଁ। ଏବଂ ପ୍ରଭୁ, ଆଜି ରାତିରେ ତାହା ହିଁ ମଣ୍ଡଳୀର ଅବସ୍ଥା ଅଟେ। ସେମାନେ କିପରି ଏହି ମହାନ ମୂଲ୍ୟବାନ ବିଷୟଗୁଡ଼ିକରୁ ବଞ୍ଚିତ ହୋଇଥାନ୍ତି, ଏହା ଜାଣିବା ଯେ ସେ ମହାନ ଯେହୋବା ପରମେଶ୍ୱର, ଯିଏକି କେବଳ ଉତ୍ପାଦନ କରିପାରନ୍ତି, ସେ କହିଥିଲେ, ମୋ ପାଖକୁ ସେହି ଛୋଟ ମାଛଗୁଡ଼ିକୁ ଆଣ। ତାହାଙ୍କୁ ସେହି ମାଛରୁ କିଛି ସୃଷ୍ଟି କରିବା ପାଇଁ ସେ ମାଛଗୁଡ଼ିକୁ ନେବାକୁ ପଡ଼ିଥିଲା। ତାହା ଏହା ଦର୍ଶାଉଥିଲା ଯେ ପୁନରୁତ୍ଥାନ ହେବା ପାଇଁ କିଛି ଗୋଟାଏ ବିଷୟ ରହିବା ଆବଶ୍ୟକ, କିଛି ଗୋଟାଏ ବିଷୟ ସହିତ କରାଯିବା ଆବଶ୍ୟକ। ସେ କେବଳ ମାଛ ତିଆରି କରିନଥିଲେ, ବରଂ ସେ ରନ୍ଧା ମାଛ ତିଆରି କରିଥିଲେ ଏବଂ ରୁଟି ରାନ୍ଧିଥିଲେ, ଏବଂ ସେ ସେହି ଛୋଟ ପାଞ୍ଚଟି ମାଛ ନେଇ ସେଥିସହିତ 5000 ଖୁଆଇଥିଲେ, ଛୋଟ ରୁଟି ଏବଂ 2 ମାଛରେ। ହେ ପ୍ରଭୁ, ଏହା ତାଙ୍କ ହାତରେ ଥିଲା, ଏବଂ ସେ ସୃଷ୍ଟିକର୍ତ୍ତା ଥିଲେ, ମାତ୍ର ତାହାଙ୍କୁ ନିଜ ହାତରେ କିଛି ଗୋଟାଏ ବିଷୟ ରଖିବା ଆବଶ୍ୟକ ଥିଲା। ପରମେଶ୍ୱର, ଏହା ହେଉ ଯେ ଆଜି ରାତିରେ ଆମେମାନେ ନିଜକୁ ତାହାଙ୍କ ହସ୍ତରେ ସମର୍ପି ଦେଉ ଏବଂ କହୁ, ହେ ପରମେଶ୍ୱର, ମୁଁ ଯେପରି ଅଛି ମୋତେ ସେହିପରି ଗ୍ରହଣ କର, ଏବଂ ଯେତେବେଳେ ମୋ ଜୀବନର ଶେଷ ସମୟଠାରେ ରହିଥାଏ, ତେବେ ମୋତେ ନିଜ ଭିତରେ ଏହି ଆଶାକୁ ରଖିଥିବା ସହିତ ଯିବାକୁ ଦିଅ, ଏହା ଜାଣି ଯେ ମୁଁ ନୂତନ ଜନ୍ମ ପାଇଅଛି, ଏବଂ ତୁମର ଆତ୍ମା ମୋ ସହିତ ସାକ୍ଷ୍ୟ ଦେଇଅଛି, ଏବଂ ମୋର ଆତ୍ମା ସହିତ ସାକ୍ଷୀ ରଖିଅଛି ଯେ ମୁଁ ତୁମର ପୁତ୍ର କିମ୍ବା ତୁମର କନ୍ୟା ଅଟେ, ଏବଂ ସେହି ଶେଷ ଦିନରେ ତୁମେ ସେମାନଙ୍କୁ ଉତ୍ଥାପିତ କରିବ। ପିତା, ଏହା ପ୍ରଦାନ କର। ଏବଂ ଯେତେବେଳେ ଆମେମାନେ ନିଜର ମସ୍ତକ ଗୁଡ଼ିକୁ ନତ କରିଅଛୁ, କଣ ସେଠାରେ କେହି ଜଣେ ଅଛନ୍ତି କି ଯେ ନିଜର ହାତ ଉଠାଇବେ ଓ କହିବେ, ଭାଇ ବ୍ରାନାମ ପ୍ରାର୍ଥନାରେ ମୋତେ ସ୍ମରଣ କରିବ, ମୁଁ ଚାହେଁ ଯେ ପରମେଶ୍ୱର ମୋତେ ଜାଣନ୍ତୁ, ଯେତେବେଳେ ଏହା ପୂର୍ବେ କି ମୁଁ ଏହି ପୃଥିବୀକୁ ଛାଡ଼ି ଚାଲିଯାଏ, ଯେ ସେ ମୋତେ ଏତେ ଅଧିକ ଭାବରେ ଜାଣିବେ ଯେ ସେ ମୋର ନାମକୁ ଡାକିବେ, ମୁଁ ଉତ୍ତର ଦେବି। ପୁତ୍ର, ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଏବଂ ଆପଣଙ୍କୁ ଏବଂ ଆପଣଙ୍କୁ ମହିଳା ଅନ୍ୟ କେହି ଅଛନ୍ତି କି ଯେଉଁ ନିଜର ହାତ ଉଠାନ୍ତୁ, କୁହନ୍ତୁ, ଭାଇ ବ୍ରାନାମ ମୋ ପାଇଁ ପ୍ରାର୍ଥନା କରିବେ, ତାହା ହିଁ ଅଟେ ଯାହାକି ଆମେମାନେ କରିବା। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଯୁବା ମହିଳା, ତା ଉତ୍ତମଟେ। ତେବେ ଯେତେବେଳେ କି ଆପଣମାନଙ୍କର ମସ୍ତକ ଗୁଡିକ ନତ ଥାଇ ପ୍ରାର୍ଥନା କରୁଅଛନ୍ତି, ମୁଁ ଏ ଗୀତର ଏକ ପଦଟିକୁ ଗାଇବାକୁ ଯାଉଅଛି। ଯେତେବେଳେ ସେ ବର୍ତ୍ତମାନ ବଜାଉଅଛନ୍ତି ଏବଂ ଆପଣଙ୍କର ମସ୍ତକ ନତ ଅଛି, କଣ ଆପଣ ନିଜର ହାତ ଉଠାଇ ଏହା କହିବେ କି, ହଁ ପ୍ରଭୁ ଏଠାରେ ମୋର ଅଛି, ଏହା କଣ କରିବେ? ଏ ଆପଣଙ୍କ ପ୍ରାଣକୁ ଦେଖାଇବ ଯେ ଆପଣ ନିଜ ଭିତରେ ଏକ ନିଷ୍ପତ୍ତି ନେଇଅଛନ୍ତି। ହେ ପ୍ରଭୁ, ମୁଁ ତୁମର ହସ୍ତ ଚାହେଁ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ସାନ ଝିଅ, ମୁଁ ମୋର ହାତକୁ ଉଠାଇବି। ସାନ ଝିଅ, ପରମେଶ୍ୱର ତୁମକୁ ଆଶୀର୍ବାଦ କରନ୍ତୁ, ତାହା ଉତ୍ତମ ଅଟେ। ପ୍ରିୟ, ପରମେଶ୍ୱର ଆପଣ ଜାଣନ୍ତି ଆପଣଙ୍କୁ ତାହା କରୁଥିବାର ଦେଖି ଖୁସି ଅଟନ୍ତି। ସାନ ଶିଶୁମାନଙ୍କୁ ମୋ ପାଖକୁ ଆସିବାକୁ ଦିଅ। ମୁଁ ଚାହେଁ ଯେ ପରମେଶ୍ୱର ତୁମେ ମୋର ହାତ ଧରି ରଖ ଏବଂ ସେହିଦିନ ମୁଁ ତୁମ ହାତରେ ରହିବାକୁ ଚାହେଁ। ଯେତେବେଳେ ତୁମେ ଡାକିବ ମୁଁ ଆସିବି, ହଁ ଯେପରିକି ଲାଜାର ଥିଲା। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଭଉଣୀ। ସେତେବେଳେ ଆପଣ ତେବେ କଣ କରିବେ? ସ୍ୱର୍ଗୀୟ ପିତା, ଆଜି ରାତିରେ ଏହି ଛୋଟ ସଭାରେ ଅନେକ ହାତ ଗୁଡିକ ଉପରକୁ ଉଠିଅଛି ଯେ ସେମାନେ ଆଜି ତୁମର ଅପରିବର୍ତ୍ତନୀୟ ଅନନ୍ତ ହସ୍ତକୁ ଧରିବା ପାଇଁ ଚାହୁଁଛନ୍ତି। ଏହା ଜାଣି ଯେ ତୁମ ପାଇଁ ଯାହା ପ୍ରତିବଦ୍ଧ କରାଯାଇଅଛି, ତୁମେ କହିଲ ମୁଁ ପିତା ଯେ ସମସ୍ତଙ୍କୁ ମୋତେ ଦେଇଅଛନ୍ତି ସେମାନେ ମୋ ନିକଟକୁ ଆସିବେ ଏବଂ ସେମାନଙ୍କ ମଧ୍ୟରୁ କେହି ବି ବିନଷ୍ଟ ହେବେ ନାହିଁ ଏବଂ ମୁଁ ସେମାନଙ୍କୁ ଶେଷ ଦିନରେ ଉତ୍ଥାପିତ କରିବି। କଦାପି ବିନଷ୍ଟ ହୋଇପାରନ୍ତି ନାହିଁ, କେବେ ବି ବିଚାରକୁ ଆସିପାରନ୍ତି ନାହିଁ, ମାତ୍ର ଅନନ୍ତ ଅନନ୍ତ ଜୀବନ ପାଇଅଛନ୍ତି। ସେଠାରେ କେବଳ ଗୋଟେ ହିଁ ଅନନ୍ତ ଜୀବନ ଅଛି, ତାହା କେବଳ ପରମେଶ୍ୱରଙ୍କ ଠାରୁ ଆସିଥାଏ। ଏହା ପରମେଶ୍ୱର ଅଟନ୍ତି ଏବଂ ଆମେ ପରମେଶ୍ୱରଙ୍କ ଅଂଶବିଶେଷ ହୋଇଥାଉ, ଏତେ ଅଧିକ ଯେ ଆମେ ପରମେଶ୍ୱରଙ୍କ ପୁତ୍ର ଏବଂ କନ୍ୟା ଅଟୁ। ଯେତେବେଳେ ଆମ ଭିତରେ ଆମେମାନେ ପରମେଶ୍ୱରଙ୍କ ଆତ୍ମା ପାଇଥାଉ, ଆମେ ପରମେଶ୍ୱରଙ୍କ ପରି ଭାବିଥାଉ। ଆମେ ଧାର୍ମିକତା ଏବଂ ପବିତ୍ରତା ବିଷୟରେ ଭାବିଥାଉ ଏବଂ ଆମେ ତାହାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜୀବିତ ରହିବାକୁ ଚେଷ୍ଟା କରିଥାଉ। ହେ ପ୍ରଭୁ, ଏହା ପ୍ରଦାନ କର ଯେ ସେହି ପ୍ରକାର ଜୀବନଟି ପ୍ରତ୍ୟେକ ସେହି ବ୍ୟକ୍ତିଙ୍କଠାରେ ପ୍ରବେଶ କରିବ ଯେଉଁମାନେ କି ସେମାନଙ୍କର ହାତ ଉଠାଇଥିଲେ ଏବଂ ସେମାନେ ଯେଉଁମାନେ କି ସେମାନଙ୍କର ହାତ ଉଠାଇବା ଉଚିତ ଥିଲା ଏବଂ ତାହା କରିନାହାନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ତୁମେ ସେମାନଙ୍କ ସହିତରେ ରହିବ। ପିତା, ଏହା ପ୍ରଦାନ କର ଏବଂ ଯେତେବେଳେ ଯାତ୍ରା ସମାପ୍ତ ହୁଏ, ଜୀବନ ସମାପ୍ତ ହୋଇଯାଏ, ଏହା ହେଉ ଯେ ସେହିଦିନ ଆମେ ତାହାଙ୍କ ସହିତ ଶାନ୍ତିରେ ପ୍ରବେଶ କରୁ, ଯେଉଁଠାରେ କି ଆମେମାନେ କେବେ ବି ବୃଦ୍ଧ ହେବା ନାହିଁ, କେବେ ବି ଅସୁସ୍ଥ ହେବା ନାହିଁ, କେବେ ବି ଅସୁବିଧାର ସମ୍ମୁଖୀନ ହେବା ନାହିଁ। ସେହିଦିନ ପର୍ଯ୍ୟନ୍ତ ଆମକୁ ତାହାଙ୍କର ପ୍ରଶଂସା କରି ଆନନ୍ଦ ଓ ଉଲ୍ଲାସରେ ରଖ, କାରଣ ଆମେ ଏହାକୁ ତାହାଙ୍କ ନାମରେ ମାଗୁଅଛୁ, ଆମେନ୍। ଆପଣ ସମସ୍ତ ବିଶ୍ୱାସୀମାନେ ବର୍ତ୍ତମାନ ଆସନ୍ତୁ, କେବଳ ନିଜର ହାତ ଗୁଡିକୁ ଉଠାଇବା ଏବଂ ସେହି କୋରସକୁ ଗାଇବା।
God.
ଆସନ୍ତୁ ଏହାକୁ ଗୁଣୁଗୁଣ କରି ଗାଇବା। ଯେତେବେଳେ ଆପଣ ତାହା କରୁଥାନ୍ତି, ଆପଣଙ୍କର ପାଖରେ ଥିବା ପଡ଼ୋଶୀକୁ ଆପଣ କୁହନ୍ତୁ, ପଡ଼ୋଶୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କ ପାଖରେ ବସିଥିବା କାହାରି ଜଣକା ସହିତ ହାତ ମିଶାନ୍ତୁ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ବର୍ତ୍ତମାନ ଉଭୟ ପାର୍ଶ୍ୱରେ ହାତ ମିଶାନ୍ତୁ, ପଡ଼ୋଶୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ପରମେଶ୍ୱର ଆପଣଙ୍କ ସହିତ ରୁହନ୍ତୁ। ଅନନ୍ତ ବିଷୟଗୁଡ଼ିକ ଉପରେ ନିଜର ଭରସାକୁ ନିର୍ମାଣ କରନ୍ତୁ। ଡକ୍, ମୁଁ ଜାଣେ ଯେ ତାହା ସେଠାରେ ଅଛି ଭାଇ, ମୁଁ ଜାଣେ ଯେ ଆପଣ ସେଠାରେ ବହୁ ପୂର୍ବରୁ ରହି ଆସିଛନ୍ତି ଭାଇ ନେଭିଲ। ଏହି ଦିନମାନଙ୍କ ମଧ୍ୟରୁ ଗୋଟିଏ ଦିନରେ ତାହା ଘଟିବାକୁ ଯାଉଅଛି। ଆମେମାନେ ଭାଇ ସେୱାଡ଼କୁ ସେଠାରେ ଦେଖିବା। ବାର୍ତ୍ତା ପରେ ମୁଁ ସେ ଉପାସନାକୁ ପସନ୍ଦ କରେ। ଆସନ୍ତୁ ତାଙ୍କର ଏକ ଦୃଶ୍ୟ ଦେଖିବା, ଯିଏକି ବର୍ତ୍ତମାନ ଆମମାନଙ୍କ ଗହଣରେ ସେ ଅଦୃଶ୍ୟ ଜଣକ ଅଟନ୍ତି, ଏବଂ ବର୍ତ୍ତମାନ ତାହାଙ୍କୁ କେବଳ ଉପାସନା କରିବା ଯେତେବେଳେ କି ଆମେମାନେ ଏହି ଗୀତ ଗାଉଥାଉ। ବର୍ତ୍ତମାନ କେବଳ ତାହାଙ୍କୁ ଉପାସନା କରନ୍ତୁ। ବାର୍ତ୍ତା ସମାପ୍ତ ହୋଇଅଛି, ଏହା ଉପାସନା ଅଟେ। କେବଳ ତାହାଙ୍କଠାରେ ନିମଜ୍ଜିତ ହୋଇଯାଆନ୍ତୁ। ସେହି ମହାନ ନିର୍ଝର ଏହା ଉନ୍ମୁକ୍ତ ହେଉଅଛି। କଣ ତାହା କିଛି କରେ ନାହିଁ କି? Isn't there something about it just rich and କଣ ଏହା ବିଷୟରେ କିଛି ଗୋଟାଏ ନାହିଁ କି? କେବଳ ସମୃଦ୍ଧ ଓ ସୁମଧୁର ଆଶ୍ଚର୍ଯ୍ୟ କରେ ଯଦି ସେଠାରେ କୌଣସି ଅସୁସ୍ଥ ବ୍ୟକ୍ତି ଅଭିଷିକ୍ତ ହେବା ପାଇଁ ଏବଂ ପ୍ରାର୍ଥନା କରାଇବା ପାଇଁ ଚାହାନ୍ତି କି? ଯଦି ସେଠାରେ ଅଛନ୍ତି ତେବେ କେବଳ ନିଜର ସ୍ଥାନକୁ ଖୋଜି ନିଅନ୍ତୁ। ସେଠାରେ ସେହି ଚକଲଗା ଚୌକିରେ ଥିବା ସେହି ମହିଳା ଜଣକ, ତାଙ୍କୁ କେବଳ ସେଠାରେ ରହିବାକୁ ଦିଅନ୍ତୁ। ମୁଁ ଆସି ତାଙ୍କ ପାଇଁ ପ୍ରାର୍ଥନା କରିବି। ତାଙ୍କୁ ଚୌକିରୁ ଉଠିବାର ଦରକାର ନାହିଁ। ଅନ୍ୟ କେହି ଅଛନ୍ତି କି? କଣ ଆପଣ କେବଳ ସେବାର ସେହି ଅଂଶକୁ ଭଲ ପାଆନ୍ତି ନାହିଁ କି? କେତେ ଲୋକ ଅନୁଭବ କରନ୍ତି, କେବଳ ଜାଣନ୍ତି ଯେ ପରମେଶ୍ୱରଙ୍କ ଉପସ୍ଥିତି ଏଠାରେ ଅଛି, ତାହା ହିଁ ଅଟେ ଯାହା ବିଷୟରେ ମୁଁ କହୁଅଛି। ସେହି ସମାନ ଆପଣ କେବଳ ସେପରି ଅନୁଭବ କରନ୍ତି? କେତେ ଜଣ ଅନୁଭବ କରନ୍ତି ଯେ ଆପଣ କେବଳ ଚିତ୍କାର କରିପାରିବେ? ଆସନ୍ତୁ ବର୍ତ୍ତମାନ କେବଳ ଦେଖିବା। କେବଳ ଏପରି ଅନୁଭବ ହୁଏ ଯେ ଆପଣଙ୍କ ଭିତରେ ଥିବା କିଛି ଗୋଟାଏ ଚିତ୍କାର କରିବାକୁ ଚାହୁଁଅଛି, ବୁଝିଲେ? ଯେତେବେଳେ କି ଆମେମାନେ ଉପାସନାରେ ଅଛୁ, ଆମେମାନେ ବର୍ତ୍ତମାନ ରୋଗୀମାନଙ୍କୁ ଅଭିଷେକ କରିବାକୁ ଯାଉଅଛୁ ଏବଂ ସେମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ଯାଉଅଛୁ। ମହିଳା, କଣ ଆପଣ ଠିକ୍ ଏହି ପଥରୁ ଆସିବେ ନାହିଁ କି? ଏହାର ଅର୍ଥ କଣ? ବିଶ୍ୱାସର ପ୍ରାର୍ଥନା ରୋଗୀଙ୍କୁ ଉଦ୍ଧାର କରିବ। ବର୍ତ୍ତମାନ ସମସ୍ତେ ପ୍ରାର୍ଥନାରେ ରୁହନ୍ତୁ, କେବଳ ସେହି ଗୀତକୁ ଗୁଣୁଗୁଣୁ କରି ଗାଉଥାନ୍ତୁ। ଯୀଶୁ ରୋଗୀମାନଙ୍କୁ ସୁସ୍ଥ କରୁଥିବା ବିଷୟରେ ଚିନ୍ତା କରନ୍ତୁ। ତାଙ୍କୁ ତେଲରେ ଅଭିଷେକ କରନ୍ତୁ।